ଦୟାପୂର୍ବକ ଧନ୍ୟବାଦ। ବନ୍ଧୁଗଣ ଶୁଭ ସନ୍ଧ୍ୟା। ଆମ ମାନଙ୍କର ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣ ମାନଙ୍କୁ ବାକ୍ୟ ପରିବେଷଣ କରିବା ପାଇଁ ଆଜି ରାତ୍ରିକାଳ ଏଠାରେ ଉପସ୍ଥିତ ରହିବାଟା ଏକ ସୁ ଅବସର ଅଟେ। ତତ୍ପରେ ଯେକୌଣସି ସ୍ଥାନର ଈଶ୍ୱରଙ୍କ ଲୋକମାନଙ୍କ ସହିତ ଭେଟିବାର ବିଷୟଟି ସବୁବେଳେ ଏକ ସୁ ଅବସର ଅଟେ। ଆଉ ସେଇ ମହତ ନାମ ଯୀଶୁଙ୍କ ନାମରେ କଥାବାର୍ତ୍ତା କରିବାଟା ଅତି ଆନନ୍ଦକର ବିଷୟ ଅଟେ। ଏଇ କିଛି କାଳ ପୂର୍ବେ ଆମମାନଙ୍କ ଭାଇ ଜଣଙ୍କ ଗାଇଥିବା ଗୀତଟିକୁ ମୁଁ ନିଶ୍ଚିତ ରୂପେ ଆଦର କରେ। ତାହା ତ ମୋହର ସବୁଠାରୁ ପସନ୍ଦ ଯୋଗ୍ୟ ଗୀତ ଅଟେ। ସେହି ସମୟରେ ଯେତେବେଳେ ସେମାନେ ଯୀଶୁଙ୍କୁ ନିହାତି ପକ୍ଷେ ଜଣେ ଭାବବାଦୀ ରୂପେ ପ୍ରସ୍ତୁତ କରିବାକୁ ଯତ୍ନ କରୁଥିଲେ, କିମ୍ବା ଜଣେ ଉତ୍ତମ ବ୍ୟକ୍ତି ରୂପେ କିମ୍ବା ଜଣେ ଶିକ୍ଷକ ରୂପେ ବିବେଚନା କରିବାକୁ ଚେଷ୍ଟା କରୁଥିଲେ, ତାହା ତ ପ୍ରକୃତରେ ସେପରି ଧର ବିଷୟ ଗୁଡିକ ଥିଲା ଯାହାକି ତାଙ୍କ ଦେବତ୍ୱକୁ ପରିଚିତ କରାଇଥାଏ, ଯାହାକି ସେ ଥିଲେ। ପୁଣି ମୁଁ ଏପରି ବିଶ୍ୱାସ କରେ ଯେ ସେ ସେପ୍ରକାର ଥିଲେ। ଏହି ଜଗତରେ ତାଙ୍କର ସମତୁଲ ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ନଥିଲେ, କଦାପି ହେବେ ନାହିଁ ମଧ୍ୟ। ସେ ତ ଇମାନୁଏଲ ଥିଲେ, ସେ ତ ଆଲଫା ଓ ଓମେଗା ଥିଲେ, ଆରମ୍ଭ ପୁଣି ଶେଷ ଥିଲେ, ଯିଏ କି ଥିଲେ, ଯିଏ ଅଟନ୍ତି, ପୁଣି ଯିଏ ଆସିବେ, ଦାଉଦଙ୍କ ମୂଳ ପୁଣି ବଂଶଜ ଅଟନ୍ତି, ତତ୍ପରେ ପ୍ରଭାତି ତାରା ଅଟନ୍ତି। ତାଙ୍କରି ମଧ୍ୟରେ ପରମେଶ୍ୱରତ୍ୱ ବାସ କରି ରହିଥିଲା, ତାଙ୍କ ମଧ୍ୟରେ ପରମେଶ୍ୱର ବାସ କରି ରହିଥିଲେ। ପରମେଶ୍ୱର ତାଙ୍କ ପୁତ୍ରଙ୍କ ମଧ୍ୟରେ ଥିଲେ, ଖ୍ରୀଷ୍ଟଙ୍କ ମଧ୍ୟରେ ସେ ଥିଲେ, ଜଗତକୁ ଆପଣଠାରେ ସମ୍ମିଳିତ କରୁଥିଲେ। ଯୀଶୁ କହିଥିଲେ, ଏହିସବୁ କର୍ମକୁ କରିବା ବ୍ୟକ୍ତି ମୁଁ ନୁହେଁ, ମାତ୍ର ଏହା ତ ମୋର ପିତାଙ୍କ କାର୍ଯ୍ୟ ଯିଏକି ମୋଠାରେ ବାସ କରନ୍ତି। ମୁଁ ଆଉ ମୋର ପିତା ଏକ। ପରମେଶ୍ୱର ମାଂସମୟ ଶରୀରରେ ପ୍ରଘଟିତ ହେଲେ। ପରମେଶ୍ୱର ଆମ ପ୍ରତି ପ୍ରେମର କେଳେ ଚମତ୍କାର ପ୍ରକାଶ ଅଟିଏ। ସେ ଆପଣାକୁ ସୁସ୍ପଷ୍ଟ କଲେ, ତତ୍ପରେ ଅବତରିତ ହେଲେ, ପୁଣି ମନୁଷ୍ୟର ଶରୀରରେ ଥାଇ ବାସ କଲେ, ଆଉ ମନୁଷ୍ୟ ଜାତିରୁ ପାପକୁ ପୁଣି ପୀଡ଼ାକୁ ଦୂରେଇ ଦେବାକୁ ପୁଣି ପିତାଙ୍କ ନିକଟରେ ଆମମାନଙ୍କୁ ପୁନର୍ବାର ସଂସ୍ଥାପିତ କରିବାକୁ ସେ ତାହା କଲେ। ତାହା ପ୍ରକୃତରେ ଚମତ୍କାର ବିଷୟ ଅଟେ। ଏହା ସବୁ ନୁହେଁ କି ତାହାକୁ ନିଶ୍ଚିତ ରୂପେ ଆମେ ପସନ୍ଦ କରିଥାଉ। ଗତ ରାତି ପାଇଁ ମୋତେ ଯେ ଅବଶ୍ୟ ଦୁଃଖ ପ୍ରକାଶ କରି କହିବାକୁ ଅଛି, ଏପରି ମୁଁ ଧାରଣା କରେ। ମୁଁ ବିଲି ମୋ ପାଖରେ ପହଞ୍ଚିଲା ଗତ ରାତିରେ କିଛିଟା ଚଞ୍ଚଳ ପହଞ୍ଚିଲା, ଯେହେତୁ ତାହା କିଛିଟା ଧରଣର ସେପରି ଏକ ଅବସ୍ଥା ଥିଲା, ମୁଁ ଦୁର୍ବଳ ହୋଇପଡିଥିଲି। କିନ୍ତୁ ସେହି ଉପାସନା ଗୁଡିକ ଯାହାକି ଗୁପ୍ତ ଭାବ ଗୁଡିକୁ ପ୍ରକାଶ କରିଥାଏ, ତଥାପି କେହି ଜଣେ ବ୍ୟକ୍ତି ଆଦୌ ବୁଝିବେ ନାହିଁ ଯେ ତାହା କିପରି ଧରଣର ଏକ ବିଷୟ ଅଟେ। ଯେତେବେଳେ ପର୍ଯ୍ୟନ୍ତ ଏହା ଅକ୍ଲେଶରେ ବୋଧଗମ୍ୟ ନ ହୁଏ, ଏହାକୁ ବୁଝିବା ନିମନ୍ତେ ଆପଣଙ୍କୁ ଏହାର ନିକଟକୁ ଅବଶ୍ୟ ଆସିବାକୁ ଅଛି। ଏପରି ବୁଝନ୍ତୁ, ଏହାକୁ ବ୍ୟାଖ୍ୟା କରି କହିବାକୁ ସେପରି କୌଣସି ପନ୍ଥା ଆଦୌ ନାହିଁ। ଏହାକୁ ଯେ ଆପଣମାନେ କରିପାରନ୍ତି ସେଥିପାଇଁ କୌଣସି ପନ୍ଥା ମଧ୍ୟ ନାହିଁ। ଏହା ତ କେବଳ ଏକ ଅନୁଭୂତି ଅଟେ ଯାହାକୁ କୌଣସି ବ୍ୟକ୍ତି ଜାଣନ୍ତି ନାହିଁ, କେବଳ ସେହିମାନେ ଜାଣନ୍ତି ଯେଉଁମାନେ ଏହାରି ମଧ୍ୟ ଦେଇ ଅଗ୍ରସର କରିଥିଲେ। ଏହା ମନୁଷ୍ୟ ଜାତି ପ୍ରତି କଣ କରିଥାଏ, ଏହା ଜଣେ ବ୍ୟକ୍ତିଙ୍କ ପ୍ରତି ଯେ କଣ କରିଥାଏ, ଏହା ତ ତାଙ୍କ ମଧ୍ୟରୁ ଜୀବନର ସତ୍ତାଟିକୁ କାଢି ଆଣିଥାଏ।
ଭଲ କଥା, ଆମମାନେ ଦୁଇଟି ଜଗତର ମଧ୍ୟରେ ବସବାସ କରୁଅଛୁ। ଆପଣମାନେ ଏଠାସ୍ଥିତ ଜଗତରେ ବସବାସ କରିଅଛନ୍ତି, ପୁଣି ସେଠାସ୍ଥିତ ଜଗତରେ ମଧ୍ୟ ଆପଣମାନେ ଅଛନ୍ତି। ଯେତେବେଳେ ଆପଣମାନେ କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଅଛନ୍ତି, ହୋଇପାରେ 50 ବର୍ଷ ପୂର୍ବରୁ ଅଛନ୍ତି, ଏପରି ହୋଇପାରେ ଯେ ଆପଣ କୌଣସି ଜଣେ ଅନ୍ୟ ବ୍ୟକ୍ତିଙ୍କ ସହିତ ଥାଇପାରନ୍ତି। ଆଜିଠାରୁ ଏକାଧିକ ବର୍ଷ ପୂର୍ବେ ଆସିବାକୁ ଥିବା ବର୍ଷ ଗୁଡିକରେ ରହିଥାଇ ପାରନ୍ତି, ତଥାପି ଆପଣ ଯେ ଏଠାରେ ପ୍ରଚାର ମଞ୍ଚ ଉପରେ ଠିଆ ହୋଇଛନ୍ତି, ଏପରି ହୃଦୟଙ୍ଗମ କରିଥାନ୍ତି, ଆଉ ସେପରି ଧରଣର କିଛିଟା ବିଷୟକୁ ଆପଣ କହୁଅଛନ୍ତି ଯାହାକି ଏକାଧିକ ବର୍ଷ ପୂର୍ବେ ଘଟି ସାରିଥିଲା, ହୋଇପାରେ କେତେକ ସପ୍ତାହ ପୂର୍ବେ ଘଟି ସାରିଥିଲା, କେତେକ ମାସ ପୂର୍ବେ କୌଣସି ଏକ ଭିନ୍ନ ରାଷ୍ଟ୍ରରେ, କୌଣସି ଏକ ଅଲଗା ଜାଗାରେ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ଘଟି ସାରିଥିଲା। ତତ୍ପରେ ଆପଣ ନିଜକୁ ସମ୍ଭାଳି ନେବାକୁ ଯତ୍ନ କରନ୍ତି, କହିଲେ ସ୍ଥିରତାର ସହିତ ରହିବାକୁ ଚେଷ୍ଟା କରନ୍ତି, ପୁଣି ଚିନ୍ତା କରୁଥାନ୍ତି, ଆପଣଙ୍କୁ କହନ୍ତି ଏହା ତ ଚିରାଚରିତ ବିଷୟ ଅଟେ। ତଥାପି ଏହି ସମୟବଧି ପରମେଶ୍ୱର ଆମକୁ ଏଥିରେ ଆଶୀର୍ବାଦ କରିଛନ୍ତି, ପୁଣି ଆମମାନେ ଅତ୍ୟନ୍ତ ଆନନ୍ଦିତ ଅଟୁ। ପୁଣି ଏତେବେଳେ ଆଶା କରୁ ଯେ ଏହି ଉପାସନାରୁ ପରମେଶ୍ୱର ନିଜର ଗୌରବକୁ ଗ୍ରହଣ କରିବେ।
ଏତେବେଳେ ଆଜିର ରାତ୍ରିର ଉପାସନା ଗୁଡିକରେ ମୁଁ ବିଚାର କରିଥିଲି, ଆମେ ଯେତେବେଳେ ଏକ ଅଳ୍ପ ସଂଖ୍ୟକ ସମୁଦାୟ ଏକତ୍ରିତ ହୋଇଥାଉ, ଆମମାନଙ୍କର ଉପାସନା ଗୁଡିକରେ ସୂଚନା କେବଳ ଏହି ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ସୂଚିତ କରାଯାଇଥିଲା, ପୁଣି ଏହା କେବଳ ଏହି ଅଞ୍ଚଳର ଅଧିବାସୀମାନଙ୍କ ପାଇଁ ଅଟେ। ଆଉ ଏଥିପୂର୍ବେ କି ଉପାସନା ଗୁଡିକର ଏକ ବିସ୍ତୃତ ଅଂଶକୁ ଆମମାନେ ଉପସ୍ଥିତ ହେଉ। ଆଜି ମୁଁ ଚିନ୍ତା କରୁଥିଲି ଯେ ମୁଁ ସେପରି ଧରଣ ଯତ୍ନକୁ କରିବି, ଏପରି ହୋଇପାରେ ଯେ ପୁରାତନ ଢଙ୍ଗର କେତେକ ଶିକ୍ଷାକୁ ବାଇବଲ ମଧ୍ୟରେ ମୁଁ ସମସ୍ତ ଗ୍ରହଣ କରିବି, ଲୋକମାନେ ନିମନ୍ତେ ସେପରି କରିବି, ଯେପରିକି ମହାନ ଘଟଣା ପରି ଯେତେବେଳେ ଆସି ପହଞ୍ଚେ ପରମେଶ୍ୱର ଯଦି ଏହାକୁ ଆମମାନଙ୍କ ମଧ୍ୟକୁ ପ୍ରେରଣ କରନ୍ତି, ତେବେ ଯାଏ ଆମମାନେ ଏହାକୁ ଅଧିକ ଉତ୍ତର ରୂପେ ବୁଝିବାକୁ ଯୋଗ୍ୟ ହେବୁ। ଏହିସବୁ ଉତ୍ତାରେ ଅଲୌକିକ ଧରଣର ସୁସ୍ଥତା ତା ତ ବଂଶୀକଣ୍ଟାରେ ଥୋପ ଦେବାର ଏକ କର୍ମ ଅଟେ, ମାଛକୁ ଧରିବା ନିମନ୍ତେ ଏକ ଥୋପ ଅଟେ, ଯେପରିକି ଆପଣମାନେ ସମସ୍ତେ ବୁଝନ୍ତି। ଏହା ତ କେବଳ ସେହି ଗୋଟିଏ ମାତ୍ର ଲକ୍ଷ୍ୟ ନିମନ୍ତେ ସାଧନର ପ୍ରକ୍ରିୟା ଅଟେ, ମାଛ ଥୋପକୁ ଧରି ପକାଏ ପୁଣି କଣ୍ଟାରେ ଲାଖିଯାଏ। ତେଣୁକରି ଆମମାନଙ୍କ ପ୍ରମୁଖ ଉଦ୍ଦେଶ୍ୟ ଆମମାନଙ୍କର ଏକମାତ୍ର ପ୍ରାରମ୍ଭିକ ସଂକଳ୍ପଟି ଏହା ଅଟେ ଯେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଆତ୍ମା ଗୁଡିକ ଜିତା ଯାଆନ୍ତୁ। ଆଜିର ରାତ୍ରିରେ ପରମେଶ୍ୱର ଆପଣଙ୍କୁ ଯଦି ସୁସ୍ଥତା ପ୍ରଦାନ କରିଥିଲେ, ତେବେ ଆପଣ ମରିବା ପୂର୍ବେ ପୁଣି ଥରେ ପୀଡିତ ହୋଇପାରନ୍ତି। ଆଜିଠାରୁ ଠିକ ଏକ ବର୍ଷ ଉତ୍ତାରେ ଆପଣ ପୀଡିତ ହୋଇପାରନ୍ତି। ଏପରି ହୋଇପାରେ ଯେ ଠିକ ଆଜିଠାରୁ ଆରମ୍ଭ କରି ଦୁଇ ବର୍ଷ ମଧ୍ୟରେ ଅସୁସ୍ଥ ହୋଇପାରନ୍ତି। ଆଜିଠାରୁ ଠିକ ଏକ ସପ୍ତାହ ଉତ୍ତାରେ କିମ୍ବା ଗୋଟିଏ ଦିନ ଉତ୍ତାରେ ଆପଣ ଆଉ ଥରେ ପୀଡିତ ହୋଇଯାଇପାରନ୍ତି, ମୁଁ ଆଦୌ କିଛି ଜାଣେ ନାହିଁ। କିନ୍ତୁ ଏପରି ସ୍ଥଳେ ଗୋଟିଏ ମାତ୍ର ବିଷୟ ନିଶ୍ଚିତ, ଏହିକି ଯେ ଆପଣ ଏହି ଜଗତକୁ ତ୍ୟାଗ କରି ଚାଲିଯାଉଛନ୍ତି, ଏହି ଦିନମାନଙ୍କ ମଧ୍ୟରେ ଗୋଟିଏ ଦିନ ମୃତ୍ୟୁ କରୁଛନ୍ତି, ଯେହେତୁ ଏହା ତ ଏହି ସ୍ଥାନରେ କେବଳ ତମ୍ବୁ ପକାଇ ସୀମିତ ସମୟ ପାଇଁ ରହିଅଛି। ମାତ୍ର ସେହି ପ୍ରାଣଟି ଯାହାକି କଦାପି ପବିତ୍ର ଆତ୍ମାଙ୍କର ସମ୍ପର୍କ ଆସିଥାଏ ପୁଣି ନୂତନ ଜୀବନ ଲାଭ କରିଛି, ତେବେ ତ ଆପଣ ଅନନ୍ତ ଜୀବନକୁ ଲାଭ କରିଛନ୍ତି। ଏହି ସ୍ଥାନରେ ଯେ କଣ ଘଟଣା ଘଟେ ସେଥିରେ କିଛି ଜାୟସ ନାହିଁ, ଆପଣ କଦାପି ବିନଷ୍ଟ ହେବେ ନାହିଁ। ଯୀଶୁ କହିଥିଲେ, କେହି ଯେବେ ମୋର ବାକ୍ୟକୁ ଶୁଣେ ପୁଣି ମୋତେ ପ୍ରେରଣ କରିଥିବା ପରମେଶ୍ୱରଙ୍କଠାରେ ବିଶ୍ୱାସ କରେ ସେହାକୁ ପାଇଅଛି, ତାହା ବର୍ତ୍ତମାନ କାଳରେ ଅଟେ। ଅନନ୍ତ ଜୀବନଟି ଦୋଷୀ କରିବାର ବିଷୟ ସହିତ ଆସିବ ନାହିଁ, କିନ୍ତୁ ପାଇଛି ଅତୀତ କାଳରେ ମୃତ୍ୟୁକୁ ପାର କରି ଜୀବନରେ ପ୍ରବେଶ କରିଛି। ତାହା ତ ଆମମାନଙ୍କ ସହିତ ଉପସ୍ଥିତ ଥିବା ସକଳ ମେଥଡିଷ୍ଟମାନଙ୍କୁ ଚିତ୍କାର କରିବାକୁ ପ୍ରେରିତ କରିବ, ଏହା ସେପରି କରିବ ନାହିଁ କି, ତାହା ନିରାଟ ସତ୍ୟ କଥା ଅଟେ। ଏହାକୁ ଚିନ୍ତା କରିବାକୁ ଯେ ପରମେଶ୍ୱର ତାହାକୁ ସାଧନ କରିଅଛନ୍ତି, ପୁଣି ତାହା ତ ମୋର ବାକ୍ୟ ଆଦୌ ନୁହେଁ, ତାହା ତ ଯୋହନ 5:24 ପଦରେ ତାଙ୍କର ବାକ୍ୟ ଅଟେ। ସାଧୁ ଯୋହନଙ୍କ ସୁସମାଚାର 6 ଅଧ୍ୟାୟରେ ଯୀଶୁ କହିଥିଲେ, ଯେ ମୋର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନେ ତାହାକୁ ଉତ୍ଥାପନ କରିବି। ତାହା ନିରାଟ ସତ୍ୟ କଥା ଅଟେ। ଯେ ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପାନ କରେ ସେ ପାଇଅଛି, ତାହା ବର୍ତ୍ତମାନ କାଳର କଥା ଅଟେ। ଅନନ୍ତ ଜୀବନ ତାହା ବର୍ତ୍ତମାନ କାଳ ବିଷୟ ଅଟେ। ବର୍ତ୍ତମାନ ଏହି ଅନନ୍ତ କାଳ ସ୍ଥାୟୀ ବିଷୟଟି ଏହା ତ ଗୋଟିଏ ଉଦ୍ଦୀପନାରୁ ଅନ୍ୟ ଏକ ଉଦ୍ଦୀପନାର ସମୟ ପର୍ଯ୍ୟନ୍ତ ଏକ ବିଷୟ ନୁହେଁ, ମାତ୍ର ଏହା ଚିରସ୍ଥାୟୀ ପର୍ଯ୍ୟନ୍ତ ଅବସ୍ଥାର ପରିଚୟଭୁକ୍ତ ଅଟେ। ପୁଣି ଏତିକି ବେଳେ ଆପଣମାନଙ୍କ ମଧ୍ୟରୁ କେତେକ ସେବକ ଯେଉଁମାନେ ନିକଟରେ ବସିଅଛନ୍ତି ଏହି କଥାକୁ ବୁଝୁଅଛନ୍ତି ଯେ ସେହି ଅନନ୍ତ ଜୀବନର ବିଷୟଟି ସେହି ସମାନ ଶବ୍ଦ ଆସିଥାଏ ଯାହାର ଅର୍ଥ ଈଶ୍ୱରଙ୍କ ଜୀବନ ଅଟେ। ସେହି ଗ୍ରୀକ୍ ଶବ୍ଦ ଜୋଇରୁ ଆଗତ, ଯାହାକି ପରମେଶ୍ୱରଙ୍କ ନିଜସ୍ୱ ଜୀବନ ଏହାକୁ ଅର୍ଥ କରେ। ତତ୍ପରେ ଯାଇ ଆମମାନେ ଈଶ୍ୱରଙ୍କ ପୁତ୍ର ଅଥବା କନ୍ୟା ହୋଇଥାଉ, ପରମେଶ୍ୱରଙ୍କର ଏକ ବଂଶଜ ହୋଇଥାଉ, ପରମେଶ୍ୱର ସହିତ ତାଙ୍କ ଜୀବନର ଏକ ଅଂଶ ହୋଇଥାଉ, ଯାହାକି ଆମମାନଙ୍କ ମଧ୍ୟରେ ବାସ କରିଥାଏ। ପୁଣି ପରମେଶ୍ୱର ଯେପରି ବିନାଶ ହୋଇପାରନ୍ତି ନାହିଁ, ଠିକ ସେହିପରି ଭାବରେ ଆମମାନେ ମଧ୍ୟ ବିନଷ୍ଟ ହୋଇ ନ ପାରୁ, ଏହାକୁ ଯଦି ପରୀକ୍ଷା କରାଯାଇଥାଏ। ସୁତରାଂ ଆମମାନେ ଚିରସ୍ଥାୟୀ ଜୀବନକୁ ଲାଭ କରିଅଛୁ, ତତ୍ପରେ ଶେଷ ଦିନରେ ଉତ୍ଥାପିତ ହେବାକୁ ଯାଉଅଛୁ, ତାହା ଚମତ୍କାର କଥା ଅଟେ ନା? ତାହା ତ ମେଥଡିଷ୍ଟ ମାନଙ୍କୁ ବ୍ୟାପ୍ଟିଷ୍ଟ ମାନଙ୍କୁ କରବର୍ଦ୍ଧନ କରିବାକୁ ପୁଣି ଚିତ୍କାର କରୁଥିବାକୁ ପ୍ରେରିତ କରିବ। ଏହା ସେପରି କରିବ ନାହିଁ କି, ନିଶ୍ଚିତ ରୂପେ କରିବ, ତାହା ସତ୍ୟ କଥା ଅଟେ। ପୁରାତନ ଯୁଗର ଧର୍ମ ବିଶ୍ୱାସ ସମ୍ବନ୍ଧରେ ତାହା ଏକ ରୁଚିକର ବିଷୟ ଥିଲା, ଏହା ତ ଅକ୍ଷରେ ପ୍ରତ୍ୟେକ ଜଣଙ୍କୁ ଏକତ୍ରିତ ହୋଇ ବସିବାକୁ ପ୍ରେରିତ କରୁଥିଲା, ପୁଣି ଏକକୁ ଆରେକକୁ ସ୍ନେହ କରିବାକୁ ପ୍ରବର୍ତ୍ତାଉଥିଲା, ନିଶ୍ଚିତ ରୂପେ କରିଥାଏ, ସକଳ ପ୍ରକାରର ଭେଦାଭାବକୁ ଦୂରେଇ ଦିଏ, ନୂତନ ସୃଷ୍ଟି ରୂପେ ପ୍ରସ୍ତୁତ କରାଏ। ଏହା ତ ଏକ ଟକ୍ସିଡୋ କୋଟ୍କୁ ପ୍ରସ୍ତୁତ କରିବ, ପୁଣି ହଳେ ଫୁଲ୍ ପ୍ୟାଣ୍ଟକୁ ପ୍ରସ୍ତୁତ କରିବ, ପରସ୍ପର ସହିତ ହସ୍ତ ମିଳାଇ ଚଳାଇବାକୁ ଆଉ କହିଥାଏ, ହେ ଭାଇ ଏହି ଯାତ୍ରା ବସରେ ଆପଣ କିପରି ଅନୁଭବ କରିଅଛନ୍ତି, ତାହା ସତ୍ୟ କଥା ଅଟେ। ନିଶ୍ଚିତ କରିବ। ଏହା ଜଣେ ସିଲ୍କ ବସ୍ତ୍ର ପରିଧାନକାରୀକୁ ପୁଣି ଜଣେ ଖଦର ବସ୍ତ୍ର ପରିଧାନକାରୀକୁ ପରସ୍ପର କାନ୍ଧ ଉପରେ ହାତ ପକାଇ କୁଣ୍ଡାଇ ପକାଇ ଏପରି କହିବାକୁ ପ୍ରେରିତ କରେ, ଭଉଣୀ ମୁଁ ଆପଣଙ୍କୁ ସ୍ନେହ କରେ। ତାହା ହିଁ ଯାହାକି ଏହା କରିଥାଏ, ନିଶ୍ଚିତ ରୂପେ କରିଥାଏ। ସବୁ ପ୍ରକାରର ଭେଦଭାବକୁ ଲୋପ କରି ପକାଏ। ଧନୀ ଅବା ଗରିବ, ସ୍ୱାଧୀନ ଅପା ପରାଧୀନ, ଆମମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକ ପୁଣି ଅଭିନ୍ନ ଅଟୁ। ରବିବାର ଦିନ ଏହି ଆରାଧନାଳୟରେ ଯେତେବେଳେ କି ମୁଁ ଦେଖିଥାଏ ଯେ ଉପାସନାଳୟର ସମସ୍ତ ଦଳଟି ସମସ୍ତ ଜନତା ଏହି ସ୍ଥାନରେ ବସିଥାନ୍ତି, ଆମମାନେ ରକ୍ତ ଦ୍ୱାରା ପରିତ୍ରାଣ ଏହାରି ଉପରେ ସନ୍ଦେଶ ସ୍କୁଲର ଏକ ଶିକ୍ଷାକୁ ଲାଭ କରିଥିଲୁ। ଆଉ ମୁଁ ଏଥିରେ ଏପରି ଭାବେ ବ୍ୟଥିତ ହୋଇ ପଡ଼ିଥିଲି ଯେ ପରିଶେଷରେ ମୁଁ ଏପରି ଅନୁଭବ କଲି ଯେପରିକି ମୁଁ ଅନ୍ୟ ଏକ ସୋପାନରେ ସେତେବେଳେ ପର୍ଯ୍ୟନ୍ତ ଥିଲି, କୌଣସି ଏକ ଅନ୍ୟ ମାର୍ଗରେ ଥିଲି, ରକ୍ତ ଦ୍ୱାରା ପରିତ୍ରାଣ। ତତ୍ପରେ ଆଜି ରାତିରେ ପରିବାରର ସଦସ୍ୟ ଚାଲିଗଲା ଉତ୍ତରେ ଆଉ ମୁଁ ଏହି ସ୍ଥାନକୁ ଶୀଘ୍ର ଆସି ପହଞ୍ଚିଥିଲି। ପହଞ୍ଚିବାକୁ ପୁଣି ସଙ୍ଗୀତର ଉପାସନାକୁ ଶୁଣିବାକୁ ପହଞ୍ଚିଥିଲି, ପୁଣି ଏହିପରି କିଛିଟା କାର୍ଯ୍ୟ ପାଇଁ ଆସିଥିଲି। ମୁଁ କୋଠରୀ ମଧ୍ୟରେ ଉପସ୍ଥିତ ଥିଲି, ପୁଣି ସେପରି କିଛି ଧାରଣା ଜାତ ହେଲା। ମୁଁ ଧର୍ମଶାସ୍ତ୍ର ପାଠ କରିବାକୁ ଆରମ୍ଭ କଲି ଆଉ ମୁଁ କିଛିଟା ବିଷୟକୁ ହାସଲ କଲି। ମୁଁ ବିଚାର କଲି, ଭଲ କଥା, ପ୍ରଭୁ ଯଦି ଇଚ୍ଛା କରୁଛନ୍ତି ତେବେ ଆଜି ରାତ୍ରିବେଳା ମୁଁ ତାହାରି ଉପରେ କିଛି କ୍ଷଣ ପାଇଁ ପ୍ରଚାର କରି କହିବି। ତାହା ତ ରକ୍ତ ଦ୍ୱାରା ପରିତ୍ରାଣ ଏହା ଅଟେ, ରବିବାରର ପ୍ରସଙ୍ଗ ଅଟେ। ତତ୍ପରେ ଆସନ୍ତାକାଲି ରାତ୍ରିରେ ମୁଁ ସମ୍ପାଦନ କରିବାରେ ପରିତ୍ରାଣ ଏପରି ଉପରେ ପ୍ରଚାର କରିବାକୁ ଯାଉଛି। ଯଦି ପରମେଶ୍ୱର ଇଚ୍ଛା କରୁଥାନ୍ତି ଯେ ତାହା ହିଁ ଅଟେ, ପ୍ରଫୁଲ୍ଲତର ପରିତ୍ରାଣ ରକ୍ତରେ ସାମର୍ଥ୍ୟରେ ପୁଣି ପରିତ୍ରାଣରେ ଆନନ୍ଦ ରହିଛି। ପୁଣି ଏହାକୁ କାଢି ବାହାର କରି ଆଣିବାକୁ ଏତେବେଳେ ଅଧିକାଂଶ ବ୍ୟକ୍ତି ଯେପରିକି ବିଚକ୍ଷଣ ସୁଶିକ୍ଷିତ ଅଧ୍ୟାପକ ବୁଝନ୍ତି ଯେ ଏହା ମଧ୍ୟରେ ଦେଇ କିପରି ଭାବରେ ଅଗ୍ରସର କରିବାକୁ ଅଛି, ପୁଣି ଏପରି ଧରଣର ପ୍ରକାଶନ ଗୁଡ଼ିକୁ ପ୍ରଦାନ କରିବାକୁ ଅଛି। ଏପରି ହୋଇପାରେ ଯେ ଏହା ପାଇଁ କିମ୍ବା ତାହା ପାଇଁ କିମ୍ବା କିଛିଟା ବିଷୟକୁ ପରିଚିତ କରିବାକୁ କିପରି ଧର ପ୍ରକାଶନ ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଅଛି, କିନ୍ତୁ ମୋ ପାଇଁ ମୁଁ ଏପରି ଧରଣର ଜଣେ ବ୍ୟକ୍ତି ଏମାନଙ୍କ ଗହଣରେ ରହିଛି ଯିଏକି ଜଣେ ଅପାଠୁଆ ଧରଣର ପ୍ରଚାରକ ଅଟେ, ତାହା ହିଁ ଅଟେ। କେବଳ ଗୋଟିଏ ମାତ୍ର କାର୍ଯ୍ୟ ଯାହାକୁ ମୁଁ କରିବାକୁ ଜାଣେ ତାହା ଏପରି ମୁଁ ଯେ ସତ୍ୟ କଥାର ଯଥୋଚିତ ବିଷୟର ଅତି ନିକଟରେ ସେ ବିଷୟରେ ମୁଁ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ଅଟେ। ସେ ପ୍ରକାର ହେଉ ଛାୟାଦାୟ ସ୍ଥାନ ଗୁଡ଼ିକର ନିକଟକୁ ଯିବାର ବିଷୟ ଅଟେ। ଯଦି ମୁଁ କାନ୍ଥ ଆଡ଼କୁ ଅଗ୍ରସର କରିବାକୁ ଆରମ୍ଭ କଲି ପୁଣି ଆଲୋକଟି ଏହାର ଉଚିତ ସ୍ଥାନରେ ଅଛି ତେବେ ଯେ କଣ ରହିଛି ସେ କଥାକୁ ମୁଁ କହିପାରିବି, ମୁଁ ଯେ ଠିକ ଦେଖିବାକୁ କିପରି ସେ କଥାକୁ କହିପାରିବି। ଅର୍ଥାତ୍ ମୁଁ ଯେ ଏକ ଚାରିପଦ ବିଶିଷ୍ଟ ପ୍ରାଣୀ କିମ୍ବା ଆକାଶର ଏକ ପକ୍ଷୀ ଅଥବା ମୁଁ ଯେ ଅନ୍ୟ କଣ ଥିଲି ସେ ବିଷୟକୁ ମୁଁ କହିପାରିବି ଯଦି କେଉଁ ପ୍ରକାର ଛାଇକୁ ମୁଁ କାନ୍ଥଟି ଉପରେ ପ୍ରତିବିମ୍ବିତ କରିପାରିଲି। ପୁଣି ପୁରାତନ ନିୟମଟି ନୂତନ ନିୟମର ଏକ ପ୍ରତିବିମ୍ବ ଅଟେ, ଏହା ତ ଋଣାତ୍ମକ ବିଷୟ ଅଟେ। ଠିକ ଚନ୍ଦ୍ର ଯାହାକି ସୂର୍ଯ୍ୟ ପ୍ରତି ଅଟେ, ସୂର୍ଯ୍ୟଟି ଚନ୍ଦ୍ର ଉପରେ ନିଜ ଆଲୋକକୁ ପ୍ରତିବିମ୍ବ କରାଏ, ପୁଣି ଚନ୍ଦ୍ର ପୃଥିବୀ ପୃଷ୍ଠକୁ ସେହି ଆଲୋକକୁ ପ୍ରତିଫଳିତ କରିଥାଏ। ତତ୍ପରେ ମୁଁ ପୁରାତନ ନିୟମକୁ ପସନ୍ଦ କରେ, ଏହା ତ ତାହାରି ପରି ଏକାଧିକ ଦୃଷ୍ଟାନ୍ତରେ ଭରପୁର ଅଟେ, କିମ୍ବା ଏହା ସେ ପ୍ରକାର ହୋଇପାରେ ଠିକ ସେହିପରି। ବର୍ତ୍ତମାନ ସିଦ୍ଧ ପ୍ରକାରର ଅବସ୍ଥାଟି ଆଦି ପୁସ୍ତକରେ ପରମେଶ୍ୱର ସୂର୍ଯ୍ୟକୁ ଯେତେବେଳେ ସୃଷ୍ଟି କଲେ ସେତେବେଳେ ସୂର୍ଯ୍ୟ ପ୍ରଥମେ ସୃଷ୍ଟି ହେଲା, ତତ୍ପରେ ଚନ୍ଦ୍ର ସୃଷ୍ଟି ହେଲା। ତେଣୁ ସୂର୍ଯ୍ୟ ଆଉ ଚନ୍ଦ୍ର ଖ୍ରୀଷ୍ଟଙ୍କୁ ପୁଣି ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି। ଠିକ ସୂର୍ଯ୍ୟ ଯେପରି ଆପଣଙ୍କ ସାମର୍ଥ୍ୟ ଆଉ ଗୌରବରେ ପୂଜିତ ହୁଏ, ପୁଣି ଏହା ଅସ୍ତ ହେଲା ଉତ୍ତରେ ତାହା ଚନ୍ଦ୍ର ଉପରେ ଆପଣଙ୍କ କିରଣକୁ ପ୍ରତିବିମ୍ବିତ କରାଏ। ଅନ୍ଧକାର ମଧ୍ୟରେ ସୂର୍ଯ୍ୟ ଅସ୍ତ ହୋଇଗଲା ଉତ୍ତରେ ଏହା ପୃଥିବୀକୁ ଆଲୋକ ପ୍ରଦାନ କରେ। ଯୀଶୁ ସେ ଯେତେବେଳେ ଛାଡ଼ି ଚାଲିଗଲେ ସେ ମହିମାରେ ନୀତ ହେଲେ, ତତ୍ପରେ ଆପଣଙ୍କ କିରଣକୁ ଆପଣଙ୍କ ଜ୍ୟୋତିକୁ ମଣ୍ଡଳୀ ଉପରେ ପ୍ରତିଫଳନ କଲେ, ଆଉ ସେ ପୁନର୍ବାର ଫେରିବା ପର୍ଯ୍ୟନ୍ତ ମଣ୍ଡଳୀକୁ ସୁସମାଚାର ଆଲୋକ ଦେବା ନିମନ୍ତେ ତାହା କଲେ, ତେବେ ଯାଏ ସେମାନେ ଦୁହେଁ ବିବାହରେ ଏକତ୍ର ହେବେ। ତାହା ଖୁବ୍ ଚମତ୍କାର ବିଷୟ ହେବ। ଏହା ତ ଚନ୍ଦ୍ରର ପ୍ରତି ଏକ ବିରାଟ ଧରଣର ଜ୍ୟୋତି ହେବ, ପୁଣି ମେଷଶାବକ ସେହି ସ୍ଥାନର ଜ୍ୟୋତି ସ୍ୱରୂପ ହେବେ। ସେହି ନଗର ମଧ୍ୟରେ ସେମାନେ ସୂର୍ଯ୍ୟର ଆଲୋକକୁ ଆଉ କଦାପି ଆବଶ୍ୟକ କଲେ ନାହିଁ। ବର୍ତ୍ତମାନ ଏକ ଛୋଟ କାଟ ପୁନଃ ଆଲୋଚନା ଉଦ୍ଦେଶ୍ୟରେ ଆସନ୍ତୁ ଆମମାନେ ଯାତ୍ରା ପୁସ୍ତକ ଫେରିଯିବା। ପୁଣି ଯାତ୍ରା ପୁସ୍ତକ ପରେ ମୁଁ ଆଲୋଚନା କରୁଥିବା ସମୟରେ ଆପଣମାନେ ଯେ କଦାପି ଥକି ପଡିବେ ନାହିଁ ଏପରି ମୁଁ ଆଶା କରେ। ଏକଦା ନଦୀର ଅନ୍ୟ ତୀରରେ ଥିବା ମୋର ମଣ୍ଡଳୀରେ ମୁଁ ପ୍ରଚାର କରିଥିଲି। ମୁଁ ଏପରି ବିଶ୍ୱାସ କରେ ଯେ ଆଇବଙ୍କ ପୁସ୍ତକ ଉପରେ ପ୍ରାୟ ଦେଢ଼ ବର୍ଷ ଧରି ପ୍ରତ୍ୟହ ରାତ୍ରିକାଳରେ ପ୍ରଚାର କରିଥିଲି। ସେମାନେ ଫେରୁଥିଲେ, ପୁଣି ମୁଁ ଆଇବଙ୍କ ପୁସ୍ତକର ଏକ ଛୋଟ ଅଂଶକୁ ପ୍ରଚାର ପାଇଁ ଗ୍ରହଣ କରୁଥିଲି। ତତ୍ପରେ ଏହିପରି ଭାବେ କ୍ରମାଗତ ରୂପେ ଚାଲୁଥିଲା। ଆମମାନେ ଏହି ପୁସ୍ତକକୁ ସମ୍ପୂର୍ଣ୍ଣ ବାଇବଲ ମଧ୍ୟ ଦେଇ ଅଗ୍ରସର କରାଇଥିଲୁ। ଧର୍ମଶାସ୍ତ୍ରର ପ୍ରତ୍ୟେକଟି ଅଧ୍ୟାୟ ପରସ୍ପର ସହିତ ସମ୍ପର୍କ ସ୍ଥାପନ କରିଥାଏ। ପରମେଶ୍ୱରଙ୍କ ବଚନର ପରସ୍ପର ବିରୋଧୀ କୌଣସି ବଚନ ରହି ନାହିଁ। ଆଜ୍ଞା ସେପରି ଆଦୌ ନୁହେଁ, ଏହାର ପ୍ରତିଟି ବିଷୟ ସିଦ୍ଧ ଅଟେ। କେବଳ ଗୋଟିଏ ପୁସ୍ତକ ଯାହାକି କଦାପି ଲିଖିତ ହୋଇଅଛି, ତାହା ପ୍ରେରଣାତ୍ମକ ରୂପେ ଲିଖିତ ହୋଇଅଛି, ତାହା ସିଦ୍ଧତା ସହିତ ଗ୍ରହଣ କରାଯାଇପାରେ। ଏକାଧିକ ଲେଖକଙ୍କ ଦ୍ୱାରା ଲିଖିତ ହୋଇଥିବା ପୁଣି ଶତାଧିକ ବର୍ଷର ତାରତମ୍ୟରେ ଏହି ପୁସ୍ତକ ଲିଖିତ ହୋଇଥିଲା। ପୁଣି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ପବିତ୍ର ଆତ୍ମାଙ୍କ ଚୟନ ଦ୍ୱାରା କହୁଥିଲେ, ଯଥୋଚିତ ରୂପେ ପରିଷ୍କାର ପରସ୍ପର ସହିତ ସମ୍ପର୍କ ସ୍ଥାପନ କରି ରହିଅଛି। ତାହା ହିଁ ସେହି କାରଣଟି ଅଟେ, ଅର୍ଥାତ୍ ସେହି ସବୁ ଅଧିକ ପୁସ୍ତକ ଯାହାକି ପୁଣି ଅନ୍ୟାନ୍ୟ ବର୍ଜିତ ପୁସ୍ତକ ଖଣ୍ଡ, ଏମାନେ ଏହାରି ସହିତ ଆଦୌ ସମତୁଲ ନୁହନ୍ତି। ତେଣୁ ମୁଁ ଏହାକୁ ଆଦୌ ଗ୍ରହଣ କରେ ନାହିଁ। ମୋ ପାଇଁ ଏହି ବାଇବଲ ପୁସ୍ତକଟି ପରମେଶ୍ୱରଙ୍କ ବଚନ ଅଟେ। ତତ୍ପରେ କେହି ଜଣେ ନାରୀ ମୋତେ ଚିଠି ଖଣ୍ଡେ ଲେଖିଥିଲେ ଆଉ ପଚାରିଥିଲେ, ମୁଁ ବାକ୍ୟ ପଚାର କରୁଥିଲି, ଆଇବ ଗଦାଏ ପାଉଁଶ ଉପରେ ବସିଛନ୍ତି, ତାହାରି ଉପରେ ପଚାର କରୁଥିଲି। ସେ କହିଥିଲେ, ଭାଇ ବ୍ରହ୍ମ ଆପଣ ତାହାରି ଉପରେ ଅଟକି ରହିଛନ୍ତି। ସେହି ପାଉଁଶ ଗଦା ପରେ ଯେ ଆଇବ ସୀମିତ ସମୟ ପର୍ଯ୍ୟନ୍ତ ରହିଥିଲେ, ଏପରି ଆପଣ ବିଚାର କରନ୍ତି ନାହିଁ କି? ତାହାରି ଉପରେ ପ୍ରାୟ ଛଅ ସପ୍ତାହ ଧରି ରହିଥିଲେ। କହିଥିଲେ, ଆପଣ ତାଙ୍କୁ କାହିଁକି ପାଉଁଶ ଗଦା ଉପରୁ ଚାଲି ଆସିବାର କଥାଟିକୁ ପରିଚିତ କରାଉ ନାହାନ୍ତି? ଉତ୍ତମ ବିଷୟ। ମୁଁ କହିଥିଲି, ଯେତେବେଳେ ପର୍ଯ୍ୟନ୍ତ ପବିତ୍ର ଆତ୍ମା ମୋତେ ସେଥିରୁ ବାହାରି ଆସିବାର ବାକ୍ୟରୁ ନିରସ୍ତ କରନ୍ତି, ମୋତେ ସେପ୍ରକାର ଧରଣ ବାକ୍ୟଗୁଡ଼ିକୁ ଦେବାର ନିବୃତ ହୁଅନ୍ତି। ମୁଁ ଧାରଣା କରେ ଯେ କେତେବେଳେ ପର୍ଯ୍ୟାୟ ଏହାକୁ କହୁଥିବାର ମୁଁ ନିରସ୍ତ ହେବି। ମାତ୍ର ଯେତେ ଦିନ ଧରି ସେ ମୋତେ ଏହାକୁ ଲଗାତାର ରୂପେ କହୁଥିବା ଅବସ୍ଥାରେ ରଖିଥାନ୍ତି, ତାଙ୍କ ବିଷୟରେ ପାଉଁଶକତା ପରେ ଥିବାର ବିଷୟଗୁଡ଼ିକୁ କହିବାକୁ ନିମନ୍ତେ ମୋତେ ପ୍ରେରିତ କରନ୍ତି। ଏହାରି ସହିତ ଯଥୋଚିତ ରୂପେ କେବଳ ଅଟକି ରହିବାକୁ ଅଛି, ପୁଣି କେତେକ ଆତ୍ମାଙ୍କୁ ତଦ୍ୱାରା ବଞ୍ଚାଇବାକୁ ଅଛି। ସୁତରାଂ ସେହି ସୁସମାଚାର ପ୍ରଚାରକ ପରି ସହରକୁ ଆସିଥିଲେ, ସେ ପ୍ରଚାର କରିଥିଲେ। ଏକଦା ରାତ୍ରିବେଳାରେ ସେ ମନ ପରିବର୍ତ୍ତନ ପ୍ରସଙ୍ଗ ପରେ ପ୍ରଚାର କରିଥିଲେ, ପରବର୍ତ୍ତୀ ରାତ୍ରିବେଳା ସେ ପୁନର୍ବାର ମନ ପରିବର୍ତ୍ତନ ପ୍ରସଙ୍ଗ ପରେ ପ୍ରଚାର କରିଥିଲେ, ତତ୍ପରବର୍ତ୍ତୀ ରାତ୍ରିବେଳା ସେ ସେହି ମନ ପରିବର୍ତ୍ତନ ପରେ ପ୍ରଚାର କରିଥିଲେ। ପୁଣି ଚାରି କିମ୍ବା ପାଞ୍ଚ ରାତ୍ରି ଉତ୍ତରେ ଡିକନ ମାନଙ୍କର ବୋର୍ଡ ତାଙ୍କୁ ଭେଟିଥିଲେ, ପୁଣି କହିଥିଲେ, ଭାଇ ଆପଣ ମନ ପରିବର୍ତ୍ତନ ପ୍ରସଙ୍ଗ ମିନୁ ଅନ୍ୟ କୌଣସି ଭିନ୍ନ ପ୍ରସଙ୍ଗ ପରେ ପ୍ରଚାର କରିପାରନ୍ତି ନାହିଁ କି? କହିଥିଲେ, ଆରେ ବା ହଁ କରିପାରେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ପ୍ରଥମେ ମନ ପରିବର୍ତ୍ତନ କରିବାକୁ ଦିଆଯାଉ, ତତ୍ପରେ ଅନ୍ୟ ଏକ ପ୍ରସଙ୍ଗ ପରେ ମୁଁ ପ୍ରଚାର କରିବି। ସୁତରାଂ ତାହା ଏକ ଉତ୍ତମ ଧରଣର ଖିଆଲ ଅଟେ। ସେମାନେ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ, ଅନୁତାପ କରନ୍ତୁ, ତତ୍ପରେ ଆମେ ଅନ୍ୟ ଏକ ଭିନ୍ନ ପ୍ରସଙ୍ଗ ପରେ ପ୍ରଚାର କରିପାରିବୁ। ଉତ୍ତମ କଥା ଅଟେ। ବର୍ତ୍ତମାନ କ୍ଷମର ପାଇଁ ପୁନରାବୃତ୍ତିର ଅଭିପ୍ରାୟରେ ସେହିମାନଙ୍କ ପାଇଁ କିମ୍ବା ମୁଖ୍ୟତଃ ସେମାନଙ୍କ ପାଇଁ ମନସ୍ଥ ଅଟେ ଯେଉଁମାନେ ଗତ ରବିବାର ଦିନ ସକାଳେ ଏହି ଆରାଧନାଳୟରେ ଉପସ୍ଥିତ ନଥିଲେ। ଆମମାନେ ବାର ଅଧ୍ୟାୟକୁ ଫେରିଯିବା ପାଇଁ ଚେଷ୍ଟା କରୁ, କିନ୍ତୁ ଆମମାନଙ୍କ ମୂଳ ବିଚାରଟି ଆଜି ରାତ୍ରିକାଳରେ ଚଉଦ ଅଧ୍ୟାୟ ମଧ୍ୟ ରହିଅଛି। ଯାତ୍ରା ପୁସ୍ତକର ଚଉଦ ଅଧ୍ୟାୟର ତେର ପଦରୁ ଆରମ୍ଭ କରୁଥିବା ବିଷୟ ରହିଅଛି। ପୁଣି ରବିବାର ଦିନର ପ୍ରାତଃ କାଳରେ ଆମମାନେ ଦଶ ପଦ ପରେ ଛାଡ଼ିଥିଲୁ, ରକ୍ତ ଦ୍ୱାରା ପରିତ୍ରାଣ ଏହି ପ୍ରସଙ୍ଗ ପରେ ସେହି ପଦରେ ଛାଡ଼ିଥିଲୁ। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଯେ ସେହି କାହାଣୀକୁ ଜାଣନ୍ତି ଏଥିରେ ମୁଁ ନିଶ୍ଚିତ ଅଟେ, ପୁଣି ଏକମତ ଅଟେ। ଆଉ ଆମେମାନେ ଜାଣୁ ଯେ ଏହି ପୁସ୍ତକର ପୃଷ୍ଠା ଗୁଡ଼ିକୁ ଆମମାନେ ପଛକୁ ଓଲଟାଇ ପାରୁ, ପୁଣି ସେ ପୃଷ୍ଠା ଗୁଡ଼ିକୁ ଓଲଟାଇ ପାରୁ, କିନ୍ତୁ କେବଳ ଜଣେ ମାତ୍ର ବ୍ୟକ୍ତି ସେପରି ଶ୍ରଣନ୍ତି ଯିଏକି ଏହି ପୁସ୍ତକ ଗୁଡ଼ିକୁ ସୁସ୍ପଷ୍ଟ କରିଦେଇପାରନ୍ତି, ଆଉ ସେହି ଜଣକ ଯୀଶୁଖ୍ରୀଷ୍ଟ ଅଟନ୍ତି। ଯୋହନ ପୁସ୍ତକଟିକୁ ଦେଖିଥିଲେ, ଏହା ମୁଦ୍ରାଙ୍କିତ ଅବସ୍ଥାରେ ଥିଲା, ଆଉ ସେ କ୍ରନ୍ଦନ କରିଥିଲେ, ଯେହେତୁ ସ୍ୱର୍ଗରେ ପୃଥିବୀ ପୃଷ୍ଠରେ ଏପରିକି ଅଧସ୍ଥ ପୃଥିବୀରେ ସୁଦ୍ଧା ଏହାକୁ ଖୋଲିବା ନିମନ୍ତେ କେହି ଜଣେ ବ୍ୟକ୍ତି ଯୋଗ୍ୟ ନଥିଲା। ମାତ୍ର ସେଇଠାରେ ଏକ ମେଷଶାବକ ଥିଲେ ଯିଏକି ଜଗତର ପତ୍ରାଦି ପୂର୍ବେ ବହିକୃତ ହୋଇଥିଲେ। ସେ ଆଗକୁ ଆସିଥିଲେ, ପୁଣି ସିଂହାସନ ପରେ ଯିଏ ଉପବେଶନ କରିଥିଲେ ତାଙ୍କରି ହସ୍ତରୁ ସେ ପୁସ୍ତକଟିକୁ ନେଇଥିଲେ, ପୁଣି ମୋହର ଗୁଡ଼ିକୁ ଭାଙ୍ଗିଥିଲେ ଆଉ ପୁସ୍ତକ ଖୋଲିଥିଲେ, କହିଲେ ରହିଥିବା ମୋହର ଗୁଡ଼ିକୁ ଖୋଲିଥିଲେ ଆଉ ସେ ଯୋଗ୍ୟ ଥିଲେ ଯେହେତୁ ଜଗତର ପତ୍ନାବଧି ସେ ବହିକୃତ ହୋଇଥିଲେ। ଆସନ୍ତୁ ତାଙ୍କ ସହିତ ଆଳାପ କରିବା, ଆଜିର ରାତ୍ରିବେଳା ତାଙ୍କ ସହିତ କଥାବାର୍ତ୍ତା କରିବା, ପୁଣି ଠିକ ଏହି ଅବସ୍ଥାରେ ଆସନ୍ତୁ ଖୋଲିବା ନିମନ୍ତେ ତାଙ୍କୁ ନିବେଦନ କରିବା। ପୁଣି ଦୟାଳୁ ପ୍ରେମିକ ପିତା, ଆମମାନେ ଆପଣଙ୍କ ସମ୍ମୁଖକୁ ଆସୁ, ସର୍ବପ୍ରଥମେ ଯୀଶୁଙ୍କ ନାମରେ ଆମମାନେ ଆପଣଙ୍କୁ ସମ୍ବୋଧନ କରୁଅଛୁ। ଏତେବେଳେ ପ୍ରାର୍ଥନା କରୁଅଛୁ କି ଏଇଠାରେ ଆମମାନେ ଯେହେତୁ ଠିଆ ହୋଇଥାଉ ଏହି ଛାତଟିର ତଳେ ଆଜିର ରାତ୍ରିବେଳା ଆଶ୍ରୟ ନେଇଅଛୁ, ଯେଉଁ ସମୟରେ ସେହି ଝଡ଼ଟି ବାହାର ପାଖରେ ଗର୍ଜନ କରୁଅଛି, ଭୀଷଣ ବର୍ଷା ଝଡ଼ ବତାସ ପୁଣି ସମସ୍ତ ପ୍ରଚଣ୍ଡ ପବନ ବହୁଅଛି, ସେତେବେଳେ ପରମେଶ୍ୱରଙ୍କ ଗୃହକୁ ଆସିବାକୁ ଯୋଗ୍ୟ ହୋଇଥିବା କାରଣରୁ ଆମମାନେ ଆପଣଙ୍କର ବିଶେଷ ଧନ୍ୟବାଦ ଅଟୁ। ତତ୍ପରେ ଆମମାନେ ଧନ୍ୟବାଦ ଅଟୁ ଯେ ଏପରି ଧରଣର ଏକ ଦୃଢ଼ ଦୁର୍ଗ ଏକ ଆଶ୍ରୟସ୍ଥଳ ରହିଛି ଯାହା ବିଷୟରେ ଆପଣ କହିଥିଲେ। ପରମେଶ୍ୱରଙ୍କ ନାମ ଏକ ଦୃଢ଼ ଦୁର୍ଗ ଅଟେ ଯାହା ମଧ୍ୟକୁ ଧାର୍ମିକ ପ୍ରାଣ କରି ରକ୍ଷା ପାଏ। ଆମମାନେ ଯେ ପ୍ରଭୁଙ୍କ ନାମକୁ ଜାଣୁ ଏନିମନ୍ତେ ଆମମାନେ ଅତ୍ୟନ୍ତ ଧନ୍ୟବାଦ ଅଟୁ, ପୁଣି ଏହାଙ୍କ ମଧ୍ୟକୁ ଆସିଅଛୁ। ଏତେବେଳେ ଆମମାନେ ପ୍ରାର୍ଥନା କରୁ ଯେ ପିତ, ଆଜି ରାତ୍ରିବେଳା ଆପଣ ଏହି ବଚନକୁ ଆମମାନ ପ୍ରତି ଖୋଲିଦେବେ, ଏପରି ହେଉ ଯେ ପବିତ୍ର ଆସନ୍ତୁ ପୁଣି ବଚନ ମଧ୍ୟରେ ଆସି ସ୍ଥାନାଧିକାର କରନ୍ତୁ। ଏହି ଦୁର୍ବଳ ବିନମ୍ର ସେବକର ଓଷ୍ଠାଧରକୁ ସୂଚୀ କରି ପକାନ୍ତୁ, ପୁଣି ଆପଣଙ୍କ ପ୍ରତ୍ୟେକ ସନ୍ତାନମାନଙ୍କ ହୃଦୟକୁ ସୁନ୍ନତ କରି ପକାନ୍ତୁ ଯେଉଁମାନେ ଏହାକୁ ଶ୍ରବଣ କରିବେ। ତତ୍ପରେ ପବିତ୍ର ଆତ୍ମା କେବଳ ପରମେଶ୍ୱରଙ୍କ ବଚନ ଗୁଡ଼ିକୁ ଅକ୍ଲେଶରେ ଗ୍ରହଣ କରନ୍ତୁ, ପୁଣି ଏହାଙ୍କୁ ପ୍ରତ୍ୟେକଙ୍କ ହୃଦୟରେ ରୋପିତ କରନ୍ତୁ, ଠିକ ସେହି ସ୍ଥାନରେ ଏହାଙ୍କୁ ରୋପଣ କରନ୍ତୁ ଯେଉଁଠାରେ ଏହାଙ୍କର ଆବଶ୍ୟକ ରହିଛି। ଏତେବେଳେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ଆତ୍ମାରେ ଆଜି ରାତ୍ରିବେଳା ଆମମାନଙ୍କ ବୁଦ୍ଧି ବିଚାର ଗୁଡ଼ିକୁ ନବୀନୀକରଣ କରି ପକାନ୍ତୁ, ହଜି ଯାଇଥିବା ଲୋକଙ୍କୁ ଉଦ୍ଧାର କରନ୍ତୁ, ପୀଡ଼ିତମାନଙ୍କୁ ସୁସ୍ଥତା ପ୍ରଦାନ କରନ୍ତୁ। ହେ ପ୍ରଭୁ, ପଛକୁ ଫେରିଥିବା ଲୋକମାନଙ୍କୁ ସ୍ୱଗୃହକୁ ଫେରାଇ ଆଣନ୍ତୁ। ତତ୍ପର ଆମମାନେ ଆପଣଙ୍କୁ ପ୍ରଶଂସା ଭେଟି ଅର୍ପଣ କରିବୁ, ଯେହେତୁ ଆପଣଙ୍କ ପ୍ରେମିକ ପୁତ୍ର ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁଅଛୁ, ଆମେନ୍। ଏତେବେଳେ ଯାତ୍ରା ପୁସ୍ତକର 12:10 ଖୋଲନ୍ତୁ। ଆମେମାନେ ରକ୍ତ ଦ୍ୱାରା ମୁକ୍ତ କରୁଅଛନ୍ତି ଏହାରି ଉପରେ ପାଠ କରୁଥିଲୁ। ପରମେଶ୍ୱର ଯେ କିପରି ଭାବରେ ପ୍ରତ୍ୟେକର ଗୃହ ମଧ୍ୟରେ ଏକ ମେଷଶାବକର ବଳିଦାନକୁ ନିରୂପଣ କରିଥିଲେ, ପୁଣି କୌଣସି ପ୍ରକାରେ କିଛି ଅଂଶକୁ ଯେ ବଳକା ରହିବା ନିଷିଦ୍ଧ ଅଟେ ଏହାରି ଉପରେ ଅଧ୍ୟୟନରତ ଥିଲୁ। ବିଚାରର ନିଷ୍ପତ୍ତିଟି ସଫଳ ହେବାକୁ ଯାଉଥିଲା, ପୁଣି ଶେଷ ବିଚାରର ନିଷ୍ପତ୍ତିଟି ସେତେବେଳେ ପଡିବାକୁ ପ୍ରସ୍ତୁତ ହୋଇ ସାରିଥିଲା। ଭବିଷ୍ୟତ କାଳରେ ପରମେଶ୍ୱର ଆପଣ ବଚନକୁ ସଫଳ କରିବାକୁ ଯାଉଥିଲେ, ତତ୍ପରେ ସେହିସବୁ ବିଚାରର ପୃଷ୍ଠଭୂମିରେ ସେତିକି ବେଳେ ଏକ ସିଦ୍ଧ ଚିହ୍ନ ନିରୂପିତ ଅବସ୍ଥା ରହିଥିଲା, କିମ୍ବା ସକଳ ପ୍ରକାରର କିମ୍ବା ସକଳ ବିଚାରର ଏକ ସିଦ୍ଧ ନମୁନା ଅବସ୍ଥାନ ରହିଥିଲା, ଯେଉଁ ଗୁଡ଼ିକ ପତିତ ହେବାକୁ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି ହୋଇ ସାରିଥିଲା। ତତ୍ପରେ ଆପଣମାନେ ଯଦି ଧ୍ୟାନ ଦେବେ, ବିଚାରଟି ପତିତ ହେବାର ପୂର୍ବ ସମୟକୁ ଯଦି ଲକ୍ଷ୍ୟ କରିବେ, ଏହାରି ପରେ ବଚନର ସେବକଗଣ ମୋ ସହିତ ସମ୍ଭବତଃ ଏକମତ ହୋଇ ନ ପାରନ୍ତି, ଯାହାକି ଉଚିତ ପ୍ରକାର ବିଷୟ ଅଟେ। ତଥାପି ମିଶ୍ର ଦେଶରେ ବିଚାରର ସମୟଟି ଉପସ୍ଥିତ ହେବା ପୂର୍ବେ ପରମେଶ୍ୱର ସମସ୍ତ ଇସ୍ରାଏଲଙ୍କୁ ଗୋଶେନ ଅଞ୍ଚଳକୁ ପ୍ରେରଣ କରିଥିଲେ। ସେମାନେ ସମସ୍ତେ ଗୋଶେନରେ ଥିଲେ, ଆଉ କୌଣସି ବିପତ୍ତି ସେମାନଙ୍କ ଉପରକୁ ଆସିନଥିଲା। ମହାସଙ୍କଟର ସମୟରେ ମଣ୍ଡଳୀଟି ସଂକଳିତ ହୋଇ ନୀତ ହେବାର ଏକ ସିଦ୍ଧ ନମୁନା ଅଟେ, ଏହାକୁ ବୁଝନ୍ତୁ ଯଥୋଚିତ ବିଷୟ ଅଟେ। ସର୍ବଶେଷ ବିପତ୍ତି ଏଠାକାର ଧରାପୃଷ୍ଠକୁ ଯାହା ଆଘାତ କରିଥିଲା କିମ୍ବା ମିଶ୍ରକୁ ଆଘାତ କରିଥିଲା ତାହା ମୃତ୍ୟୁର ବିପତ୍ତି ଥିଲା। ତତ୍ପରେ ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ପରି ବାଇବଲର ପାଠକଗଣ ଆପଣମାନେ ନିଜ ନିଜର ସନ୍ଡେ ସ୍କୁଲ ପାଠକୁ ଭଲ ଭାବରେ ଜାଣନ୍ତି, ପୁଣି ସେପରି ଧରଣ ଘଟଣାକୁ ସୁଦ୍ଧା ଜାଣନ୍ତି। ସମ୍ଭବତଃ ଏହା ସଂଘଟିତ ହୋଇଅଛି, ବହୁଧା ସେ ପ୍ରକାର ଧରଣର ଘଟଣା ଗୁଡ଼ିକ ଘଟି ସାରିଛି। ତଥାପି ସର୍ବଶେଷ ବିପତ୍ତି ଯାହାକି ମିଶ୍ର ଦେଶକୁ ଆଘାତ କରିଥିଲା ତାହା ମୃତ୍ୟୁ ଥିଲା। ସୁତରାଂ ସର୍ବଶେଷ ଶତ୍ରୁ ଯିଏକି ମଣ୍ଡଳୀକୁ ବର୍ତ୍ତମାନ ଆଘାତ କରିବାକୁ ଯାଉଅଛି ତାହା ମୃତ୍ୟୁ ଅଟେ। ଆତ୍ମିକ ରୂପେ କହୁଅଛି, ସେମାନେ ଯେଉଁମାନେ କି ଖ୍ରୀଷ୍ଟଙ୍କୁ ଅନୁସରଣ କରିବେ ନାହିଁ, ପବିତ୍ର ଆତ୍ମାଙ୍କର ବାପ୍ତିସ୍ମରଣରେ ଥାଇ ସେପରି କରିବେ ନାହିଁ, ସେମାନେ ଆତ୍ମିକ ରୂପେ ଶୁଖୀ ଯିବେ, ପୁଣି ମୃତ୍ୟୁବରଣ କରିବେ, ମଣ୍ଡଳୀ ଗୁଡିକ ନିଷ୍ପ୍ରାଣ ହୋଇପଡିବେ। ଏତେ ବାପା ଏହାକୁ ବୁଝିପାରନ୍ତି ନାହିଁ। ଏକାଧିକ ସଂଖ୍ୟକ ଉଦ୍ଦୀପନା ହେଲା ଉତ୍ତରେ ଆଉ ସୁସମାଚାର ପ୍ରଚାରକ ସମସ୍ତ ରାଷ୍ଟ୍ର ପ୍ରତ୍ୟେକ ସ୍ଥାନରେ ପ୍ରଚାର କରି ସାରିଛନ୍ତି, ପୁଣି ତଥାପି ମଣ୍ଡଳୀ ଗୁଡିକ ଅଟନ୍ତି। ତାହା ତ ରାଜନୈତିକ ଢାଞ୍ଚାରେ ରହିଥିବା ମଣ୍ଡଳୀର ସମ୍ବନ୍ଧରେ ମୁଁ କହୁଅଛି, ତାହା ଦିନକୁ ଦିନ ଅତିଶୟ ବିଗିଡି ଯାଉଅଛି। ପୁଣି ଏହାର ସଦସ୍ୟଗଣ ସେମାନଙ୍କ ଇଚ୍ଛାନୁସାରେ ଜୀବନ ବିତାଉଛନ୍ତି, ସେମାନଙ୍କ ଇଚ୍ଛାନୁସାରେ କର୍ମଗୁଡ଼ାକ କରୁଛନ୍ତି, ତଥାପି ଆପଣମାନଙ୍କୁ ଖ୍ରୀଷ୍ଟିଆନ ବୋଲି ଅଭିହିତ କରୁଅଛନ୍ତି। ପୁଣି ସେମାନେ ଯେ ନ୍ୟାୟୋଚିତ ଅଟନ୍ତି ଏପରି ଯୁକ୍ତିକୁ ପରିଚିତ କରୁଅଛନ୍ତି। ଜଣେ ଖ୍ରୀଷ୍ଟିଆନ ବୋଲି ବିବେଚିତ ହେବାର ଅର୍ଥ ଖ୍ରୀଷ୍ଟଙ୍କ ପରି ଅଟେ। ଯଦି ଖ୍ରୀଷ୍ଟ ଆସି ବାସ କରିବେ ତେବେ ଆପଣ ଇଚ୍ଛା କରୁଥିବା ସ୍ଥାନକୁ ଆଉ ଯାଇପାରିବେ ନାହିଁ। ଖ୍ରୀଷ୍ଟ ଯାତ୍ରା ଆସି ଯାଆନ୍ତି ତେବେ ଆପଣ ଆଉ ସେପରି କଥାକୁ କହିପାରିବେ ନାହିଁ ଯାହାକୁ କହିବା ପାଇଁ ଆପଣ ଇଚ୍ଛା କରିଥାନ୍ତି। ଖ୍ରୀଷ୍ଟ ଯେତେବେଳେ ଚାଲି ଆସନ୍ତି ତତ୍ପରେ ଆପଣ ଚିନ୍ତା କରିବାକୁ ଯାହାକୁ ଇଚ୍ଛା କରିବେ ତାହାକୁ ଆଉ ଚିନ୍ତା କରିପାରନ୍ତି ନାହିଁ। ଆପଣ ନିଜର ଏକମାତ୍ର ସଂକଳ୍ପକୁ ରକ୍ଷା କରନ୍ତି, ଆପଣଙ୍କ ହୃଦୟଟି କାଲବରୀ ଉପରେ କେନ୍ଦ୍ରୀଭୂତ ହୋଇପଡେ। ଆମେନ୍। ସେ ଯେପରି ଜ୍ୟୋତିର୍ନିବାସୀ, ଆପଣ ମଧ୍ୟ ସେପରି ଜ୍ୟୋତିରେ ଗମନାଗମନ କରନ୍ତି। ପୁଣି ଆମମାନଙ୍କର ସହଭାଗିତା ପରସ୍ପର ସହିତ ରହେ ଆଉ ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଆମମାନଙ୍କୁ ସକଳ ପାପରୁ ପରିଷ୍କାର କରନ୍ତି। ତାହା ତ ମେଥଡିଷ୍ଟ ମାନଙ୍କୁ, ବ୍ୟାପ୍ଟିଷ୍ଟ ମାନଙ୍କୁ, ପୁଣି ଆମମାନ ମଧ୍ୟରେ ସମସ୍ତଙ୍କୁ ତାଙ୍କଠାରେ ଏକୀଭୂତ କରେ। ତତ୍ପରେ ସର୍ବଶେଷ ବିଷୟଟି ମୃତ୍ୟୁ ଥିଲା ଆଉ ଏଥିପୂର୍ବେ କି ସେ ମୃତ୍ୟୁଟି ଉପସ୍ଥିତ ହୁଏ ସେହି ମୃତ୍ୟୁର ଉଦ୍ଦେଶ୍ୟରେ ଏକ ପ୍ରାୟଶ୍ଚିତ କାର୍ଯ୍ୟକୁ କରାଯାଇଥିଲା। ସେହି ସମସ୍ତଙ୍କ ମଧ୍ୟ ତାହା କରାଯାଇଥିଲା ଯେଉଁମାନେ ଏଥିରୁ ରକ୍ଷା ପାଇବାକୁ ଚାହିଁଥିଲେ। ପ୍ରାକ୍ ଜଗତର ସର୍ବପ୍ରଥମ ବିନାଶ ପୂର୍ବେ ସେତେବେଳେ ମଧ୍ୟ ଏକ ପ୍ରାୟଶ୍ଚିତ କର୍ମକୁ କରାଯାଇଥିଲା। ଧାର୍ମିକତାର ପ୍ରଚାରକ ନୋହଙ୍କୁ ପରମେଶ୍ୱର ସେତେବେଳେ ପାଇଥିଲେ, ପୁଣି ସେ ଲୋକମାନଙ୍କ ନିକଟକୁ 120 ବର୍ଷ ଧରି ପ୍ରଚାର କରିଥିଲେ, ଏପରିକି ସେମାନେ ଜାହାଜ ମଧ୍ୟକୁ ଆସନ୍ତି। ଆଉ ଯେଉଁମାନେ ଜାଣିଶୁଣି ଜାହାଜ ମଧ୍ୟକୁ ଯିବାକୁ ଆଗ୍ରହୀ ହେଲେ ନାହିଁ ସେହିମାନଙ୍କ ନିମନ୍ତେ ବିଚାର ବିନୁ ଅନ୍ୟ କିଛି ସଂକଳ୍ପ ବାକି ରହିଯାଇ ନଥିଲା। ପୁଣି ଆଜିକାଲି ସେହି ବ୍ୟକ୍ତି ଜଣକ ଯିଏକି ଖ୍ରୀଷ୍ଟଙ୍କ ଜ୍ୟୋତିରେ ଗମନାଗମନ କରିବାକୁ ଅନାଗ୍ରହ ପ୍ରସାଦ କରନ୍ତି, ସେ କ୍ଷେତ୍ରରେ ଆପଣ ତ ଅନୁଗ୍ରହକୁ ପଦାଘାତ କରିଛନ୍ତି। ତେଣୁ ବିଚାର ବିନୁ ଅନ୍ୟ କିଛି ବିଷୟ ଆପଣଙ୍କ ପାଇଁ ଅବଶିଷ୍ଟ ରହିନାହିଁ, ତାହିଁ ସବୁକିଛି ଅଟେ। ସେ କ୍ଷେତ୍ରରେ କେବଳ ଡାହାଣ ଆଉ ବାମ ଏପରି ଦୁଇଟି ପାଖ ରହିଅଛି, ଆଉ କେବଳ ଗୋଟିଏ ପାଖକୁ ଆପଣ ଯାଇପାରନ୍ତି। ତତ୍ପରେ ଆପଣ ନିଜର ଇଚ୍ଛାକୁ ନିରୂପଣ କରନ୍ତି। ତତ୍ପରେ ଆମମାନେ ଲକ୍ଷ୍ୟ କରୁ, ଏଥିପୂର୍ବେ କି ସେହି ଭୟଙ୍କର ରାତ୍ରିର ସମୟଟି ଉପସ୍ଥିତ ହୁଏ, ଇସ୍ରାଏଲୀୟ ପ୍ରଜାଗଣ ଆଦେଶ ଦତ୍ତ ହୋଇସାରିଥିଲେ। ପୁଣି ସେହି ଆଦେଶଟିକୁ ଆମମାନେ ପୂର୍ବରୁ ବିଚାର କରିସାରିଥିଲୁ, ମେଷ ଶାବକର ହତ ହେବା ବିଷୟଟିକୁ ବିଚାର କରିସାରିଥିଲୁ। ମିଶ୍ର ଦେଶରୁ ବାହାର କରି ଆଣି ପ୍ରତିଜ୍ଞା ଦେଶକୁ କଢ଼ାଇ ଆଣିବା ନିମନ୍ତେ ପରମେଶ୍ୱର ଆପଣ ମଣ୍ଡଳୀକୁ ଏକ ଯାତ୍ରାରେ ପଦାର୍ପଣ କରାଉଥିଲେ, ମୁଁ ତାହାକୁ ପସନ୍ଦ କରେ। ସେହି ଦେଶକୁ ଅଧିକାରରେ ନେଇଯିବା ପାଇଁ ସେମାନେ ସେଠାକୁ ଅଗ୍ରସର ହେଉଥିଲେ। ପରମେଶ୍ୱର ସେମାନଙ୍କୁ ଏକ ଦେଶ ଭୂମିଖଣ୍ଡକୁ ଦାନ କରିଥିଲେ, ଆଉ ତଥାପି ସେ ଭୂଖଣ୍ଡଟି ବିରାଟ ଅଟ୍ଟାଳିକା ଗୁଡ଼ିକରେ, ପୁଣି ବଡ଼ ବଡ଼ ପ୍ରାଚୀର ଗୁଡ଼ିକରେ ଆବଦ୍ଧ ହୋଇ ରହିଥିଲା। ତତ୍ପରେ ଜିରିହର ପ୍ରଶସ୍ତ ପ୍ରାଚୀର ପରେ ରଥ ଗୁଡ଼ାକ ଖୁବ୍ ଜୋରରେ ସେମାନେ ଦୌଡ଼ାଦୌଡ଼ି କରୁଥିଲେ। ପୁଣି ଏହାରି ପରେ କେବଳ ବିଚାର କରନ୍ତୁ, ତଥାପି ପରମେଶ୍ୱର କହିଥିଲେ, ମୁଁ ଏହାକୁ ତୁମମାନଙ୍କୁ ପ୍ରଦାନ କରିବି, ଏହା ତୁମମାନଙ୍କର ଅଧିକାରରେ ଅଟେ। କିନ୍ତୁ ସେମାନଙ୍କୁ ଏହା ପରିଷ୍କାର କରିବାକୁ ଥିଲା, ଏହା ପୁରାପୁରି ପରିଷ୍କାର କରିବାକୁ ଥିଲା, ଆଉ ତାହା ହିଁ ଯାହାକୁ ପରମେଶ୍ୱର ଆଜିକାଲି କରିଛନ୍ତି। ସେ ତ ଆପଣମାନେ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ପରିଷ୍କାର କରିବାର ସେହି ବରଦାନଟିକୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମଙ୍କୁ ପ୍ରଦାନ କରିଛନ୍ତି ଯେଉଁମାନେ ଏହାଙ୍କୁ ଆବଶ୍ୟକ କରନ୍ତି। ମାତ୍ର ଆପଣମାନଙ୍କୁ ଅବଶ୍ୟ ଭିତରକୁ ପ୍ରବେଶ କରିବାକୁ ହିଁ ଅଛି, ଏହାଙ୍କୁ ଅଧିକାରରେ ନେବାକୁ ଅଛି, ତାହା ହିଁ ସବୁକିଛି ଅଟେ। ଭିନ୍ନତା ଗୁଡ଼ିକର ବିରୁଦ୍ଧରେ ଯୁଦ୍ଧ କରନ୍ତୁ ଆଉ ସମସ୍ତ ପ୍ରାଚୀରକୁ ଭାଙ୍ଗି ଧୂଳିସାତ କରନ୍ତୁ, ପୁଣି ଏହାଙ୍କ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟାରତ ଥାନ୍ତୁ, ପୁଣି ଏହାଙ୍କୁ ଅଧିକାର କରି ନିଅନ୍ତୁ। ଆପଣମାନେ କହନ୍ତି ପାଳକ ମାସ ଏପରି କହିଥିଲେ, ଆଜିକାଲି ଆମମାନଙ୍କ ପାଇଁ ଏହା ନୁହନ୍ତି, କେବଳ ଯଥାବିଧି ସହିତ ଚାଲନ୍ତୁ, ପୁଣି ଏହାକୁ ଅତିକ୍ରମ କରି ଚାଲନ୍ତୁ। ମାତା କହିଥିଲେ, ମୁଁ ତୁମକୁ ଘରୁ ତୋଳିଦେବି, ଉଚିତ ରୂପେ ଅଗ୍ରସର କର, ପୁଣି ଏହାକୁ ଅତିକ୍ରମ କରି ଚାଲିଯାଅ।
ସ୍ୱାମୀ କହିଥିଲେ ମୁଁ ତୁମକୁ ଛାଡ଼ିଦେବି, କେବଳ ଯଥାର୍ଥ ରୂପେ ଅଗ୍ରସର କର, ପୁଣି ଏହାକୁ ଅତିକ୍ରମ କରି ଚାଲିଯାଅ। ତାହା ହିଁ ସବୁକିଛି ବିଷୟ ଅଟେ। ଯିବାକୁ ହିଁ ଅଛି, ପୁଣି ଏହାକୁ ଅଧିକାରରେ ନେବାକୁ ହିଁ ଅଛି, ତାହା ହିଁ ସବୁକିଛି ବିଷୟ ଅଟେ।
ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ପାଇଁ ଅଲୌକିକ ସୁସ୍ଥତା କାର୍ଯ୍ୟଟି ନିରୂପିତ ଅଟେ। ଆଜି ରାତ୍ରି କାଳରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଅଟେ। କର୍କଟ ରୋଗରେ ପୀଡ଼ିତଙ୍କ ପାଇଁ, ହୃଦରୋଗରେ ପୀଡ଼ିତଙ୍କ ପାଇଁ, କିମ୍ବା ଅନ୍ୟ ଯାହା କିଛି ବ୍ୟାଧି ଅଟେଲା କାହିଁକି, ସମସ୍ତଙ୍କ ପାଇଁ ତାହା ଅଟେ। ପରମେଶ୍ୱର ପ୍ରତିଜ୍ଞାଟିକୁ ଦାନ କରିଛନ୍ତି, ଆଉ ଏହା ଆପଣମାନଙ୍କର ଅଟେ। ମାତ୍ର ଆପଣମାନଙ୍କୁ ଅଗ୍ରସର କରିବାକୁ ଅଛି, ପୁଣି ଏହାକୁ ଅଧିକାରରେ ନେଇଯିବାକୁ ଅଛି।
ବର୍ତ୍ତମାନ ଆପଣମାନେ କହନ୍ତି, ଆଚ୍ଛା ତେବେ ମୁଁ ପ୍ରକୃତରେ ବିଶେଷ ଭଲ ଅନୁଭବ କରେ ନାହିଁ, ଏହା ସହିତ ତାହାର ଆଦୌ କିଛି ସମ୍ପର୍କ ରହି ନାହିଁ।
ଆଜ୍ଞାଟିଏ ତ ଆପଣଙ୍କର ଅଟେ, ପରମେଶ୍ୱର ଏହା ଆପଣମାନଙ୍କୁ ଦାନ କରିଛନ୍ତି।
ଭିତରକୁ କେବଳ ପ୍ରବେଶ କରନ୍ତୁ, ପୁଣି ପଲେଷ୍ଟିଆ ମାନଙ୍କୁ ବଧ କରନ୍ତୁ, ଏକ ପାଖରୁ ନେଇ ଆନ ପାଖ ପର୍ଯ୍ୟନ୍ତ ସଂହାର କରନ୍ତୁ। ତତ୍ପରେ ସମସ୍ତ ହିତ୍ୟ ମାନଙ୍କୁ, ପୁଣି ଇମରିଆ ମାନଙ୍କୁ ତଡି ଦିଅନ୍ତୁ, ପୁଣି ଅକ୍ଲେଶରେ ସେମାନଙ୍କୁ ବଧ କରି ବିନାଶ କରନ୍ତୁ। ଭିତରକୁ ବଢି ଚାଲନ୍ତୁ, ଏହାକୁ ଅଧିକାର କରନ୍ତୁ। ପରମେଶ୍ୱର କହିଛନ୍ତି, ଏହା ତୁମମାନଙ୍କ ଅଧିକାରରେ ଅଟେ, ତେଣୁ ବଢି ଚାଲନ୍ତୁ, ପୁଣି ଏହାକୁ ଅଧିକାର କରନ୍ତୁ।
କିନ୍ତୁ ସେ ତ ଏହାକୁ ଆଦୌ କହିନଥିଲେ ଯେ ମୁଁ ଏତେବେଳେ ଭିତରକୁ ଯିବି, ଏହାକୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରି ସୂଚୀ କରିଦେବି, ପୁଣି ତୁମମାନ ନିମନ୍ତେ ସୁନ୍ଦର ସହର ଗୁଡ଼ିକୁ ପ୍ରସ୍ତୁତ କରିଦେବି, ପୁଣି ତୁମମାନଙ୍କୁ ସୌମ୍ୟ ରାଜମାର୍ଗ ଗୁଡ଼ିକରେ ଅବସ୍ଥାନ କରାଇବି। ସେପରି ପନ୍ଥାରେ ଆଦୌ କିଛି କରନ୍ତି ନାହିଁ,
ସେ ଆପଣମାନଙ୍କୁ ଏହା ପ୍ରଦାନ କରନ୍ତି। ପୁଣି ଆପଣମାନଙ୍କୁ କିଛିଟା କାର୍ଯ୍ୟ କରିବାକୁ ହିଁ ଅଛି,
ଆପଣମାନଙ୍କୁ ଦେଶଟିକୁ ପ୍ରଦାନ କରିବାକୁ ସେ ଯୋଗ୍ୟ ଅଟନ୍ତି କହିଥିଲେ। ସେ ଆପଣମାନଙ୍କୁ ସାହାଯ୍ୟ କରିବେ, ପୁଣି ଆପଣମାନଙ୍କର ସହବର୍ତ୍ତୀ ହେବେ। ଯାଆନ୍ତୁ, ପୁଣି ଏହାକୁ ଅଧିକାର କରନ୍ତୁ।
ଆଜିର ରାତ୍ରି ବେଳା ଆପଣ ଯଦି ପୀଡିତ ଅଟନ୍ତି, ଲଙ୍ଗଳ ଅଟନ୍ତି, ଅନ୍ଧ, ବଧିର, ମୁକ, କିମ୍ବା ଅନ୍ୟ ଯେକୌଣସି ବ୍ୟାଧିରେ ଆପଣମାନେ ବ୍ୟାଧିଗ୍ରସ୍ତ ଅଟନ୍ତି ନା କାହିଁକି, ବଢ଼ନ୍ତୁ, ଏହାକୁ ଅଧିକାର କରି ନିଅନ୍ତୁ। ଏହା ଯେ ଆପଣଙ୍କର ଅଟେ, ପରମେଶ୍ୱର ଏପରି କହିଥିଲେ, ଏହା ଆପଣମାନଙ୍କର ଅଧିକାରଭୁକ୍ତ ଅଟେ। ପରମେଶ୍ୱର ଆପଣମାନଙ୍କୁ ଏହା ପ୍ରଦାନ କରିଥିଲେ।
ସେମାନଙ୍କୁ ଏପରି କହିଥିଲେ ଯେ ଏ ଭୂଖଣ୍ଡଟି ସେମାନଙ୍କୁ ଦେବେ, ରାସ୍ତାରେ ସେମାନଙ୍କର ଯତ୍ନ ନେବାକୁ ସେମାନଙ୍କ ଅଗ୍ରତେ ସେ ଜଣେ ଦୂତଙ୍କୁ ପ୍ରେରଣ କରିବେ, ଏହା ଯେଉଁ ସ୍ଥାନରେ ଥିଲା ସେ ଦେଶକୁ ସେମାନଙ୍କୁ କଢାଇ ନେବେ।
ସେହି ଚରଗରମ କାଳକୁ ଲକ୍ଷ୍ୟ କରନ୍ତୁ, ଯେତେବେଳେ ସେମାନେ ସେଟାକୁ ପାର ହୋଇ ଯାଇଥିଲେ, ଏଠାକୁ ସେମାନେ ମଧ୍ୟରୁ 10 ଜଣ ଚର ଫେରି ଆସିଥିଲେ, କହିଥିଲେ, ଆରେ ବା, ଆମମାନେ ଏହାକୁ କରି ନ ପାରୁ, ଏହା ଅସମ୍ଭବ ଅଟେ, କିହେତୁ ଆମମାନେ ବୈଜ୍ଞାନିକ ଗଣ ଅଟୁ, ଆଉ ଆମମାନେ ଦୂରବର୍ତ୍ତୀ ସ୍ଥାନର ବିଷୟ ଗୁଡ଼ିକୁ ଦେଖିଥିଲୁ, ବୈଜ୍ଞାନିକ ପଦ୍ଧତି ଅନୁସାରେ ଏହା ଅସମ୍ଭବ ବିଷୟ ଅଟେ, ଆମମାନେ ଏହାକୁ କରି ନ ପାରୁ।
କିନ୍ତୁ ସେଠାରେ 2 ଜଣ ବ୍ୟକ୍ତି ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଜିହୋସିଓ ନାମରେ ନାମିତ ଥିଲେ, ପୁଣି ଅନ୍ୟ ଜଣକ କାଲେବ ନାମରେ ପରିଚିତ ଥିଲେ। ବୈଜ୍ଞାନିକ ପକ୍ଷଟି ଯେ କଣ ଥିଲା ସେଆଡ଼କୁ ସେମାନେ ଆଦୌ ଧ୍ୟାନ ଲଗାଇ ଦେଖୁନଥିଲେ,
ପରମେଶ୍ୱର ଯେ କଣ କହିଥିଲେ ସେଆଡ଼କୁ ସେମାନେ ଧ୍ୟାନ ଲଗାଇ ଦେଖୁଥିଲେ। କହିଥିଲେ, ଆମମାନେ ଏହାକୁ ଅବଶ୍ୟ କରିପାରିବା, ପୁଣି ତାହା ଯଥୋଚିତ ବିଷୟ ଅଟେ, ଆଉ ଏହା ଯେ ଉତ୍ତମ ଦେଶ ଅଟେ, ଏଥିରେ ସେମାନେ କିଛିଟା ପ୍ରମାଣକୁ ସାଙ୍ଗରେ ନେଇ ଆସିଥିଲେ।
ସେହି ପ୍ରମାଣଟି ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ, ଆପଣମାନେ ଆନନ୍ଦିତ ନିଅନ୍ତି କି, ତାହା ତ ଏକ ଉତ୍ତମ ଦେଶ ଅଟେ। ଆଜି ରାତିରେ ଆମମାନେ ନିଜର ଯାତ୍ରା ପଥରେ ଅବସ୍ଥିତ ଅଟୁ,
ହାଲେଲୁୟା।
ଏହି ସ୍ଥାନରେ ସେମାନେ ଥିଲେ, ପୁଣି ପରିତ୍ରାଣ ପୂର୍ବେ ସେମାନେ ଅକ୍ଲେଶରେ ଏଠାରେ ଥିଲେ।
ଇସ୍ରାଏଲ ସନ୍ତାନଗଣଙ୍କ ନିମନ୍ତେ ପରମେଶ୍ୱର ଏହାକୁ ଆବଶ୍ୟକ ମଣିଥିଲେ ଯେ ସେମାନେ ଯେ ପ୍ରକୃତିରେ ସୁରକ୍ଷିତ ରହିଛନ୍ତି, ଏଥିରେ ସେମାନେ ନିଶ୍ଚିତ ରହିଥାନ୍ତୁ। ଏହି ମେଷଶାବକଙ୍କୁ ହତ କରିଥିବା ଯୋଗୁଁ ସେମାନେ ସେପରି ଥିଲେ, ପୁଣି ଦ୍ୱାରର ବାଜୁବନ୍ଧରେ ରକ୍ତ ଲେପଣ କରିଥିବା ଯୋଗୁଁ, ଆଉ ଦ୍ୱାରର କପାଳିରେ ରକ୍ତ ଲେପଣ କରିଥିବାରୁ, ପୁଣି ଏହିପରି ଭାବରେ ପ୍ରତ୍ୟେକ ବାଜୁବନ୍ଧରେ ରକ୍ତ ଲେପଣ କରିଥିବାରୁ ସେମାନେ ସୁରକ୍ଷିତ ଅବସ୍ଥାରେ ଥିଲେ।
ତତ୍ପରେ ସେମାନଙ୍କୁ ଗୃହ ମଧ୍ୟକୁ ପ୍ରବେଶ କରିବାକୁ ଥିଲା, ପୁଣି ଏହି ହତ ମେଷର ମାଂସ ଭୋଜନ କରିବାକୁ ଥିଲା।
ଧ୍ୟାନ ଦିଅନ୍ତୁ, ଏହାର ସମସ୍ତ ମାଂସକୁ, ପ୍ରତ୍ୟେକ ଅଂଶକୁ ଭୋଜନ କରିବାକୁ ଥିଲା, କେବଳ ଯେ ଏହାର କିଛିଟା ଅଂଶକୁ ସେପରି ନୁହେଁ, ମାତ୍ର ମେଷର ସମସ୍ତ ଅଂଶକୁ ଭୋଜନ କରିବାକୁ ଥିଲା। ଏଥିରେ ଯାହା କିଛି ଅଂଶ ଥିଲା ତାହାର ପ୍ରତିଟି ଅଂଶକୁ ପୁରା ପୁରୀ ଭାବେ ଭୋଜନ କରିବାକୁ ଥିଲା।
କେତେକ ବ୍ୟକ୍ତି ଏପରି କହନ୍ତି, ମୁଁ କେବଳ ଏତିକିଟା ଅଂଶକୁ ଗ୍ରହଣ କରିବି, ପୁଣି ମୁଁ ଏହି ଅଂଶଟିକୁ କେବଳ ବିଶ୍ୱାସ କରିବି, ମାତ୍ର ଆପଣଙ୍କୁ ଏହାର ସବୁକିଛି ଅଂଶକୁ ନିହାତି ପକ୍ଷେ ଗ୍ରହଣ କରିବାକୁ ଅଛି ହିଁ ଅଛି, ଏହାର ପ୍ରତ୍ୟେକ ଅଂଶକୁ ଗ୍ରହଣ କରିବାକୁ ହିଁ ଅଛି।
କହନ୍ତି, ଆରେ ବା, ସେ ଯେ ଆମମାନଙ୍କ ଅପରାଧ ମତେ କ୍ଷତ ବିକ୍ଷତ ହେଲେ ସେ କଥାକୁ ମୁଁ ବିଶ୍ୱାସ କରେ, ମାତ୍ର ତାଙ୍କର ପ୍ରହାର ଦ୍ୱାରା ଏହା ବିଷୟରେ ମୁଁ କିଛି ଜାଣେ ନାହିଁ। ଏହାର ସବୁକିଛି ବିଷୟକୁ ଆମେ ଚାହୁଁ, ଏହାର ସବୁକିଛି ଅଂଶକୁ ନିହାତି ପକ୍ଷେ ଭୋଜନ କରିବାକୁ ଅଛି, ଏହାର ସବୁକିଛି ଅଂଶକୁ ଭୋଜନ କରିବାକୁ ଅଛି। ଯଦିଓ ଏହାର କିଛିଟା ଅଂଶ ଅଗ୍ରହଣୀୟ ହୁଏ, ତଥାପି ଯେ କୌଣସି ପ୍ରକାର ହେଉ ପଛେ ଆମମାନଙ୍କୁ ଏହା ଭୋଜନ କରିବାକୁ ହିଁ ଅଛି, ପରମେଶ୍ୱର ସେପରି କହିଥିଲେ।
ଏତେବେଳେ ଦଶମ ପଦଟିକୁ କେବଳ ଧ୍ୟାନ ଦେଇ ଲକ୍ଷ୍ୟ କରନ୍ତୁ, ଯାତ୍ରା ବାର ଦଶ ପଦ, ପୁଣି ପ୍ରଭାତ ଯାଏ ତହିଁର କିଛି ରଖିବ ନାହିଁ, ତେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ ତାହାକୁ ଅଗ୍ନିରେ ଭସ୍ମସାତ କରିବ।
ଏତେବେଳେ ଏହାର କୌଣସି ଅଂଶ ଅବଶିଷ୍ଟ ରହିବ ନାହିଁ, ପ୍ରତ୍ୟେକ ଅଂଶକୁ ଭୋଜନ କରାଯିବ। ପୁଣି ସେ କହିଥିଲେ, ତୁମମାନେ ଏହାକୁ ଯେତେବେଳେ ଭୋଜନ କର, ଏହାର କଞ୍ଚା ମାଂସକୁ କିମ୍ବା ଶୀଘ୍ର ଶୀଘ୍ର ଭୋଜନ କରିବ ନାହିଁ, କିନ୍ତୁ ଏହାକୁ ଉତ୍ତମ ରୂପେ ପାକ କରି ଭୋଜନ କରିବ, ଆଉ ମୁଁ ଏହାକୁ ଖୁବ୍ ପସନ୍ଦ କରେ।
ଲୋକମାନେ ପରମେଶ୍ୱର ବଚନକୁ ଭୋଜନ କରିବାକୁ ଯତ୍ନ କରୁଛନ୍ତି, ପୁଣି ସେମାନେ ଏହାକୁ ଏପରି ଭାବେ ଗ୍ରହଣ କରନ୍ତି ଯେପରିକି ଏହା କଞ୍ଚା ଥିଲା, ସେମାନେ ଏହା ଉପରେ ଚୋବାଇବାର କର୍ମକୁ କରନ୍ତି, ପୁଣି ଏହା ଉପରେ ଛେପ ପକାନ୍ତି, ପୁଣି ଅନ୍ୟାନ୍ୟ ବିଭିନ୍ନ ଧରଣର ଅପକର୍ମକୁ କରନ୍ତି। କହନ୍ତି, ଆରେ ବା, ମୁଁ ଏହାକୁ ଆଦୌ ଗ୍ରହଣ କରିପାରେ ନାହିଁ, ମୁଁ ଏହାକୁ ଆଦୌ ସହିପାରେ ନାହିଁ, ଏହାକୁ ଉତ୍ତମ ରୂପେ ଆଦୌ ପାକ କରାଯାଇ ନଥିଲା, ଏହା ହିଁ ସବୁକିଛି ଅପ୍ରୀତିକର ବିଷୟ ଅଟେ।
ସେ କହିଥିଲେ, ଏହାକୁ ଅଗ୍ନିରେ ପାକ କର, ଅଗ୍ନି ପବିତ୍ରାତ୍ମାଙ୍କୁ ପ୍ରତିନିଧିତ୍ୱ କରେ। ପ୍ରଥମେ ଆପଣମାନେ ପରମେଶ୍ୱରଙ୍କୁ ନିଜ ହୃଦୟରେ ଗ୍ରହଣ କରନ୍ତି, ପୁଣି ଏହା ଆପଣଙ୍କ ପାଇଁ ଏହାକୁ ପାକ କରିଦେବେ, ତାହା ନିରାଟର ସତ୍ୟ କଥା ଅଟେ। ଏହାକୁ ପାକ କରାଗଲା, ଯଥାରୂପେ ପ୍ରସ୍ତୁତ କରାଗଲା, ଉତ୍ତମ ରୂପେ ପାକ କରାଗଲା, ତତ୍ପରେ ଏହା ଖୁବ୍ ସ୍ୱାଦିଷ୍ଟ ଲାଗିଲା।
ତତ୍ପରେ ଆପଣମାନେ ଏଥିରୁ ଏହିପରି ବିଚାର ରଖି ଦୂରେଇ ରହି ପାରନ୍ତି ନାହିଁ, କହନ୍ତି, ଆରେ ବା, ଏହା ଯେ ମୋ ପାଇଁ ଅଟେ ଅଥବା ନୁହେଁ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ।
ଏପରି ହୋଇପାରେ ଯେ ତାହା ସମ୍ଭବତଃ ବିତି ସାରିଥିବା ଦିନଗୁଡ଼ିକ ପାଇଁ ଥିଲା। ସର୍ବପ୍ରଥମେ ପବିତ୍ରତ୍ୱଙ୍କୁ ହାସଲ କରନ୍ତୁ, ତତ୍ପରେ ଅଲୌକିକ ସୁସ୍ଥତା ନିଜେ ଆପଣଙ୍କ ପାଇଁ କଣ ଅର୍ଥ ପ୍ରକାଶ କରେ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ।
ତତ୍ପରେ ହୃଦୟ ସ୍ପର୍ଶୀ ଧର୍ମ ବିଶ୍ୱାସ ଯେ କଣ ଅଟେ ସେ ବିଷୟକୁ ଧ୍ୟାନ କରି ଦେଖନ୍ତୁ।
ଯେତେବେଳେ ମେଷ ଶାବକ ଆସିଥାନ୍ତି, ପୁଣି ଏହି ସ୍ଥାନରେ ତାଙ୍କୁ ପାକ କରିବାକୁ ଆପଣ ପବିତ୍ରତ୍ୱଙ୍କୁ ପାଇଛନ୍ତି, ତତ୍ପରେ ଯାଇ ଆପଣ ଏ ବିଷୟକୁ ଧ୍ୟାନ କରିପାରନ୍ତି।
ଆମେନ୍।
ତାହା ସତ୍ୟ କଥା ଅଟେ ନା? ପ୍ରଥମେ ମେଷ ଶାବକଙ୍କୁ ପାକ କରନ୍ତୁ, ତତ୍ପରେ ଏହାଙ୍କୁ ପାକ କରିବା ପାଇଁ ଆପଣଙ୍କୁ ନିହାତି ପକ୍ଷେ ଅଗ୍ନିର ଆବଶ୍ୟକ ରହିଅଛି, ଏହାଙ୍କୁ ଉତ୍ତମ ରୂପେ ଭଜା ହେବା ଉଚିତ ଅଟେ।
ଆରେ ବା, ତାହା ସେତେବେଳେ ହୋଇଥାଏ ଯେତେବେଳେ ଏହା ଭଜା ଅବସ୍ଥାରେ ଥାଏ,
ଏହାଙ୍କୁ ଭାଜି ପକାନ୍ତୁ, ଏହା ତ ଅକ୍ରେଶରେ ସମ୍ପୂର୍ଣ୍ଣ ରୂପେ ପୋଡ଼ିଯାଏ।
କିଛି ଦିନ ପୂର୍ବେ ମୁଁ ଏହି ସ୍ଥାନରେ ଠିଆ ହୋଇଥିଲି, ଏକ ବିରାଟ ଧାତୁ ତଳାଇବା ଯନ୍ତ୍ର ପାଖରେ ଠିଆ ହୋଇଥିଲି,
ପୁଣି ସେହି ଅଗ୍ନିର ଉତ୍ତାପ ଯେ କେଡ଼େ ପ୍ରବଳ ଥିଲା ସେ ବିଷୟକୁ ଲକ୍ଷ୍ୟ କରିଥିଲି, ପୁଣି ଏହା ତ କେବଳ ଦଗ୍ଧ କରୁଥିଲା, ଦଗ୍ଧ ଆଉ ଦଗ୍ଧ କରୁଥିଲା,
ପୁଣି ଯେତେ ଅଧିକ ଉତ୍ତାପକୁ ଏହା ଲାଭ କଲା, ଧାତବ ପଦାର୍ଥର ଖାଦ, ସୁନାରେ ରହିଥିବା ଖାଦଟି ଏହାର ଉପରକୁ ବାହାରି ଆସିଲା, ପୁଣି ସେମାନେ ଏହି ଖାଦକୁ ଛାଣିଲେ, ପୁଣି ତାକୁ କାଢି ପକାଇଲେ।
ତତ୍ପରେ ସ୍ମେଲ୍ଟରରେ ସେମାନେ ନିଆଁକୁ ଅଳ୍ପ କିଛି ଉତ୍ତାପ ବିଶିଷ୍ଟ କରିବେ, ପୁଣି ଏହା ଯେତେବେଳେ ଅଧିକ ଫୁଟିବ, ତତ୍ପରେ ସେମାନେ ତହିଁରେ କିଛିଟା ପରିମାଣର ଅଧିକ ଭିନ୍ନ ରକମର ଦ୍ରବଣକୁ, ପାଇରାଇଟକୁ, ପୁଣି ଆଉ କିଛି ଭିନ୍ନ ଧରଣ ଉପାଦାନକୁ ହାସଲ କରନ୍ତି।
ସର୍ବପ୍ରଥମେ ଖାଦଟି ବାହାରକୁ ବାହାରି ଆସେ,
ଖାଦ ପରି ପୁଣି ମାଟି ପରି ଅପଦାର୍ଥ ଗୁଡିକ ବାହାରି ଆସିଲା, ତତ୍ପରେ ଅପରିଷ୍କାର ଧାତୁ ପଥର ପରି ଆକରିତ ଧାତୁ ବାହାରି ଆସିଲା।
ଆରେ ବା, ଏପରି କିଛି ବସ୍ତୁ ଯାହାକି ଆଦୌ ଉତ୍ତମ ବିଷୟ ନଥିଲା,
କିଛିଟା ପରିମାଣର ଜୀବନ୍ତ ରୂପା, ପୁଣି ଏହିସବୁ ଅନ୍ୟାନ୍ୟ ବିଷୟ ବାହାରି ଆସିଲା, ସେଗୁଡିକ ବାହାରି ଆସିଲେ ପୁଣି ତାହାକୁ ଛାଣି ବାହାରକୁ କାଢି ଆଣିଲେ,
ଏହିପରି ଭାବରେ ତଳକୁ ତଳ କରି ସରପରେ ସ୍ତର ହୋଇ ବାହାରିଲେ,
ତତ୍ପରେ ସର୍ବଶେଷ ଧାତବ ପଦାର୍ଥ ଯାହାକି ବାହାରିଲା ତାହା ପାଇରାଇଟ୍ ଥିଲା, ତାହା ଅପରିଷ୍କାର ସୁନାଟି ଥିଲା।
ଆପଣମାନଙ୍କୁ ତ ଜଣା, ଲୋକମାନଙ୍କ ମଧ୍ୟରେ ଏପରି ଅନେକ କିଛି ଅଦରକାରୀ ବିଷୟ ରହିଅଛି ଯାହାକି ଏକକୁ ଆରେକକୁ ମୂର୍ଖ କରିବାକୁ ଯତ୍ନ କରିଥାଏ।
ଯେତେବେଳେ ପର୍ଯ୍ୟନ୍ତ ଆପଣ ଯଦି ଖ୍ରୀଷ୍ଟିଆନ ଅଟନ୍ତି କିମ୍ବା ଏହାରିପରି ଯେ କୌଣସି ପ୍ରକାରେ ବ୍ୟବହାର କରୁଥାନ୍ତି, ବୁଝନ୍ତି ତ,
ମାତ୍ର ଆପଣ ପବିତ୍ରାତ୍ମା କେବଳ ପ୍ରବେଶିବାକୁ ଦିଅନ୍ତୁ, ସବୁକିଛି ଅଦରକାରୀ ବିଷୟକୁ ଉତ୍ତପ୍ତ କରାଇ କାଢି ଆଣିବାକୁ ଦିଅନ୍ତୁ, ତତ୍ପରେ ଆପଣଙ୍କ ମଧ୍ୟରୁ ଦୂଷିତ ସୁନାଟିକୁ ମଧ୍ୟ କାଢି ଆଣନ୍ତି।
ଅପରିଷ୍କାର ଅଦରକାରୀ ସୁନା, କେତେକ ବ୍ୟକ୍ତି ପଶ୍ଚିମାଞ୍ଚଳକୁ ଯାଇଥାନ୍ତି,
ପୁଣି ସେମାନେ ଏହିପରି ଧରଣର କିଛି ସୁନା ପାଇଥାନ୍ତି ଆଉ ସେମାନେ ବିଚାର କରିଥାନ୍ତି, ଆରେ ବା ସେମାନେ ତ ଗୋଟିଏ ସୁନା ଖଣିର ସନ୍ଧାନ ପାଇଛନ୍ତି, ମାତ୍ର ଏହା ତ ପ୍ରକୃତ ସୁନା ଯେପରି ଚକମକ କରେ ତାଠାରୁ ଅଧିକ ଉଜ୍ଜଳକୁ ଏହା ପ୍ରଦାନ କରିଥାଏ, ମାତ୍ର ଏହା ତ ଅପରିଷ୍କାର ଅଦରକାରୀ ବର୍ଜିତ ସୁନା ଅଟେ, ଏହାର କୌଣସି ପ୍ରକାର ମୂଲ୍ୟ ଆଦୌ ନାହିଁ। ପୁଣି ସେମାନେ ଏହାକୁ ଗରମ କରନ୍ତି ଆଉ ସେମାନେ ଏହାକୁ ସବୁ ଖାଦରୁ ଛାଣି କାଢି ଆଣନ୍ତି, ପୁଣି ଏହାକୁ ଲଗାତାର ଗରମ କରୁଥାନ୍ତି ଗରମ କରୁଥାନ୍ତି, ଯେତେବେଳେ ପର୍ଯ୍ୟନ୍ତ ଶୁଦ୍ଧ ସୁନା ହୋଇ ବାହାରି ନ ଆସେ। ଅନ୍ୟ କୌଣସି ଉଦ୍ଦେଶ୍ୟ ନିମନ୍ତେ ଏହାକୁ ଗରମ କରାଗଲା ନାହିଁ, କେବଳ ଶତ ପ୍ରତିଶତ ସୁନା କାଢିବାକୁ ସେପରି କରାଗଲା। ଆଉ ତାହା ହିଁ ସେହି ପନ୍ଥା ଅଟେ ଯାହାକୁ ଈଶ୍ୱର ଆପଣାର ମଣ୍ଡଳୀରେ କରନ୍ତି, ଏହାପରେ ପବିତ୍ରାତ୍ମାଙ୍କୁ ଢାଳନ୍ତି, ପୁଣି ଏହାକୁ ସେହି ସ୍ଥାନରେ ସେତେବେଳେ ପର୍ଯ୍ୟନ୍ତ ଉତ୍ତପ୍ତ କରନ୍ତି ଯେତେବେଳେ ପର୍ଯ୍ୟନ୍ତ ସେ ଏହା ମଧ୍ୟରୁ ସକଳ ପ୍ରକାର ଜାଗତିକ ପଣାକୁ ଦୂରେଇ ନ ଦିଅନ୍ତି, ପୁଣି ସକଳ ଭେଦାଭାବ ଭାବକୁ ପୁଣି ସ୍ୱାର୍ଥପରତାକୁ ଆଉ ଏହିସବୁ ଅପଦାର୍ଥକୁ ଦୂରେଇ ନ ଦିଅନ୍ତି। ତତ୍ପରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଯେ କେହି ତାଙ୍କ ପାଖକୁ ଆସନ୍ତି ସେମାନେ ମଧ୍ୟରୁ ଏହିସବୁ ଅପଦାର୍ଥକୁ ଦୂରେଇ ନ ଦିଅନ୍ତି, କେବଳ ଉତ୍ତପ୍ତ କରି ସେଗୁଡ଼ିକୁ କାଢି ପକାନ୍ତି। ଆମେନ୍। ଆଉ ତତ୍ପରେ ଆପଣମାନେ ଏହାକୁ ଭୋଜନ କରିପାରନ୍ତି। ଏହିଠାରେ ଆଉ ଏକ ସୁନ୍ଦର ବିଚାର 11 ପଦରେ ରହିଛି, ଏହିପରି ଭାବେ ତୁମମାନେ ତାହା ଭୋଜନ କରିବ, ଏହାକୁ ଶୁଣନ୍ତୁ, ଅର୍ଥାତ୍ କଟିବନ୍ଧନ କରି ତାହାକୁ ମୁଁ ପସନ୍ଦ କରେ, ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଚଞ୍ଚଳତା ଭୋଜନ କରିବ, ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ, ମୁଁ ତାହାକୁ ପସନ୍ଦ କରେ। ତୁମମାନେ ଯେତେବେଳେ ଭୋଜନ କରୁଅଛ ବାହାରି ଯିବାକୁ ପ୍ରସ୍ତୁତ ହୋଇ ରହିଥାଅ, ତାହା ହିଁ ତ ପ୍ରଦତ୍ତ ଆଦେଶ ଅଟେ। ଆସନ୍ତୁ ଏଫିସିଓ ପୁସ୍ତକକୁ ଆସିବା, ଏହାର ପ୍ରାୟ ଷଷ୍ଠ ଅଧ୍ୟାୟକୁ, ଏଫିସିଓ ଷଷ୍ଠ ଅଧ୍ୟାୟକୁ ଆସିବା। ପୁଣି ମଣ୍ଡଳୀକୁ ପ୍ରସ୍ତୁତ ହେଉଥିବା ବିଷୟ ଉପରେ ପାଉଲ ଯେ ଏହି ଅଧ୍ୟାୟରେ କଣ କହନ୍ତି ସେ ବିଷୟକୁ ଦେଖିବା। ଏଫିସିଓ ଷଷ୍ଠ ଅଧ୍ୟାୟ ଏହାର 14 ପଦରୁ ଆରମ୍ଭ ହେଉଅଛି, ଏଫିସିଓ ଷଷ୍ଠ ଅଧ୍ୟାୟ 14 ପଦ, ଅତଏବ ସତ୍ୟ ରୂପ କଟିବନ୍ଧନୀରେ କଟିବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର, ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜତା ରୂପ ପାଦୁକା ପାଦରେ ପିନ୍ଧି ଅଟଳ ରହିଥାଅ, ସେଥି ସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ମାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସ ଢାଲ ଧର, ପୁଣି ପରିତ୍ରାଣ ରୂପ ଶିରସ୍ତ୍ର ପରିଧାନ କର ଓ ଆତ୍ମାଙ୍କ ଖଡ଼ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ଦେଖନ୍ତୁ, ଜଣେ ବ୍ୟକ୍ତିଙ୍କୁ ଯୁଦ୍ଧ କ୍ଷେତ୍ର ନିମନ୍ତେ ଅଗ୍ରସର କରିବା ପାଇଁ ପାଉଲ ତାହାଙ୍କୁ ପ୍ରସ୍ତୁତ କରୁଅଛନ୍ତି। ପରମେଶ୍ୱର ଆରମ୍ଭ କାଳରେ ଇସ୍ରାଏଲକୁ ମୁକ୍ତ କରୁଥିବା ସମୟରେ ସେ କହିଥିଲେ, ତୁମମାନଙ୍କୁ ଯେତେବେଳେ ଅଗ୍ରସର କରିବାକୁ ନିହାତି ପକ୍ଷେ ପ୍ରସ୍ତୁତ ହୋଇପଡ଼ିବାକୁ ଅଛି, ତୁମମାନେ ରକ୍ତର ଦିନକୁ ଯେତେବେଳେ ଚାଲି ଆସ, ନିଜ ନିଜର ପାଦୁକା ପରିଧାନ କର, ନିଜ ନିଜର କଟିକୁ ବାନ୍ଧ, ଆପଣଙ୍କ ହସ୍ତରେ ଯଷ୍ଟି ଧାରଣ କର, ପୁଣି ଆହ୍ୱାନ ନିମନ୍ତେ ପ୍ରସ୍ତୁତ ହୋଇଯାଅ, ମୁଁ ତାହାକୁ ପସନ୍ଦ କରେ। ବର୍ତ୍ତମାନ କେହି ଜଣେ ବ୍ୟକ୍ତି ସେ ଯେତେବେଳେ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି, ସେ ସୁସମାଚାର ପାଦୁକାକୁ ପିନ୍ଧନ୍ତି, ସୁସମାଚାରକୁ ପ୍ରଚାର କରିବା ପାଇଁ ସେ ପରିତ୍ରାଣ ଟୋପରକୁ ପିନ୍ଧନ୍ତି, ତତ୍ପରେ ଧାର୍ମିକତା ରୂପ ପୁରସ୍ତ୍ରକୁ ପିନ୍ଧନ୍ତି, ପୁଣି ନିଜର କଟିକୁ ଶକ୍ତ କରି ବାନ୍ଧନ୍ତି। ସାଧାରଣତଃ ପୁରାତନ ସୈନିକମାନଙ୍କ ମଧ୍ୟ ରହିଥାଏ, ସେମାନେ ଯୁଦ୍ଧର ସେହିସବୁ ସାଜସଜ୍ଜାକୁ ଯେତେବେଳେ ପିନ୍ଧନ୍ତି ସେମାନେ ଏକ ବଡ଼ ଧରଣର କଟିବନ୍ଧନୀକୁ ହାସଲ କରିଥାନ୍ତି, ସେମାନେ ଏଗୁଡ଼ିକୁ ଏକାଠି କରି ବାନ୍ଧୁଥିଲେ, ଆପଣାର କଟି ଉପରେ ସେଗୁଡ଼ିକୁ ଅଟକାଇ ରଖୁଥିଲେ, ସେହିସବୁ ଢାଳକୁ ଦୃଢ଼ କରି ବାନ୍ଧୁଥିଲେ ଯେପରିକି ଶତ୍ରୁପକ୍ଷ ବର୍ଷା ଗୁଡ଼ିକୁ ନିବାରଣ କରନ୍ତି। ଆମମାନଙ୍କ ପାଇଁ ତାହା କେତେବେଳେ ଶିକ୍ଷା ବିଷୟ ଅଟେ। ପୁଣି ସିଂହଟି ଯେତେବେଳେ ଦୁର୍ବଳ ହେବାକୁ ଆରମ୍ଭ କରେ ତା ଢାଳ ତଳକୁ ଝୁଲି ପଡ଼େ, ସେମାନଙ୍କୁ ନିଜର କଟି ବନ୍ଧନକୁ ଅଧିକ କଷିବାକୁ ପଡ଼େ, ସେଗୁଡ଼ିକୁ ଉପରକୁ ଉଠାଇ ଆଣିବା ପୁନର୍ବାର କଷିବାକୁ ପଡ଼େ। ବର୍ତ୍ତମାନ ସମୟର କେତେ ସିଦ୍ଧ ଛବିଟିଏ ଅଟେ, ଯେତେବେଳେ ଆପଣମାନେ ନିରୁତ୍ସାହ ହୋଇ ପଡୁଥିବା ଭଳି ଅବସ୍ଥାକୁ ଅନୁଭବ କରିବାକୁ ଲାଗନ୍ତି, କିମ୍ବା ଶୟତାନ କହିଥାଏ ଏଥିରେ ଆଉ କୌଣସି ଲାଭ ନାହିଁ, ପାଖକୁ ଚାଲି ଆସନ୍ତୁ, ଆଉ କଟି ବନ୍ଧନୀକୁ କିଛିଟା ଅଧିକ ଜୋରରେ ବାନ୍ଧନ୍ତୁ, ହାତରେ ଖଡ଼ଟିରୁ ଖାପରୁ କାଢି ଆଣି ଆଉ ଟିକେ ମଜବୁତ ଧରି ପକାନ୍ତୁ, ପୁଣି ଆଗକୁ ବଢି ଚାଲନ୍ତୁ, ମୁଁ ତାହାକୁ ପସନ୍ଦ କରେ, ଆଗକୁ ବଢିବା ପାଇଁ ପ୍ରସ୍ତୁତ ହେଉନ୍ତୁ। ସେଦିନର ରାତ୍ରିବେଳା ସେହି ପ୍ରତ୍ୟେକ ବ୍ୟକ୍ତି ଯିଏକି ସେହି ରକ୍ତର ଅଧିନରେ ଚାଲୁଥିଲା ତାହାକୁ ସେଇଠାରେ ଅଟକାଇ ଦେବା ପାଇଁ ଆଜ୍ଞାଦାନ କରାଯାଇଥିଲା, ଆଗକୁ ବଢିବା ପାଇଁ ଆଜ୍ଞାରତ ନ ହେବା ଯାଏ ସେଠାରେ ଅଟକି ରହିବାକୁ କୁହାଯାଇଥିଲା। ଆଉ ସେହି ପ୍ରତ୍ୟେକ ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ଆତ୍ମାରେ ଜାତ ହୋଇଛନ୍ତି ସେ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି, ପୁଣି ଅନନ୍ତ ଜୀବନକୁ ଲାଭ କରିଛନ୍ତି। ସେ ଆପଣ ଶିରସ୍ଥଳକୁ ପରିଧାନ କରନ୍ତି, ଆପଣ ଉରସ୍ଥଳକୁ ଧାରଣ କରନ୍ତି, ପ୍ରସ୍ତୁତ ହୋଇ ଠିଆ ହୁଅନ୍ତି, ପୁଣି ଆଜ୍ଞା ପ୍ରେରିତ ନ ହେଲା ପର୍ଯ୍ୟନ୍ତ ଯୁଦ୍ଧ ସ୍ଥଳକୁ ତ୍ୟାଗିବାକୁ ନିବାରିତ ହୁଅନ୍ତି। ଆହେ, ଏହା କଣ ଚମତ୍କାର ବିଷୟ ନୁହେଁ! ଆପଣମାନେ ସିପାହୀଗଣ, ଆଜିର ଏହି ରାତ୍ରି ବେଳା ଆପଣମାନେ ଯେ ସାଜସଜ୍ଜରେ ସୁସଜ୍ଜିତ ଅବସ୍ଥାରେ ରହିଛନ୍ତି, ସେଥିରେ ଆପଣମାନେ ଆନନ୍ଦିତ ନୁହନ୍ତି କି? ଆମମାନଙ୍କର ଏହି ଆରାଧନାଳୟରେ ଚିର ପରିଚିତ ଏକ ଗୀତ ଚାଳକଙ୍କୁ ହାସଲ କରିଥିଲୁ। ଆମମାନଙ୍କର ସଙ୍ଗୀତଟି ଏ ପ୍ରକାର ଥିଲା। ଆହେ ଖ୍ରୀଷ୍ଟୀୟ ସେନାନୀ, ଯୁଦ୍ଧ ଆରମ୍ଭ ହୋଇସାରିଛି, ମୁଖାମୁଖି ହୋଇ ପ୍ରବଳ ଆକାର ଧାରଣ କରିଅଛି, ଯୁଦ୍ଧାସ୍ତ୍ର ଚମକର ସହିତ ରଣସଜ୍ଜାକୁ ଉତ୍ତେଜିତ କରୁଅଛି। ଆଜି ଭଲ ପୁଣି ମନ୍ଦ କାର୍ଯ୍ୟରତ ହେଉଅଛି, ଯୁଦ୍ଧ ଆରମ୍ଭ ହୋଇଛି, ମାତ୍ର ଆଦୌ ଚିନ୍ତିତ ନ ହୁଅ, ସକଳ ସବଳ ହୁଅ, ପୁଣି ତାଙ୍କର ସମର୍ଥରେ ଦୃଢ଼ ରୂପେ ଧରିଥାଅ। ଯଦି ପରମେଶ୍ୱର ଆମର ସପକ୍ଷରେ, ତାଙ୍କର ପତାକା ଆମରି ଉପରେ, ଶେଷରେ ଆମମାନେ ବିଜୟୀର ଗୀତକୁ ଗାୟନ କରିବା। ସେମାନଙ୍କ ମଧ୍ୟରୁ ଏକାଧିକ ସଂଖ୍ୟକ ବ୍ୟକ୍ତିଗଣ ପୁରାତନ ସାଧୁଗଣ କବରସ୍ଥାୟୀ ହୋଇପଡ଼ିଛନ୍ତି, ମାତ୍ର ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ସୁଦୂରବର୍ତ୍ତୀ ଏକ ନୂତନ ଜଗତରେ ଯେତେବେଳେ ପ୍ରତିଜ୍ଞାତ ଦେଶ ମଧ୍ୟକୁ ଆମେ ପ୍ରବେଶ କରନ୍ତି, ସେତେବେଳେ କୃଷର ପତାକା ଆମମାନଙ୍କ ଉପରେ ରହିଥିବ, ପୁଣି ଆମମାନେ ବିଜୟର ଗୀତିକାକୁ ଗାନ କରିବୁ। ଯେତେବେଳେ ବିବାହର ରାତ୍ର ଭୋଜରେ ସେଦିନର ରାତ୍ରିକାଳ ଆମମାନେ ମେଜ ଚାରିପାଖକୁ ଘେରି ବସିଥିବୁ, ପୁଣି ସେ ବିରାଟ ମେଜ ଖଣ୍ଡିକ ସମ୍ଭବତଃ ଶତ ଶତ ସହସ୍ର ମାଇଲ ଦୀର୍ଘତମ ମେଜଟି ହୋଇଥିବ, ଆଉ ରକ୍ତରେ ଧୌତୀକୃତ ସାଧୁଗଣ ସେ ମେଜ ଚାରିପାଖକୁ ଘେରି କରି ବସିଥିବେ। ସେହି ମେଜର ଅତି ନିକଟକୁ ଯିବାକୁ, ପୁଣି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ସହିତ କରମର୍ଦ୍ଦନ କରିବାକୁ ମୁଁ ଚାହେଁ। ଆମେନ୍। କେତେ ଜୟଧ୍ୱନି କରୁଥିବାର ବିଷୟଟି ମୁଁ ଚାହେଁ। ମୋତେ ଚିତ୍କାର କରୁଥିବା ବିଷୟକୁ ଶୁଣିବା ନିମନ୍ତେ ଆପଣମାନେ ଇଚ୍ଛା କରନ୍ତି କି? ତେବେ ସେହି ସ୍ଥାନରେ ଯାଇ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ମୋତେ ଲକ୍ଷ୍ୟ କରନ୍ତୁ। ଏଥିପାଇଁ ମୁଁ ଅଦ୍ୟାବଧି ସେତିକିଟା ନିପୁଣ ଯୋଗ୍ୟବନ୍ତ ହୋଇନାହିଁ, କିନ୍ତୁ ଧ୍ୟାନ ଦିଅନ୍ତୁ, ଏତେବେଳେ ବଢୁଥିବା ଅବସ୍ଥାଟି ରହିଛି, ପ୍ରସ୍ତୁତ ହେଉନ୍ତୁ, ଆମମାନେ ଅଗ୍ରସର ହେଉଛୁ। ଏହି ସ୍ଥାନରେ ଏକ ଦୁଃଖଦ ଶିକ୍ଷାର ବିଷୟ ରହିଅଛି। ଆମମାନେ ନିଜ ନିଜର ନୀତିଦିନା ବିଷୟବସ୍ତୁ ମଧ୍ୟକୁ ଯିବା ପୂର୍ବେ ତାହା 38 ପଦ ରହିଛି, ଶ୍ରବଣ କରନ୍ତୁ। ପୁଣି ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମେଷ ଗବାଦି ଅନେକ ଅନେକ ପଶୁ ସେମାନଙ୍କ ସହିତ ଗମନ କଲେ। ସେହି ସ୍ଥାନଟି ଏପରି ଏକ କ୍ଷେତ୍ର ଯେଉଁଠାରେ ଇସ୍ରାଏଲ ସମାଜ ଏକ ଭୁଲକୁ କଲେ, ଅଲୌକିକ ଧରଣର ସକଳ କର୍ମ ସାଧିତ ହେଲା, ପୁଣି ଅଲୌକିକ ଧରଣର ସକଳ କର୍ମ ଯୋଗୁଁ ଏକ ମିଶ୍ରିତ ଲୋକଙ୍କ ଜନତା ଅନୁସରଣ କଲେ, ପରିଶେଷରେ ଆପଣମାନଙ୍କୁ ସମସ୍ୟାରେ ଜଡିତ କଲେ।
ସେହି ସ୍ଥାନରେ ଯେଉଁଠାରେ ଇସ୍ରାଏଲ ଏକ ଭୁଲକୁ କରିଥିଲା, ଅଲୌକିକ କର୍ମ ସମ୍ପାଦନ ହୋଇସାରିଥିଲା, ପୁଣି ଅପରିବର୍ତ୍ତିତ ପ୍ରଜାଗଣ ଅଲୌକିକଙ୍କ ହେତୁରୁ ଅନୁଗାମୀ ହୋଇଥିଲେ, ପରିଶେଷରେ ସେମାନଙ୍କୁ ସମସ୍ୟା ମଧ୍ୟକୁ ଟାଣି ଆଣିଥିଲେ। ତତ୍ପରେ ଆଗର ପଦଗୁଡ଼ିକରେ ଆମମାନେ ଏଠାରେ ଧ୍ୟାନ କରିବା, ପ୍ରାୟତଃ 42 ଓ 43 ପଦରେ ତାହାକୁ ଦେଖିବା। ପରମେଶ୍ୱର ମୂଷାଙ୍କୁ କହୁଛନ୍ତି, କହିଲେ ଅନ୍ୟ କେହି ଜଣେ ସୁଦ୍ଧା ନୁହନ୍ତି, ମାତ୍ର ଯେଉଁମାନେ ବଳିଦାନ ଅର୍ପଣ କରିଥିଲେ, ବଳିଦାନର ଅଂଶକୁ ଖାଇପାରିଥିଲେ, ଅର୍ଥାତ୍ ସେମାନେ ଯେଉଁମାନେ କି ସୁନ୍ନତ ହୋଇଥିଲେ, କେବଳ ସେମାନେ ଭୋଜନ କରିପାରିଥିଲେ। କୌଣସି ବିଦେଶୀୟ ଗଣ, କୌଣସି ଅପରିଚିତ ଗଣ, ଅନ୍ୟ କେହି ବ୍ୟକ୍ତି ଏହାକୁ କଦାପି ଗ୍ରହଣ କରିବା ଉଚିତ ନୁହେଁ, କେବଳ ସେମାନେ ଯେଉଁମାନେ ସୁନ୍ନତ ହୋଇଥିଲେ ସେମାନେ ସେବନ କରିବା ଉଚିତ।
ହେ ଆଦରଣୀୟ ବନ୍ଧୁ, କଣ ଏହି ସମୟରେ ଆମମାନେ କିପରି ଧରଣର ଏକ ଅପମାନଜନକ ପରିବେଶ ବର୍ତ୍ତମାନ ହାସଲ କରିଅଛୁ, ଅର୍ଥାତ୍ ଯେତେବେଳେ ମଣ୍ଡଳୀ ମଧ୍ୟରେ ପ୍ରତ୍ୟେକ ଜଣ ଯେଉଁମାନେ ମଣ୍ଡଳୀ ସହିତ ସମ୍ପର୍କ ସ୍ଥାପନ କରି ରହନ୍ତି, ସେମାନେ ପ୍ରଭୁବୋଧକୁ ଗ୍ରହଣ କରିଥାନ୍ତି, ଆଉ ତାହା ଭ୍ରାନ୍ତ ଧରଣର ନିୟମ ଅଟେ, କାରଣ ସେହିମାନେ ହିଁ କେବଳ ଯୋଗ୍ୟ ଅଟନ୍ତି ଯେଉଁମାନେ ଉଦ୍ଧାର ପ୍ରାପ୍ତ ହୋଇଛନ୍ତି, ସେମାନେ ଏହାକୁ ଗ୍ରହଣ କରିବାକୁ ଯୋଗ୍ୟ ଅଟନ୍ତି। ଯିଶାୟ ବାକ୍ୟ ଦେଇଥିଲେ ଆଉ କହିଥିଲେ, ପରମେଶ୍ୱରଙ୍କ ମେଜଟି ଚାରିଆଡ଼େ ମଳରେ ଭରପୁର ଅଟେ, କହିଥିଲେ ମୁଁ କାହାକୁ ଜ୍ଞାନ ଶିକ୍ଷା ଦେବି କି ଦୁଗ୍ଧ ତ୍ୟାଗୀ ଓ ସ୍ତନ୍ୟପାନ ନିବୃତ ଶିଶୁମାନଙ୍କୁ, କହିଲେ କାରଣ ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି, ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି, ଏଠି ଅଳ୍ପ ସେଠି ଅଳ୍ପ, ଯାହା ସତ୍ୟ ଉଚିତ କହିଲେ ସ୍ଥିର ହୋଇ ରହିଥାଉ। ପରମେଶ୍ୱର କଥା କହୁଅଛନ୍ତି, ଏହାକୁ ଜାଣିଥିବାରୁ ଯେ ଯେଉଁ ଦିନ ମାନଙ୍କରେ ଆମେ ବାସ କରୁଅଛୁ କହିଲେ ମଣ୍ଡଳୀତି ରାଜନୀତିର ବିଧାନରେ ଏପରି ଭରିଯିବ ଯେ ପରିଶେଷରେ ସେମାନେ ସମସ୍ତଙ୍କୁ ତହେ ମଧ୍ୟକୁ ଆସିବାକୁ ଦେବେ। ଯେତେଦିନ ଧରି ସେମାନେ ଆପଣ ମାନଙ୍କର ନାମକୁ ମଣ୍ଡଳୀର ପୁସ୍ତକରେ ଲିଖିତାକା ରଖିଛନ୍ତି ସେମାନେ ସମସ୍ତେ ସଦସ୍ୟଗଣ ଥିଲେ, ପୁଣି ସେମାନେ ସମସ୍ତେ ପ୍ରଭୁବୋଧ ଗ୍ରହଣ କରିଥିଲେ। ଆଉ ବାଇବଲ କହିଥିଲା ଅତେ ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। ଯୋହନ 13 ଅଧ୍ୟାୟରେ ଯୀଶୁ ଏପରି କହୁଛନ୍ତି। ଦ୍ୱିତୀୟ କରନ୍ଥୀୟ 11 ଅଧ୍ୟାୟରେ ସାଧୁ ପାଉଲ ଅନେକ ବର୍ଷ ତଳେ କହିଥିଲେ ଯେ କେହି ବ୍ୟକ୍ତି ଏହାକୁ ଅଯୋଗ୍ୟ ରୂପେ ଭୋଜନ କରେ ପୁଣି ପାନ କରେ ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। ତେଣୁ ଜଣେ ବ୍ୟକ୍ତି ପ୍ରଥମେ ସ୍ୱୟଂକୁ ପରୀକ୍ଷା କରି ନଉ, ସେ କହନ୍ତି ଏଥିପୂର୍ବେ କି ସେ ଗ୍ରହଣ କରୁ ମୁଁ ଧର୍ମଶାସ୍ତ୍ରରୁ ଉଦ୍ଧୃତ କରୁଅଛି, ତାହା ସତ୍ୟ କଥା ଅଟେ। ଯେ କେହି ବ୍ୟକ୍ତି ଏହାକୁ ଅଯୋଗ୍ୟ ଭାବରେ ଭୋଜନ କରେ କିମ୍ବା ଏହାକୁ ପାନ କରେ ସେ ଆପଣ ପାଇଁ ଦଣ୍ଡ ଉତ୍ପନ୍ନ କରେ, ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଦଣ୍ଡ ଉତ୍ପନ୍ନ କରେ। ଆଉ ସେହି କାରଣରୁ ତୁମମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ପୀଡିତ ପୁଣି ଅନେକ ମହାନିଦ୍ରାପ୍ରାପ୍ତ ଅଟନ୍ତି। ଆପଣମାନେ ଯେ ପରମେଶ୍ୱରଙ୍କ ସହିତ ଉଚିତ ପ୍ରକାର ଦଣ୍ଡାୟମାନ ହୋଇ ରହିଅଛନ୍ତି ସେଥିରେ ନିଶ୍ଚିତ ହୋଇଯାଆନ୍ତୁ। ଏହି ସ୍ଥାନରେ ଏହା ଛାୟାର ଆକାରକୁ ବହନ କରାଯାଉଛି, ଅର୍ଥାତ୍ ଅନ୍ୟ କେହି ନୁହନ୍ତି, କେବଳ ସୁନ୍ନତ ପ୍ରାପ୍ତ ଲୋକେ ଅଟନ୍ତି। ସେ ଯେ କେତେ ଅନୁଗତ ଥିଲେ ସେଥିରେ କିଛି କହିବାର ନାହିଁ। ସେ ଯେ ଯିହୁଦୀୟ ମଣ୍ଡଳୀକୁ କି ପ୍ରକାର ସାହାଯ୍ୟ କରିଥିଲେ ସେଥିରେ କିଛି ହେଲେ ଯାଏସ ନାହିଁ। ତାଙ୍କୁ ସୁନ୍ନତି ପ୍ରାପ୍ତ ହୋଇଥିବା ଜଣେ ବିଶ୍ୱାସ ହେବାକୁ ଥିଲା, ଏଥିପାଇଁ କି ସେ ପ୍ରଭୁଭୋଜ ଗ୍ରହଣ କରନ୍ତି କିମ୍ବା ନିସ୍ତର ପରଭୋଜକୁ ଗ୍ରହଣ କରନ୍ତି ତାଙ୍କୁ ଅବଶ୍ୟ ସୁନ୍ନତ ପ୍ରାପ୍ତ ହେବାକୁ ଥିଲା। ଆହେ ଆମମାନେ ଆଜିକାଲି କେତେ କାଳରୁ ପଥଉଡ଼ା ହୋଇ ସାରିଅଛୁ, ଆସନ୍ତୁ ଆମେ ଯଥାଶୀଘ୍ର ଆଗକୁ ବଢିବା, ତେବେ ସେପରି କରିବା। ପୁଣି ଆଜିର ରାତ୍ରିବେଳା ପରମେଶ୍ୱର ସେମାନଙ୍କୁ ବାହାର କରି ଆଣିଲେ। ଆମମାନେ ବର୍ତ୍ତମାନ 14 ଅଧ୍ୟାୟ 13 ପଦକୁ ଖୋଲିବାକୁ ଯାଉଅଛୁ। ସେମାନଙ୍କର ଅଗ୍ରତେ ଗମନ କରିବା ନିମନ୍ତେ ପରମେଶ୍ୱର ସେମାନଙ୍କୁ ଅଗ୍ନିସ୍ତମ୍ଭ ଦାନ କରିଥିଲେ। ସେମାନେ ଯେ ତାହାର ଛବିଟିକୁ ଏଠାରେ ଆଜିର ରାତ୍ରି କାଳରେ ଲଗାଇଥିଲେ ଏପରି ମୁଁ ବିଚାର କରେ। ପୁଣି ଏହାକୁ ମୁଁ ଖୁବ୍ ଭକ୍ତିର ସହକାରେ କହିଥାଏ। ମୋର ବିଶ୍ୱାସଭାଜନ ମନ୍ତବ୍ୟ ଅନୁସାରେ ଆଜିର ରାତ୍ରି କାଳରେ ଏହି ଦଳଟିରେ ମଧ୍ୟ ଆମମାନେ ଏଥିରେ ଉପସ୍ଥିତ ରହିଅଛୁ। ଏହା ଯେ ଆମମାନଙ୍କ ସହିତ ଅଛନ୍ତି ସେ କଥାକୁ ମୁଁ ବିଶ୍ୱାସ କରେ। ସେହି ସମାନ ଅଗ୍ନିସ୍ତମ୍ଭ ଯିଏ ଇସ୍ରାଏଲୀୟ ସନ୍ତାନଗଣକୁ ଅଗ୍ରସର କରାଇଥିଲେ ସେ ଆମମାନଙ୍କର ଆଗେ ଆଗେ ଚାଲୁଅଛନ୍ତି। ସେହି ଏକା ପ୍ରକାରର ଚିହ୍ନ ଗୁଡିକୁ ପୁଣି ଆଶ୍ଚର୍ଯ୍ୟଜନକ କର୍ମ ଗୁଡିକୁ ସମ୍ପାଦନ କରୁଅଛନ୍ତି। ପୁଣି ଏଠାରେ ଉପସ୍ଥିତ ଥିବା ଯେ କେହି ଶିକ୍ଷକ କିମ୍ବା ବାଇବଲର ବିଦ୍ୱାନ ବ୍ୟକ୍ତି ଜାଣନ୍ତି ଯେ ସେହି ଦୂତ ଜଣକ ଯାହାଙ୍କୁ ଇସ୍ରାଏଲ ପ୍ରଜାଗଣ ଅନୁସରଣ କରିଥିଲେ ପୁଣି ସେମାନଙ୍କୁ ପ୍ରତିଜ୍ଞାସକୁ କରାଇ ନେଇଥିଲେ ସେ ତ ନିୟମର ଦୂତ ଜଣକ ଥିଲେ ଯିଏକି ଯୀଶୁଖ୍ରୀଷ୍ଟ ଥିଲେ। ଆଉ ଆଜିକାଲି ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ସେହି କେବଳ ସେହି ଦଳଟିର ଅଗ୍ରତେ ଗମନ କରୁଅଛନ୍ତି ଯାହାକୁ ଆପଣମାନେ ଧର୍ମାନ୍ଧଗଣ ବୋଲି କହିପାରନ୍ତି ଯଦି ସେପରି ଇଚ୍ଛା କରନ୍ତି। ଅଗ୍ରସର ହେଉଛନ୍ତି, ବିଜୟରୁ ଅଧିକ ବିଜୟ ଆଡ଼କୁ କଢ଼ାଇ ନେଉଛନ୍ତି, ଈଶ୍ୱରଙ୍କର ମହିମା କରନ୍ତୁ। ସେହି ସମସ୍ତ ରାଷ୍ଟ୍ରରେ ଏହି ଦିନମାନଙ୍କରେ ସେମାନେ ସମସ୍ତେ ତୁଚ୍ଛୀକୃତ ଥିଲେ, ପୁଣି ଘୃଣିତ ଥିଲେ ଆଉ ଅସ୍ୱୀକୃତ ଥିଲେ, ପୁଣି ସକଳ ରାଷ୍ଟ୍ର ଦ୍ୱାରା ସେମାନେ ଅପମାନିତ ଥିଲେ, ପୁଣି ବିଭିନ୍ନ ପ୍ରକାରେ ପରିଚିତ ଥିଲେ। ସେହିପରି ଭାବେ ଏହା ଆଜି ମଧ୍ୟ ଅଟେ। ଜଣେ ସତ୍ୟନିଷ୍ଠ ବିଶ୍ୱାସ ପକ୍ଷେ ତଦ୍ରୁବଧାରଣ ଅଟେ। ଆପଣମାନେ ନିଜର ମଣ୍ଡଳୀ ଗୁଡିକରେ ଆପଣ ଜାଣନ୍ତି ଖ୍ରୀଷ୍ଟଙ୍କ ନିମନ୍ତେ ଆପଣ ଯେତେବେଳେ ଏକ ଦୃଢ଼ ପଦକ୍ଷେପକୁ ନିଅନ୍ତି ପୁଣି ସତ୍ୟର ସପକ୍ଷରେ କଥା କହନ୍ତି ସମସ୍ତ ମଣ୍ଡଳୀ ଯେପରି କହିଥାଏ ତାଙ୍କର ଟିକେ ଚାହଁ ସେ ତ ବିଚାର ବୁଦ୍ଧିକୁ ହରାଇ ବସିଛି, ସେ ତ ପାଗଳ ହୋଇସାରିଛି, ବୁଝନ୍ତି ତ? ସେଥିପ୍ରତି ଆଦୌ ଧ୍ୟାନ ଦିଅନ୍ତୁ ନାହିଁ, ଅନୁସରଣ କରୁଥାନ୍ତୁ। ବର୍ତ୍ତମାନ ଆପଣ ସକଳ ପ୍ରକାରର ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଅଟନ୍ତି, ପୁଣି ଆପଣଙ୍କ ଅଗ୍ରତେ ରକ୍ତ ଅଗ୍ରସର ହେଉଛନ୍ତି, ପବିତ୍ର ଆତ୍ମା ଆପଣଙ୍କୁ ମାର୍ଗଦର୍ଶନ କରାଉଛନ୍ତି, କେବଳ ଚାଲୁଥାନ୍ତୁ। ଆପଣ କେହି ଜଣେ ବ୍ୟକ୍ତି କିଛି ନ କହିବା ପର୍ଯ୍ୟନ୍ତ ଆଦୌ କୌଣସି ବିଷୟ ଉପରେ କିଛି ହେଲେ ଧ୍ୟାନ ଲଗାନ୍ତୁ ନାହିଁ, ସିଧାସଳଖ କୃଷକକୁ ଧ୍ୟାନ ଲଗାଇ ଚଳନ୍ତୁ, ପୁଣି ଆଗକୁ ବଢି ଚାଲନ୍ତୁ। ଅତି ସୁନ୍ଦର ଏକ ନମୁନା ଅଟେ। ବର୍ତ୍ତମାନ ସେମାନେ ବାହାରି ଆସିଲେ, ତହିଁରୁ ଚାଲି ଆସିଲେ, ତତ୍ପରେ ପାଇଲେ। ପୁଣି ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ରକ୍ତର ପ୍ରାୟଶ୍ଚିତ କାର୍ଯ୍ୟଟି ସେମାନଙ୍କୁ ମିଶ୍ର ଦେଶରୁ କାଢି ଆଣିଲେ। ବର୍ତ୍ତମାନ ସେମାନଙ୍କୁ ଅନ୍ୟ ଏକ ବିଷୟକୁ ନିହାତି ପକ୍ଷେ ହାସଲ କରିବାକୁ ଥିଲା, ସେହି ଦେଶ ମଧ୍ୟକୁ କଢାଇ ନେବାକୁ ଆବଶ୍ୟକ ଥିଲା। ବର୍ତ୍ତମାନ ସେମାନେ କେବଳ ଆରମ୍ଭ କରିବାର ପ୍ରଥମ ସମୟରେ ଥିଲେ। ସେମାନେ ବାହାରି ଆସିଥିଲେ, ଉନ୍ନତ ଲାଭ କରିବା ପ୍ରମାଣେ ବାହାରି ଆସିଥିଲେ, ରକ୍ତର ଅଧୀନକୁ ଆସିସାରିଥିଲେ, ପୁଣି ଯାତ୍ରାରେ ଅବସ୍ଥାନ କରିସାରିଥିଲେ। ବର୍ତ୍ତମାନ ସେମାନେ କୌଣସି ଏକ ଅନ୍ୟ ବିଷୟକୁ ଅଗ୍ରସର କରି ଚାଲିଥିଲେ, ସେମାନେ ସମ୍ପୂର୍ଣ୍ଣ ରୂପେ ସେହି ଆଡ଼କୁ ସଦଳ ବଳେ ଅଗ୍ରସର ହୋଇ ଚାଲୁଥିଲେ। ଏହାକୁ ବୁଝୁଥିବା ଯୋଗୁଁ ଯେ ସେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଥିଲେ, ସେମାନେ ଯେ ଅନନ୍ତ ଜୀବନ ପାଇଥିଲେ ସେ କଥା ସେମାନେ ବୁଝିଥିଲେ। ମାତ୍ର ଏହି ସ୍ଥାନରେ ସେମାନେ ଉପସ୍ଥିତ, ଏତେବେଳେ ଆଗକୁ ବଢ଼ୁଅଛନ୍ତି, ଆଉ ସମସ୍ୟା ଉତ୍ପନ୍ନ ହେବାରେ ଆରମ୍ଭ କଲା। ସେଠାକୁ ଫାରଙ୍କର ସେନାବାହିନୀ ଆସି ଉପସ୍ଥିତ ହୁଅନ୍ତି, ସେମାନଙ୍କୁ ଅସ୍ତବ୍ୟସ୍ତ କରି ପକାଉଛନ୍ତି, ସେମାନଙ୍କୁ ଆୟତ୍ତକୁ ନେଇଯିବା ପାଇଁ ଭୟଭୀତ କରାଉଛନ୍ତି। ସମସ୍ୟା ସୀମା ମଧ୍ୟରେ ସ୍ଥାନାଧିକାର କରିଥିଲା। ଶୁଣନ୍ତୁ, ପରମେଶ୍ୱର ଆମମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟ। ଆହେ, ଆପଣମାନେ ଯାହାକୁ ବୁଝନ୍ତି ଏପରି ମୁଁ ଭରସା କରେ। ଲକ୍ଷ୍ୟ କରନ୍ତି ତ, ଏହା ଏଇଠାରେ ଅବସ୍ଥିତ ଅଟେ। ଜାଣନ୍ତୁ, ତଥାପି ଶ୍ରବଣ କରନ୍ତୁ, ଏଥିରେ ତେରପଦକୁ ଶୁଣନ୍ତୁ। ଆଉ ମୂଷା ଲୋକମାନଙ୍କୁ କହିଲେ, ତୁମେମାନେ ଭୟ କର ନାହିଁ, ମୁଁ ତାହାକୁ ସ୍ନେହ କରେ। ଯୀଶୁ ମୃତ୍ୟୁରୁ ଉତ୍ଥାପିତ ହେଲା ଉତ୍ତରେ ତାଙ୍କର ଏହି ବଚନ ଥିଲା, ଭୟ କର ନାହିଁ, ଲଗାତାର ରୂପେ ପ୍ରଦାନ କରାଯାଇଛି। ଆଜିକାଲି ତାହା ହିଁ ସମସ୍ୟା ଅଟେ, ଯାହାକି ମଣ୍ଡଳୀ ମଧ୍ୟ ଦେଖିବାକୁ ମିଳେ। ମୃତ୍ୟୁ ପ୍ରତି ଏକ ପ୍ରକାର ଭୟାତର ବିଷୟ ଅଟେ। ଆପଣମାନେ ଅକୃତ କାର୍ଯ୍ୟ ବିଷୟକୁ ବ୍ୟବସ୍ଥିତ କରିବାକୁ ଯାଉଅଛନ୍ତି। ଆପଣମାନେ ଖ୍ରୀଷ୍ଟ ଅଠାରେ ଯେତେବେଳେ ବାସ କରି ରହିଛନ୍ତି, ଆପଣମାନେ କିପରି ଭାବରେ ଅସଫଳ ହୋଇପାରନ୍ତି? ଆପଣମାନେ କଦାପି ଅସଫଳ ହୋଇପାରନ୍ତି ନାହିଁ। ଆପଣମାନେ ତ ଚିରସ୍ଥାୟୀ ଜୀବନକୁ ହାସଲ କରିଛନ୍ତି। ନରକର ଅସଂଖ୍ୟ ପ୍ରେତାତ୍ମା ଗୁଡିକ ସୁଦ୍ଧା ଆପଣମାନଙ୍କୁ ଆଦୌ ବିଚଳିତ କରିପାରନ୍ତି ନାହିଁ। ଆପଣମାନେ ଅନନ୍ତ ଜୀବନକୁ ହାସଲ କରିଥିଲେ, ଯୀଶୁ ତ ତାହା ହିଁ କହିଥିଲେ। ତେଣୁ ଅସଫଳକୁ ଆଦୌ ଭୟ କରନ୍ତୁ ନାହିଁ। ଆପଣମାନେ କହନ୍ତି, ମୁଁ ତ ଜଣେ ଭଣ୍ଡ ବ୍ୟକ୍ତି ପରି ବିଚାରିତ ହେବି, ସେଥିପାଇଁ ମୁଁ ଭୟଭୀତ ଅଟେ, ମୁଁ ଧୀରସ୍ଥିର ହୋଇ ବସି ପଡ଼ିବି, କିଛି ନ କରିବା ଅପେକ୍ଷା ବରଂ ଏକ ସାଧାରଣ କିସମର ଭଣ୍ଡ ବ୍ୟକ୍ତି ରୂପେ ଜଣାଶୁଣା ଯିବା ପାଇଁ ମୁଁ ଅଧିକ ପସନ୍ଦ କରିବି, ମୁଁ ଅବଶ୍ୟ ସେପରି କରିବି। କେହି ଜଣେ ବ୍ୟକ୍ତି ଯିଏକି କିଛି କାର୍ଯ୍ୟ କରିବା ପାଇଁ ଯାଉଛନ୍ତି, ଏଠା ସ୍ଥିତ ସେହି ଅପର ପାର୍ଶ୍ୱର ବାଲ୍ଲାଡଙ୍କ ବିଷୟରେ କଥିତ ହୋଇଅଛି। କେହି ଜଣେ ବ୍ୟକ୍ତି ଚାକିରି ଉଦ୍ଦେଶ୍ୟରେ ତାଙ୍କ ପାଖକୁ ଯାଇଥିଲେ, ପୁଣି କହିଥିଲେ, ଏହି ଜାଗାରେ ନିଜ ନାମଟିକୁ ଦସ୍ତଖତ କର। ଦସ୍ତଖତ କରିବାକୁ ସେ ତାଙ୍କର କଲମଟିକୁ ଧରିଥିଲେ। ସେ ପଚାରିଥିଲେ, ଆପଣଙ୍କର ରବରଟି କେଉଁଠି ଅଛି? କହିଥିଲେ, ମୋତେ ଆଦୌ ଜଣା ନାହିଁ, କୌଣସି ପ୍ରକାର ଭୁଲ ଆଦୌ କର ନାହିଁ। ସେ କହିଥିଲେ, ମୁଁ ତୁମକୁ ବ୍ୟବହାର କରିପାରେ ନାହିଁ, ତୁମେ କିଛି ହେଲେ କରିବାକୁ ଯାଉନାହଁ। ତାହା ହିଁ ସତ୍ୟ କଥା ଅଟେ। ଆପଣମାନେ କିଛି ହେଲେ ଭୁଲ ତ୍ରୁଟି କରିବାକୁ ଯାଉନାହାନ୍ତି, ଆପଣ ନୁହନ୍ତି, ଆପଣ କିଛି କାର୍ଯ୍ୟ କରିବାକୁ ଯାଉନାହାନ୍ତି। ହେ ଭାଇ, ଆସନ୍ତୁ, ଆମେ ସମସ୍ତେ ଅଗ୍ରସର କରିବା, ଉଠି ପଡ଼ନ୍ତୁ ଆଉ ବଢି ଚାଲନ୍ତୁ। ଏପରି ସ୍ଥଳେ ମୁଁ ଲଙ୍ଗ ଫେଲୋ ମହାଶୟଙ୍କୁ ପସନ୍ଦ କରେ। ଟୋକାକୁଳ ଦିନ ଗୁଡିକୁ ଆଉ ମୋତେ ଆଉ କୁହ ନାହିଁ, ଜୀବନ କେବଳ ଏକ ବ୍ୟର୍ଥ ସପନ, ପୁଣି ଯେଉଁ ପ୍ରାଣଟି ଧୂଳାଏ ତାହା ଏକ ମୃତ ପ୍ରାଣ ଅଟେ। ଆଉ ବିଷୟ ଗୁଡିକ ଯେପରି ଧାରଣ କରାଯାଏ ସେଗୁଡାକ ସେପରି ଆଦୌ ନୁହନ୍ତି। କହିଥିଲେ, ହଁ, ଜୀବନ ଅଟେ ବାସ୍ତବ, ପୁଣି ଜୀବନ ଅଟେ ଅମାନତ, ପୁଣି କବର ନୁହେଁ ଏହାର ଶେଷ ଲକ୍ଷ୍ୟ ସ୍ଥଳ, ତୁମ୍ଭେ ଅଟେ କେବଳ ଧୂଳି, ଧୂଳିକୁ ଯାଇଥାଉ ଫେରି, କିନ୍ତୁ ପ୍ରାଣ ପାଇଁ ତାହା କଥିତ ହୋଇନଥିଲା। ଆସୁ ସମସ୍ତେ ପଢି ଉଠିବା, ପୁଣି କାର୍ଯ୍ୟ କରୁଥିବା ଯେକୌଣସି ଯାତ୍ରା ସହିତ ଏ ପ୍ରସ୍ତୁତାନ୍ତରକୁ ନେଇ ମୁକ ଗୃହ ପାଳିତ ପଶୁମାନ ପରି କେବଳ ଘୋଷାରି ନ ହେଉ, ମାତ୍ର ଏକ ଯୋଦ୍ଧା ବୀର ପରି ସାହସିକ ହେବା। ଆପଣଙ୍କୁ ଖ୍ରୀଷ୍ଟ ପ୍ରତି ପ୍ରବର୍ତ୍ତାଇବା ନିମନ୍ତେ କୌଣସି ବ୍ୟକ୍ତିଙ୍କ ପାଇଁ ଆଦୌ ଅପେକ୍ଷା କରନ୍ତୁ ନାହିଁ। ଜଣେ ଯୋଗ୍ୟ ପୁରୁଷ ଅବା ଜଣେ ଯୋଗ୍ୟ ନାରୀ ପରି ସୁଦୃଢ଼ ହୁଅନ୍ତୁ, ତାଙ୍କୁ ସ୍ୱୀକାର କରନ୍ତୁ, ପୁଣି ବିଜୟରେ ଭୂଷିତ ହୋଇ ଆଗକୁ ଅଗ୍ରସର ହୁଅନ୍ତୁ। ଆମେନ୍। ସୁରକ୍ଷିତ ପ୍ରସ୍ତୁତ ସୈନିକମାନଙ୍କ ପାଇଁ ତାହା ହିଁ ଈଶ୍ୱର ଚାହାନ୍ତି। ଏପରି ହୋଇପାରେ ଯେ ଆପଣ 150 ମହଣ ଓଜନର ପରିମାପକ ବିଶିଷ୍ଟ ହୋଇ ନ ପାରନ୍ତି, ତଥାପି ହେ ଭାଇ, ଆପଣ ଏହା ସତ୍ତ୍ୱେ ସବଳ ସୁସ୍ଥ ଥାଇପାରନ୍ତି, ପୁଣି ସମର୍ଥରେ ଭରପୁର ହୋଇପାରନ୍ତି, ଯଦି ଆପଣ ପରମେଶ୍ୱରଙ୍କୁ ତାଙ୍କର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ କେବଳ ସୁଯୋଗ ଦେଇଦେବେ, ତେବେ ଯେ ଆପଣ ଶକ୍ତିଶାଳୀ ହୋଇପାରିବେ। ଏପରି ବ୍ୟକ୍ତିଙ୍କୁ ମୁଁ ଦେଖିଛି ଯିଏକି 200 ମହଲର ଓଜନକୁ ଉଠାଇଥିଲେ, ମାତ୍ର ତାଙ୍କଠାରେ ସେପରି ଜଣେ ବ୍ୟକ୍ତିର ପ୍ରମାଣକୁ ଉଠିଲେ ମାତ୍ର ଦେଖିବାକୁ ମିଳିନଥିଲା। ତାହା ନିରାଟ ସତ୍ୟ କଥା ଅଟେ।
ଖୁବ୍ ଭଲ କଥା, ଲକ୍ଷ୍ୟ କରନ୍ତୁ। ତହୁ ମୋଷା ଲୋକମାନଙ୍କୁ କହିଲେ, ତୁମମାନେ ଭୟ କର ନାହିଁ, ସୁସ୍ଥିର ହୁଅ, ସଦାପ୍ରଭୁ ଆଜି କି ପ୍ରକାର ତୁମମାନଙ୍କୁ ଉଦ୍ଧାର କରିବେ ତାହା ଦେଖ।
ତାହା ଉତ୍ତମ ବିଷୟ ଅଟେ, କେବଳ ବଢି ଚାଲ, କୌଣସି ବିଷୟ ପାଇଁ ଆଦୌ ଭୟ କର ନାହିଁ। ଯଦି ଖ୍ରୀଷ୍ଟଙ୍କୁ ତୁମମାନଙ୍କ ତାଙ୍କ ରୂପେ ଆପଣମାନେ ଗ୍ରହଣ କରିଥାନ୍ତି, ତେବେ ଆଗକୁ ବଢି ଚାଲନ୍ତୁ। ଭାଇ ବ୍ରହ୍ମ, ମୁଁ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ଆବଶ୍ୟକ କରେ, କେବଳ ବଢିବାରେ ଲାଗନ୍ତୁ, ଭୟ ନ କରନ୍ତୁ।
ଆପଣ କହନ୍ତି ବର୍ତ୍ତମାନ ମୁଁ ପୀଡିତ ଅଟେ। ଭାଇ ବ୍ରହ୍ମ, ମୁଁ ସେପରି ଅଟେ, ମୁଁ ବିଶେଷ କିଛି ଆଗକୁ କଦାପି ବଢି ନ ପାରେ।
ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, କେବଳ ଅହରହ ଆଗକୁ ବଢିବା ଲାଗନ୍ତୁ, ପ୍ରଭୁଙ୍କର ଉଦ୍ଧାର ପାଇବାକୁ ଦେଖନ୍ତୁ, ଏହାଙ୍କୁ ସ୍ୱୀକାର କରି ନିଅନ୍ତୁ, କେବଳ ଆଗକୁ ବଢି ଚାଲନ୍ତୁ।
ଏହା କିପରି ଭାବରେ କାର୍ଯ୍ୟକାରୀ ହେବାକୁ ଯାଉଛି? ଚିକିତ୍ସକ ମହାସଭାରେ ଫେରାଇ ଦେଲେ, ବର୍ତ୍ତମାନ ପାରୁ ପର୍ଯ୍ୟନ୍ତ ଯାହା ସେ କରିପାରିଥିଲେ ବ୍ୟକ୍ତି ଜଣ ସେତିକିଟା କରିପାରିଲେ, ତଥାପି ପରମେଶ୍ୱର ତାପରେ ସମୁଚିତ ଉଦ୍ୟମକୁ ଅଦ୍ୟାବଧି କରିନାହାନ୍ତି। ତାହା ନିରାଟ ସତ୍ୟ କଥା ଅଟେ।
କେବଳ କ୍ଷଣ ଭଳ ପାଇଁ ଏତେବେଳେ ତାଙ୍କ ପ୍ରତି କର୍ଣ୍ଣଡେଇ ଶୁଣନ୍ତୁ, ଖୁବ୍ ଉତ୍ତମ ବିଷୟ। କାରଣ ସଦାପ୍ରଭୁ ଯିଏ ତୁମମାନଙ୍କୁ ଆଜି ଦିନ ଦେଖାଇବେ, ବିଷୟମାନଙ୍କ ପାଇଁ ଦେଖାଇବେ, ସେହି ଆଶ୍ଚର୍ଯ୍ୟମାନେ ସତ୍ୟରେ ସେହି ସମସ୍ୟାକାରୀମାନେ
କହନ୍ତି। ଭାଇ ବ୍ରହ୍ମ, ଯଦି ମୁଁ କେବଳ ଧୂମ୍ରପାନ କରିବାକୁ ଛାଡିଦିଏ, ଯଦି ମୁଁ ମଦ୍ୟପାନ କରିବାକୁ ଛାଡିଦିଏ, ଯଦି ମୋର ଚୋରି କରିବାର ଅଭ୍ୟାସଟିକୁ ମୁଁ ଛାଡିଦିଏ, ମୁଁ ଯଦି ମୋର ଏହି ଆଚରଣଟିକୁ ସେହି ଆଚରଣଟିକୁ ପୁଣି ଅନ୍ୟ ଆଚରଣଟିକୁ ଛାଡିଦିଏ, ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ। ଏହାର ଅବଶିଷ୍ଟ ବିଷୟକୁ ସଦାପ୍ରଭୁ ସ୍ୱୟଂ ତୁଲାଇବେ।
ଯଦି ମୁଁ ଜାଣିଥାନ୍ତି, ମୁଁ ଏହାକୁ କରିପାରିଥାନ୍ତି। ଭାଇ ବ୍ରହ୍ମ, ଏହି ମୁହୂର୍ତ୍ତରେ ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥାନ୍ତି। ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ଆଗକୁ ବଢ଼ନ୍ତୁ, କେବଳ ବଢି ଚାଲନ୍ତୁ, ଆପଣ ସଦାପ୍ରଭୁଙ୍କର ପରିତ୍ରାଣ କାର୍ଯ୍ୟକୁ ଅବଶ୍ୟ ଦେଖିବେ।
ତୁମେମାନେ ଆଜି ଯେପରି ମିଶ୍ରମାନଙ୍କୁ ଦେଖୁଅଛ, ସେପରି ଅନନ୍ତ ଯାଏ ଆଉ କେବେ ଦେଖିବ ନାହିଁ।
ଆମେନ୍। କିଛି କଣ ଉତ୍ତରେ ଏହା ସମାଧାନ ହେବାକୁ ଯାଉଥିଲା।
ପରମେଶ୍ୱର ତୁମମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମମାନେ ନିରବ ରହିବ।
ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମେ ଆମ୍ଭକୁ କାହିଁକି ଡାକୁଅଛ?
ଇସ୍ରାଏଲ ସନ୍ତାନ କୁହ, ସେମାନେ ଅଗ୍ରସର ହୁଅନ୍ତୁ, ମୁଁ ତାହାକୁ ପସନ୍ଦ କରେ।
ଏପରି କହିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ଯେ ଭଲ କଥା।
ଭାଇ ବ୍ରହ୍ମ, 10 ବର୍ଷ ପୂର୍ବେ ମୁଁ ମଣ୍ଡଳୀରେ ଯୋଗଦାନ କରିଥିଲି, ମୁଁ ଜଣେ ଉତ୍ତମ ପୁଣି ବିଶ୍ୱସ୍ତ ସଦସ୍ୟଟିଏ ହୋଇଆସିଛି, ତାହା ଉତ୍ତମ କଥା ଅଟେ, ମୁଁ ତାହାକୁ ଆଦର କରିଥାଏ। ତଥାପି ଆଜି ରାତ୍ରିରେ ଆସନ୍ତୁ ଆମମାନେ ଅଗ୍ରସର ହେବା, ପରମେଶ୍ୱର ଆଗକୁ ବଢୁଅଛନ୍ତି।
ଆଜି ଏହି ସ୍ଥାନରେ ଉପସ୍ଥିତ ଥିବା ଲୋକ ସମୂହ ସେମାନେ ଫେରି ଯାଆନ୍ତି, ସେମାନେ କହନ୍ତି ଭଲ କଥା, ମାତ୍ର ବିଜ୍ଞାନଟି 150 ବର୍ଷ ପୂର୍ବେ ସେତେବେଳେ ଫ୍ରାନ୍ସ ଦେଶର ବିଜ୍ଞାନ ପରିଚୟ ଥିଲା, ଯାହା କହିଥିଲା କେହି ଜଣେ ବ୍ୟକ୍ତି ଯଦି ଏପରି କରିଥିଲା କି ସେ ଘଣ୍ଟା 30 ମାଇଲ ବେଗରେ ଗତାୟତ କରିଥିଲା, ତେବେ ସେ କ୍ଷେତ୍ରରେ ମାଧ୍ୟାକର୍ଷଣ ଶକ୍ତି ତାହାକୁ ଏହି ଭୂମି ମଧ୍ୟରୁ ଭୂମି ଉପରୁ ଉଠାଇ ନେବ, ପୁଣି ସେ ନିଷ୍ପ୍ରାଣ ହୋଇଯିବ।
ଆରେ ବାହ, ଘଣ୍ଟାକୁ 30 ମାଇଲ ବେଗ!
ବର୍ତ୍ତମାନ ତ ସେ ଘଣ୍ଟାକୁ 1600 ମାଇଲ ବେଗରେ ଯାତ୍ରା କରୁଛି। ସେହି ବ୍ୟକ୍ତିଙ୍କର ଉକ୍ତିକୁ ବିଜ୍ଞାନ କଦାପି ଉଦ୍ଧୃତ କରି କିଛି କହୁନାହିଁ, ସେ ବିଷୟକୁ ଆମେ ଲକ୍ଷ୍ୟ କରନ୍ତି।
ଆପଣ ସମୟରେ ସେ ପ୍ରକୃତରେ ସତ୍ୟବାଦୀ ଥିଲେ, ମାତ୍ର ଏମାନେ ଅନ୍ୟ ଏକ ଯୁଗରେ ବାସ କରୁଛନ୍ତି, ତାହା ସତ କଥା।
କିନ୍ତୁ ଆମ୍ଭେମାନେ ପ୍ରଚାରକଗଣ ଆହେ ନୁହେଁ, ଅଲୌକିକ ସୁସ୍ଥତା ପୁଣି ବର୍ତ୍ତମାନ ମୋତେ ଦେଖିବାକୁ ଦିଅନ୍ତୁ।
ସାଧୁ ମୁଡି କଣ କହିଥିଲେ?
ଫିନି, ନକ୍ସ, କ୍ୟାଲଭିନ, ପୁଣି ସେମାନେ ପରି ଅନ୍ୟ ସାଧୁମାନେ ଯେ କଣ କହିଥିଲେ, ସେ କଥାଟିକୁ ମୋତେ ଧ୍ୟାନ କରିବାକୁ ଦିଅନ୍ତୁ।
ସେମାନଙ୍କ ଦିନମାନଙ୍କରେ ସେମାନେ ନ୍ୟାୟପରାୟଣ ବ୍ୟକ୍ତିଗତ ଥିଲେ, ତଥାପି ଆମମାନେ ଆଗକୁ ବଢୁଅଛୁ, ଆଗକୁ ଅଗ୍ରସର କରୁଅଛୁ, ଆମେ କିଛିଟା ଭିନ୍ନ ଧରଣ ବିଷୟକୁ ହାସଲ କରିଅଛୁ।
ସେଠାରେ ବୀଜ ବୁଣାଳୀର ଦୃଷ୍ଟାନ୍ତରେ ଯୀଶୁ କହିଥିଲେ, ଯେତେବେଳେ ଜଣେ ବୁଣାଳୀ ବାହାରିଥିଲେ ପୁଣି ବୀଜ ବୁଣିଥିଲେ, ତତ୍ପରେ କେତେକ ବୀଜ ଛତ୍ର ଆସି ପହଞ୍ଚିଲା, ଆଉ ଗହମ ମଧ୍ୟରେ କିଛିଟା ବାଳଙ୍ଗାକୁ ବୁଣିଦେଲା। ସେ କହିଥିଲେ ସେଗୁଡ଼ିକୁ ଏକାଠି ବଢିବାକୁ ଛାଡି ଦିଅ।
ଏହି ଜଗତଟି ଯେ କିପରି ଭୀଷଣ ଭାବେ ଅଧର୍ମାଚାରୀ ହୋଇ ପଡୁଅଛି, ସେଆର କପଡ଼ାରେ ସବୁବେଳେ ଅଙ୍ଗୁଳି ନିର୍ଦ୍ଦେଶ କରୁଅଛନ୍ତି, ମାତ୍ର ମଣ୍ଡଳୀଟି ଯେ କିପରି ସମର୍ଥ ହୋଇ ପଡୁଅଛି, ସେ ବିଷୟ ଦେଖିବା ନିମନ୍ତେ ଆପଣମାନେ ଅକ୍ଷମ ହୋଇ ପଡୁଅଛନ୍ତି। ଠିକ୍ ସେହି ଏକ ଅବସର କାଳେ ସେ ପ୍ରକାର କରୁଛନ୍ତି। ସେ ତ ଉଠି ପାରୁଅଛି, କ୍ଷେତ୍ର ମଧ୍ୟରେ ଠିଆ ରହୁଅଛି,
ଯେହେତୁ ସେ ଏକ ଛୋଟ ପଲ ଅଟେ। ମାତ୍ର ହେ ଭାଇ, ପରମେଶ୍ୱର ତାର ସହିତରେ ଅଛନ୍ତି, ଆଉ ସେ ତ ଠିକ ସେହିପରି ଭାବରେ ବିଜୟ ହାସଲ କରିବାକୁ ଯାଉଅଛି, ଠିକ ଯେପରି ନିଶ୍ଚିତ ରୂପେ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥାପିତ ହୋଇ ବିଜୟୀ ହୋଇଥିଲେ। ଆମେନ।
ପରମେଶ୍ୱରଙ୍କ ମଣ୍ଡଳୀଟି ଆଦୌ ଅସଫଳ ହେବ ନାହିଁ, ନରକର ସକଳ ଫାଟକ ଏହା ଉପରେ ଜୟଯୁକ୍ତ ହେବ ନାହିଁ। ଏହାକୁ ଦେଖାଇଥିଲା ଯେ ଏଗୁଡ଼ିକ ଏହାର ବିରୁଦ୍ଧରେ ଉଠିବେ, ମାତ୍ର ସେମାନେ ଏହାକୁ ଜୟ କରିପାରିବେ ନାହିଁ। ମଣ୍ଡଳୀଟି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ମାଧ୍ୟମରେ ବିଜୟର ଲକ୍ଷ୍ୟସ୍ଥଳକୁ ବଢି ଜୟକୁ ହାସଲ କରିବାକୁ ଯାଉଅଛି।
ମୁଁ ଏହି ବିଷୟ ପ୍ରତି ସକାରାତ୍ମକ ଅଟେ ଯେ ପରମେଶ୍ୱର ଦୋଷ ରହିତ ପୁଣି ବେଦାଗ ଏକ ମଣ୍ଡଳୀକୁ ଲାଭ କରିବେ। ଆମେନ। ତା ନିମନ୍ତେ ମୁଁ ଅତ୍ୟନ୍ତ ରୂପେ ଆନନ୍ଦିତ ଅଟେ।
ବର୍ତ୍ତମାନ ସେହି ମଣ୍ଡଳୀ ମଧ୍ୟରେ ଯଦି ମୁଁ ରହିଅଛି, ଆମେନ। ଭାଇ ବ୍ରହ୍ମ, ଏହା ମଧ୍ୟରେ ଆପଣ କିପରି ଭାବରେ ପ୍ରବେଶ କରିପାରନ୍ତି କି?
ଶବ୍ଦ ଦ୍ୱାରା ନୁହେଁ, ଏଥିରେ ଆପଣ କିପରି ଭାବରେ ପ୍ରବେଶ କରିପାରନ୍ତି?
ଜନ୍ମ ଗ୍ରହଣ କରିବା ଦ୍ୱାରା, ଏଥିରେ ନୂତନ ରୂପେ ଜନ୍ମ ଗ୍ରହଣ କରିବା ଦ୍ୱାରା।
ମୁଁ ବ୍ରହ୍ମ ପରିବାର ମଧ୍ୟରେ ସଦସ୍ୟ ହୋଇ ରହିଅଛି। ଆସନ୍ତା ଏପ୍ରିଲ ମାସର 6 ତାରିଖରେ ଏହା 45 ବର୍ଷ ଅବଧି ହୋଇଯିବ, ଆଉ ସେମାନେ ଆପଣଙ୍କ ପରିବାର ମଧ୍ୟରେ ସଦସ୍ୟ ହୋଇ ସଂଯୁକ୍ତ ହେବା ପାଇଁ ମୋତେ କଦାପି କହିନଥିଲେ। ମୁଁ ଜଣେ ବ୍ରହ୍ମ ହୋଇ ଜନ୍ମଲାଭ କରିଥିଲି, ମୁଁ ସବୁବେଳେ ଜଣେ ବ୍ରହ୍ମ ହୋଇ ରହିଥିବି।
ମୁଁ ଜଣେ ଖ୍ରୀଷ୍ଟିଆନ ହୋଇ ଜନ୍ମିଥିଲି, ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଇ ଜନ୍ମିଥିଲି।
ମୁଁ ଜଣେ ଖ୍ରୀଷ୍ଟିଆନ ହୋଇ ରହିଥିବି, ଯେହେତୁ ନିର୍ବାଚନ ଦ୍ୱାରା ପରମେଶ୍ୱର ଏହାକୁ ସେହିପରି ଭାବେ ଅଭିଷିକ୍ତ କରିଛନ୍ତି
ଯେ ଆପଣଙ୍କ ନିଜସ୍ୱ ପୁତ୍ରଙ୍କ ଦ୍ୱାରା ଅନୁଗ୍ରହରେ ଆମମାନଙ୍କୁ ଆହ୍ୱାନ କରିଥିଲେ, ଆମେ ତାଙ୍କୁ ସ୍ୱୀକାର କରିଥିଲୁ, ପୁଣି ଅନନ୍ତ ଜୀବନ ପାଇଥିଲୁ।
କେବଳ ଥରକର କରବର୍ଜନ ଦ୍ୱାରା କି, ଏକ ସଦସ୍ୟ ପଦକୁ ଲାଭ କରିବା ଦ୍ୱାରା କି, ଖଣ୍ଡିଏ ଚିଠି ଦ୍ୱାରା କି, ଏକ ଆତ୍ମାଙ୍କ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କର ଏକ ଶରୀରରେ ଆମେ ସମସ୍ତେ ବାପ୍ତିତ ହୋଇଅଛୁ, ପୁଣି ତଦ୍ୱାରା ରାଜ୍ୟର ସହନାଗରିକ ହୋଇଅଛୁ।
ପ୍ରାର୍ଥନା କରୁଥିବା ସମୟରେ ମୁଁ ଯେହେତୁ ପୃଥକ ହୋଇ ରହିଥିଲି, ଆଜି ମୁଁ ବିଚାର କରୁଥିଲି ଯେ କିପରି ଅଟେ। ଏହା ସେ ଦିନଟି ଅଟେ ଯାହା ବିଷୟରେ ଆମମାନଙ୍କୁ ଉତ୍ତର ଦେବାକୁ ହିଁ ଅଛି। ମୋର ସମ୍ମୁଖରେ ଯେଉଁ ପୁରୁଷଟି ଥିଲା ତାହା ପାଇଁ ମୁଁ ଉତ୍ତର ଦେବାକୁ ଆଦୌ ଯାଉନାହିଁ, କିମ୍ବା ଯେଉଁ ପୁରୁଷଟି ମୋ ଉତ୍ତରରେ ଉପସ୍ଥିତ ହେବ ତାହା ପାଇଁ ମୁଁ ଉତ୍ତର ଦେବାକୁ ଯାଉନାହିଁ। ମାତ୍ର ବିଚାର ଦିନରେ ଏହି ବର୍ତ୍ତମାନ ପୁରୁଷର ସହିତ ମୋତେ ଠିଆ ହେବାକୁ ଅଛି,
ଆଉ ମୁଁ କହିଥିଲି ସେ ଆଡ଼କୁ ଚାହିଁ ଦେଖ।
ଚିହ୍ନ ସ୍ୱରୂପେ ସେଠାରେ ନାରୀର ଚିତ୍ର ରହିଅଛି, ବିୟର କିମ୍ବା ଅନ୍ୟ କିଛି ନିଶାଯୁକ୍ତ ପାନୀୟକୁ ପାନ କରୁଅଛି। କେହି ଜଣେ ଅନ୍ୟ ବ୍ୟକ୍ତି କହିଥିଲେ ସେ ଅଣବିଶ୍ୱାସୀ ହୋଇପଡ଼ିଥିଲେ କିମ୍ବା ଅନ୍ୟ କିଛି ବିଷୟ ଥିଲା। ମୁଁ କହିଥିଲି ହଁ, ତାହା ହିଁ, ନିର୍ଜୀବ ମଧ୍ୟ ଥିଲେ।
ଭଲ କଥା, ଆପଣମାନଙ୍କ ସ୍ଥିତିଟି ତାହା ହିଁ। ମୁଁ କହିଥିଲି କେଡ଼େ ଅପମାନଜନକ ବିଷୟ ସତେ।
ମୁଁ କହିଥିଲି ଏହିସବୁ ପ୍ରଚାର ଅଭିଯାନ ସହିତ ବହୁଧା ଏପରି ଧାରଣା କରାଯାଏ। ମୋର ପତ୍ନୀଙ୍କୁ ମୁଁ କହିଥିଲି ବହୁଧା ଏହା ଧାରଣା ଜାତ ହୁଏ ଯେ ଏହା କୌଣସି ପ୍ରକାର ଅପକାରକୁ ଆଦୌ କରିନଥାଏ।
ତଥାପି ଲୋକମାନେ ଏହା ସମ୍ବନ୍ଧରେ କଣ ଯେ ଧାରଣା କରନ୍ତି ସେ କଥାକୁ ମୁଁ ତେବେମାତ୍ର ଭୃକ୍ଷେପ ନ କରି ଯେ କୌଣସି ପ୍ରକାର ହେଉ ନା କାହିଁକି ମୋତେ ନିହାତି ପକ୍ଷେ ସତର୍କତାର ଏକ ରୂପ ହୋଇ ରହିବାକୁ ହିଁ ଅଛି।
ଯେ କୌଣସି ପ୍ରକାର ହେଉ ନା କାହିଁକି ମୋତେ ଅବଶ୍ୟ ସୁସମାଚାର ପ୍ରଚାର କରିବାକୁ ଅଛି, ପୁଣି ପୁନରୁତ୍ଥାନର ସମ୍ବନ୍ଧରେ ଆଉ ଯୀଶୁଖ୍ରୀଷ୍ଟଙ୍କ ସମର୍ଥ ଉପରେ ମୋତେ ଅବଶ୍ୟ ସାକ୍ଷ୍ୟଟିଏ ଦେବାକୁ ଅଛି।
ସେମାନଙ୍କୁ ଏହାକୁ ତିରସ୍କାର କରିବାକୁ ଦିଅନ୍ତୁ, ପୁଣି ସେମାନଙ୍କର ପିଠିକୁ ଫେରାଇ ନେବାକୁ ଦିଅନ୍ତୁ। ଏହା ନିମନ୍ତେ ପରମେଶ୍ୱର ବିଚାର ଦିନରେ ସେମାନଙ୍କର ବିଚାର ନିଷ୍ପତ୍ତି କରିବେ।
ମୁଁ ତ କେବଳ ପ୍ରଚାର କରିବା ନିମନ୍ତେ ଦାୟୀ ଅଟେ, ପୁଣି ଅନ୍ୟାନ୍ୟ ସେବକଗଣ ମଧ୍ୟ ସେବକ ଅଟନ୍ତି ଯେମାନେ ସୁସମାଚାର ପ୍ରଚାର କରନ୍ତି,
ଆଉ ମୁଁ ଏହାକୁ ଅକ୍ଲେଶରେ ସ୍ନେହ କରେ।
ଧ୍ୟାନ ଦିଅନ୍ତୁ, ଏତେବେଳେ ଆଗକୁ ବଢିଚାଲ, ପୁଣି ଈଶ୍ୱରଙ୍କର ଗୌରବକୁ ତୁମେ ଦେଖୁଅଛ, କିନ୍ତୁ ସ୍ୱର ପଦ କେତେବେଳେ ଶ୍ରବଣ କରନ୍ତୁ, ଏହାକୁ ଆମେ ପାଠ କରୁ।
ମାତ୍ର ଉପରକୁ ଉଠାଅ, ଯଷ୍ଟିକୁ ଉପରକୁ ଉଠାଅ।
ଯଷ୍ଟିଖଣିକ ତାହା ତ ବିଚାରର ଯଷ୍ଟିଖଣିକ ଥିଲା, ପୁଣି ଏହା ତ ମୋଷାଙ୍କ ଯଷ୍ଟି ହୋଇ ରହିନଥିଲା, ତାହା ତ ପରମେଶ୍ୱରଙ୍କ ଯଷ୍ଟି ଥିଲା।
ଆପଣମାନେ ଯଦି ଧ୍ୟାନ ଦେବେ, ଏବେ ମୂଷା ସେ ଯଷ୍ଟିକୁ ଧରିଥିଲେ, ସେ ଠିକ ଏହିପରି ଭାବେ ତାହାକୁ ଉପରକୁ ଉଠାଇ ଧରିଥିଲେ। ଦାସ ଗୁଡାକ ଆସିଥିଲେ, ସେ ଆକୁ ପାଣି ଉପରେ ଆଘାତ କରିଥିଲେ, ତା ରକ୍ତରେ ପରିବର୍ତ୍ତନ ହୋଇଥିଲା। ଏହା ତ ପରମେଶ୍ୱରଙ୍କ ବିଚାର ନିଷ୍ପତ୍ତିର ଯଷ୍ଟି ଖଣ୍ଡିକ ଥିଲା,
ଆଉ ସେହି ସମାନ ଯଷ୍ଟି ଖଣ୍ଡକ ଏହାକୁ ବୁଝନ୍ତୁ, ତାହା ତ ସେଇ ସମାନ ଦୃଷ୍ଟିଖଣ୍ଡିକ ଥିଲା ଯାହାଦ୍ୱାରା ସେ ପ୍ରସ୍ତର ଖଣ୍ଡିକୁ ଆଘାତ କରିଥିଲେ। ପୁଣି ପଥର ଖଣ୍ଡିକର ଗୋଟିଏ ପାର୍ଶ୍ୱରେ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା। ପୁଣି ପ୍ରସ୍ତରର ସେଇ ଖୋଲରୁ ପ୍ରଚୁର ପାଣି ବାହାରିଥିଲା। ପୁଣି ସେଇ ପ୍ରସ୍ତର ଖଣ୍ଡିକ ଯୀଶୁଖ୍ରୀଷ୍ଟ ଥିଲେ। ପୁଣି ଏହା ପରମେଶ୍ୱରଙ୍କ ବିଚାର ନିଷ୍ପତ୍ତିର ବିଷୟ ଥିଲା। ତୁମମାନେ ଯେଉଁଦିନ ତାହାକୁ ଖାଇବ ସେଇଦିନ ତୁମମାନେ ମରିବ। ଖ୍ରୀଷ୍ଟଙ୍କୁ କାଲବରୀରେ ପ୍ରହାର କଲେ। ପୁଣି ସେଇ ତିକ୍ତ ଆଉ ଯନ୍ତ୍ରଣା ଦେଇ ମୃତ୍ୟୁର ମୂଲ୍ୟକୁ ପ୍ରଦାନ କଲେ। ଏହା ଯେ କିପରି ଧରଣର ଯତ୍ନା ଥିଲା ସେ କଥାକୁ କୌଣସି ବ୍ୟକ୍ତି ଆଦୌ ବର୍ଣ୍ଣନା କରିପାରିନଥିଲେ କିମ୍ବା ଆଦୌ କଦାପି ଏପରି କରିପାରିବେ ନାହିଁ। ସେହି ସ୍ଥାନରେ ପରମେଶ୍ୱର ସମସ୍ତ ପ୍ରକାରର ଅଲୌକିକ ବିଚାରକୁ ତାଙ୍କରି ପରେ ପକାଇଦେଲେ। ପୁଣି ବକ୍ଷସ୍ଥଳରେ ତାଙ୍କୁ ଆଘାତ କଲେ ଯେତେବେଳେ କି ତାଙ୍କର ବକ୍ଷସ୍ଥଳରୁ ଜଳ ଆଉ ରକ୍ତ ପୁଣି ଆତ୍ମା ନିର୍ଗତ ହେଲେ। ଆମମାନଙ୍କର ମୁକ୍ତିର ଉଦ୍ଦେଶ୍ୟରେ ସେଗୁଡ଼ିକ ନିର୍ଗତ ହେଲେ। କେତେକ ସମୟରେ ଲୋକମାନେ କିପରି ଭାବରେ ତାଙ୍କର ଛବିଟିକୁ ଆଙ୍କିଥାନ୍ତି, ତାଙ୍କ ଚାରିପାଖକୁ ଘେରାଇ ଏକ ବସ୍ତ୍ର ଛବିଟିକୁ ଆଙ୍କିଥାନ୍ତି କିମ୍ବା ଅନ୍ୟ କୌଣସି ଭିନ୍ନ ନକ୍ସାକୁ ଆଙ୍କିଥାନ୍ତି। ଋଷପରେ ଥିବା ଅବସ୍ଥାର ସମୟରେ ସେପରି ଛବିକୁ ଆଙ୍କିଥାନ୍ତି। ତାହା ତ ସେପରି ଧରଣର ଆଦର ନୁହେଁ। ସେମାନେ ତ ସେହି ବ୍ୟକ୍ତିଙ୍କୁ ପ୍ରତ୍ୟେକ ଘୃଣ୍ୟ ବିଷୟରେ ଆଉ ତିରସ୍କୃତ ହେଉଥିବା ରୂପରେ ତାଙ୍କୁ ପରିଚିତ କରାଇଥିଲେ। ସେମାନେ ଯେ ପ୍ରକାର ରୂପାକୃତି ତାଙ୍କୁ ପ୍ରସ୍ତୁତ କରି ପାଇଥାନ୍ତେ ସେପରି ଦୃଶ୍ୟ ତାଙ୍କୁ ସଜାଇଥିଲେ। ମାତ୍ର ତାଙ୍କୁ ସେ ପ୍ରକାର ହେବାକୁ ହିଁ ଥିଲା। ସେଇଠାରେ ସେ ଥିଲେ ଜଗତର ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅତି ବିନମ୍ର ସ୍ୱଭାବର ବ୍ୟକ୍ତି ରୂପେ ବିବେଚିତ ଥିଲେ, ଯିଏକି କଦାପି ହୋଇଥିଲେ କିମ୍ବା କଦାପି ହେବେ। ତତ୍ପରେ ଉଲ୍ଲଙ୍ଘ କରା ହୋଇ ଲୋକଲୋଚନକୁ ଆସିଲେ, କୃଷ ପରେ ପ୍ରଦର୍ଶିତ ହେଲେ, କ୍ଷତବିକ୍ଷତ ହେଲେ, ପ୍ରହରିତ ହେଲେ, ରକ୍ତାକ୍ତ ହେଲେ। ବର୍ଷାକାରୀଙ୍କ ଏକ ଦଳ ତାଙ୍କ ମୁଖ ଉପରେ ଛେପ ପକାଇ ତାଙ୍କର ପରିହାସ କଲେ। ପରିହାସଙ୍କ କଣ୍ଠର ଏକ ମୁକୁଟକୁ ତାଙ୍କ ମୁଣ୍ଡରେ ପିନ୍ଧାଇ ଦିଆଗଲା। ମାତ୍ର ତାହା ତ ସେହି ସମୟଟି ଅଟେ ଯେତେବେଳେ ସେ ମୃତ୍ୟୁକୁ, ନରକକୁ, ପାପକୁ, ପୀଡ଼ାକୁ, ପୁଣି କବରକୁ ଜୟ କରିଥିଲେ। ପୁଣି ଆମ ସମସ୍ତଙ୍କ ପାଇଁ ମୂଲ୍ୟକୁ ପରିଶୋଧ କରିଥିଲେ। ବହୁଧା ଏପରି କଥିତ ହୋଇଅଛି, ସେହି ସ୍ଥାନଟି ତାହା ଅଟେ ଯେଉଁଠାରେ ସେ ମୃତ୍ୟୁ ନହରକୁ ଭାଙ୍ଗିଥିଲେ। ତାହା ସେ ବିଷୟଟି ଅଟେ ଯାହା ପାଇଁ ପାଉଲ କହିଥିଲେ, ରେ ମୃତ୍ୟୁ କାହିଁ ତୋର ନାହୁଡ଼, ମୁଁ କଥିତ ହୋଇଛି ଯେ କେତେକ କୀଟ ଅର୍ଥାତ୍ ମହୁମାଛି, ବିରୁଡ଼ି, ପୁଣି ଅନ୍ୟ କେତେକ କୀଟଙ୍କଠାରେ ସେମାନେ ଏକ ନାହୁଡ଼ର ଅଧିକାରୀ ଅଟନ୍ତି। ପୁଣି ସେଗୁଡ଼ିକ ବିଷାକ୍ତ ଅଟନ୍ତି, ସେଗୁଡ଼ିକ ବିଷଭର ହୋଇ ରହିଛନ୍ତି। ମାତ୍ର ଥରକ ପାଇଁ ସେମାନେ ନାହୁଡ଼ରେ ଆଘାତ କଲାବେଳେ ସେଗୁଡ଼ିକ ନାହୁଡ଼ ବିହୀନ ହୋଇପଡ଼ନ୍ତି। ମୃତ୍ୟୁ ଅପରାବର୍ତ୍ତରେ ଏକ ନାହୁଡ଼କୁ ରଖିଥିଲା, ଏକଦା ତାହାର ଅଧିକାରୀ ଥିଲା। କିନ୍ତୁ ଖ୍ରୀଷ୍ଟ କାଲବରୀ ପରେ ମୃତ୍ୟୁ ମଧ୍ୟରେ ସେ ନାହୁଡ଼ଟିକୁ କାଢି ଆଣିଲେ। ହାଲେଲୁୟା! ଆରେ ବା, ଏହା ବିଷୟରେ ମୁଁ କେତେବେଳେ ଚିନ୍ତା କରେ ସେଇଠାରେ ଯେ ମୃତ୍ୟୁ ମଧ୍ୟରେ ନାହୁଡ଼ଟି ବାହାରି ଆସିଛି ମୋ ପାଇଁ ଆଉ ଆପଣଙ୍କ ପାଇଁ। ମୃତ୍ୟୁର ସମସ୍ତ ନାହୁଡ଼କୁ ସେ କାଢି ଆଣି ଭାଙ୍ଗି ପକାଇଲେ। ପାଉଲ କହିଥିଲେ, ରୋମିଓ କାରାଗାର ମଧ୍ୟରେ ସେମାନେ ତାଙ୍କର ମସ୍ତକକୁ ଯେତେବେଳେ କାଟି ପକାଇବାକୁ ଯାଉଥିଲେ ସେ କହିଥିଲେ, ହେ ମୃତ୍ୟୁ କାହିଁ ତୋର ଶକ୍ତି। କାଳବରୀ ଆଡ଼କୁ ଫେରି ଆସି ସେ ଆଡ଼କୁ ନିର୍ଦ୍ଦେଶ କରିଥିଲେ। ପୁଣି କହିଥିଲେ, ସେହି ସ୍ଥାନରେ ମୃତ୍ୟୁ ମଧ୍ୟରେ ନାହୁଡ଼ଟିକୁ କରାଯାଇଥିଲା, ଏ କବର କାହିଁ ତୋର ଜୟ ସେ କହିଥିଲେ। କିନ୍ତୁ ପରମେଶ୍ୱରଙ୍କ ଧନ୍ୟବାଦ ହେଉ ଯିଏ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ବିଜୟ ପ୍ରଦାନ କରିଛନ୍ତି। ଆମେନ୍। ଖୁବ୍ ଭଲ କଥା। ଆପଣ ଜଷ୍ଟି ବିଚାର ଉଠାଅ ଓ ସମୁଦ୍ର ପରେ ହସ୍ତବିସ୍ତାର କରି ତା ଦୁଇ ଭାଗ କର। କହିଲେ, ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟ ପ୍ରବେଶ କରିବେ। ପୁଣି ଆମ୍ଭେ ଦେଖ, ଆମ୍ଭେ ମିଶ୍ରମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ। କହିଲେ, ଆମ୍ଭେ ଫାରୋ ଓ ତାର ସମସ୍ତ ସୈନ୍ୟ ଓ ରଥ ଓ ଅସ୍ତ୍ରର ଲୋକଙ୍କ ଦ୍ୱାରା ସମ୍ଭବ ପ୍ରାପ୍ତ ହେବା। ଆଉ ଫାରୋ ଓ ତାହାର ରଥ ଓ ତାର ଅସ୍ତ୍ରର ଲୋକମାନଙ୍କ ଦ୍ୱାରା ସମ୍ଭବ ପ୍ରାପ୍ତ ହେଲା ଉତ୍ତରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିଶ୍ର ଲୋକମାନେ ଜାଣିବେ। ଆଉ ପରମେଶ୍ୱରଙ୍କ ଦୂତ, ଶୁଣନ୍ତୁ, ଏତେବେଳେ ନିଜର କମରକୁ ଶକ୍ତ କରି ବାନ୍ଧନ୍ତୁ। ଆଉ ପରମେଶ୍ୱରଙ୍କ ଦୂତ ଯିଏକି ଇସ୍ରାଏଲୀୟ ଦଳର ଅଗ୍ରଗାମୀ ହୋଇ ଗମନ କରୁଥିଲେ ସେତେବେଳେ ମଧ୍ୟ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ସେତେବେଳେ ଇସ୍ରାଏଲ ଦଳର ଅଗ୍ରଗାମୀ ପରମେଶ୍ୱରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କ ପଶ୍ଚାତଗାମୀ ହେଲେ। ପୁଣି ମେଘସ୍ତମ୍ଭ ସେମାନଙ୍କ ଅଗ୍ରତୁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛରେ ଛିଡ଼ା ହେଲେ କିମ୍ବା ସେହି ସ୍ଥାନରୁ ସ୍ଥାନାନ୍ତରିତ ହେଲେ ପୁଣି ସେଠାରେ ସେମାନଙ୍କର ପଶ୍ଚାତଗାମୀ ହେଲେ ଆଉ ସମସ୍ୟା ସମୟରେ ଏକ ଚିରପରିଚିତ ଶବ୍ଦ ଯେତେବେଳେ ସମସ୍ୟା ଆପଣମାନଙ୍କର ସମ୍ମୁଖୀନ ହେବାରେ ଆରମ୍ଭ କରେ ପ୍ରତ୍ୟେକ କ୍ଷେତ୍ରରେ ପୀଡ଼ାର ବିଷୟ ଦେଖାଯାଏ ଯନ୍ତ୍ରଣା ଗୁଡିକ ଦେଖାଯାଏ ପରମେଶ୍ୱରଙ୍କ ଦୂତ ଆଗକୁ ଚାଲି ଆସନ୍ତି ପୀଡ଼ା ଓ ଆପଣଙ୍କ ମଧ୍ୟରେ ବାହାରି ଆସନ୍ତି ସେଠାରେ ପଥ ମଧ୍ୟ ଠିଆ ହୋଇପଡ଼ନ୍ତି ଆଉ ପରମେଶ୍ୱରଙ୍କ ବାକ୍ୟାଂଶରେ ଗ୍ରହଣ କରିବା ପକ୍ଷରେ ଏକ ଆହ୍ୱାନର କାରଣ ଆପଣଙ୍କ ପାଇଁ ହୋଇଥାନ୍ତି ସେମାନେ ଯେ ଦେଶ ମଧ୍ୟକୁ ଯାଇ ପ୍ରବେଶ କରିବେ ଏପରି ଧରଣର ଏକ ପ୍ରତିଜ୍ଞାକୁ ପରମେଶ୍ୱର ଇସ୍ରାଏଲକୁ ଦାନ କରିଥିଲେ ସେତେବେଳେ ସେଠାରେ 10 ଲକ୍ଷ ସଂଖ୍ୟକ ଜନତା ଥିଲେ ଏପରି ହୋଇପାରିଥାଏ ଯେ ଆସୁଥିବା ଲୋକେ ସେମାନଙ୍କ ପଛଘୁଞ୍ଚା ଦେବାକୁ ସେମାନଙ୍କର ଅନୁଧାବନ କରିବାକୁ ସେମାନଙ୍କୁ ହତ୍ୟା କରି ଧରାଶାୟୀ କରିବାକୁ ଏକ ପୋଲ ପଶୁନା ସେମାନଙ୍କୁ ହତ୍ୟା କରିବାକୁ ସେମାନଙ୍କୁ ଜଗିଥିଲେ ମାତ୍ର ପରମେଶ୍ୱରଙ୍କ ଦୂତ ଯିଏକି ପ୍ରତିଜ୍ଞା ଦେଶକୁ ସେମାନଙ୍କୁ କୁହାଇ ନେବା ନିମନ୍ତେ ସେଠାରେ ଉପସ୍ଥିତ ଥିଲେ ସେ ଛାଉଣୀ ପରୁ ଉଠି ଆସିଲେ ପୁଣି ଆପଦ ଆଉ ସେମାନଙ୍କ ମଧ୍ୟସ୍ଥରେ ଆସି ଠିଆ ହୋଇପଡିଲେ ହାଲେଲୁୟା ସେ ଅଦ୍ୟାବଧି ଏହାକୁ କରନ୍ତି ସେ ପଥ ପ୍ରସ୍ତୁତ କରିବେ ଆହେ ସେହି କାର୍ଯ୍ୟଟିର ପାଇଁ ମୁଁ ତାଙ୍କୁ ପ୍ରଗାଢ ପ୍ରେମ କରେ ଆପଣମାନେ କରନ୍ତି ନାହିଁ କି ଠିକ ଏହି ସମୟରେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ପୀଡିତ ବ୍ୟକ୍ତିଙ୍କ ପାଇଁ ସେ ପଥ ପ୍ରସ୍ତୁତ କରିବେ ସେ ତ ସମ୍ପୂର୍ଣ୍ଣ ରୂପେ ପଥ ପ୍ରସ୍ତୁତ କରିସାରିଛନ୍ତି ପୁଣି ସେ ଆପଣମାନଙ୍କର ପୁଣି ଯାତନାର ମଧ୍ୟ ସ୍ଥଳରେ ଠିଆ ହୋଇଅଛନ୍ତି ପୁଣି ଏତେବେଳେ ସେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେ କଥାକୁ ମୁଁ ବିଶ୍ୱାସ କରେ ଆପଣ ଯଦି ଇଚ୍ଛା କରନ୍ତି ତେବେ ମୋତେ ଆପଣମାନେ ଜଣେ ଭଣ୍ଡ ବ୍ୟକ୍ତି ବୋଲି କହିପାରନ୍ତି ଆପଣମାନେ ଯେ କ'ଣ ବୋଲି କହନ୍ତି ସେଥିପାଇଁ ମୁଁ ଆଦୌ ଦାୟୀ ନୁହେଁ ମାତ୍ର ପରମେଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ଥାଇ ମୁଁ ଯାହା କିଛି କହିଥାଏ ସେଥିପାଇଁ ମୁଁ ଦାୟୀ ଅଟେ ତଥାପି ସେ ଯିଏକି ଇସ୍ରାଏଲୀ ସନ୍ତାନଗଣକୁ ପଥ କଢାଇ ନେଇଥିଲେ ଯଦି ମୁଁ ଏହାକୁ ସଠିକ ରୂପେ ନିର୍ଣ୍ଣୟ ନେଇଅଛି ସେହି ଆଲୋକଙ୍କ ଉପରେ ଯାହାଙ୍କୁ ଆଜିର ରାତ୍ରିକାଳ ଆପଣମାନେ ଦେଖନ୍ତି କିମ୍ବା ସେ ଆଲୋକ ଚିତ୍ର ଦେଖିଛନ୍ତି ତେବେ ମୋର ନିର୍ଣ୍ଣୟଟି ଯଥାର୍ଥ ଅଟେ ସେହି ସମାନ ଈଶ୍ୱରଙ୍କ ଦୂତ ଜଣକ ଏହି ଭବନ ମଧ୍ୟରେ ଠିକ ଏହି ସମୟରେ ଉପସ୍ଥିତ ଅଛନ୍ତି ପୁଣି ସେହି ଦିନମାନଙ୍କରେ ଯୀଶୁ ଯାହା କରିଥିଲେ ସେହି କାର୍ଯ୍ୟକୁ ସଠିକ ରୂପେ କରିବା ନିମନ୍ତେ ଏଠାରେ ଉପସ୍ଥିତ ଅଛନ୍ତି ସିଦ୍ଧତାର ସହିତ ପ୍ରମାଣିତ କରିବାକୁ ସେ ଏଇଠାରେ ଉପସ୍ଥିତ ସେ ଠିକ ଏତେବେଳେ ଯେଉଁ କାର୍ଯ୍ୟକୁ କରିଥିଲେ ଏତେବେଳେ ମଧ୍ୟ ତଦ୍ରୂପ ଅଟନ୍ତି ପୁଣି ସଦାସର୍ବଦା ଅପରିବର୍ତ୍ତିତ ରହିଥିବେ ପରମେଶ୍ୱରଙ୍କ ଦୂତ ଛିଡ଼ା ହୋଇଅଛନ୍ତି ପୀଡ଼ା ପୁଣି ଆମର ମଧ୍ୟ ଛିଡ଼ା ହୋଇଛନ୍ତି ମୃତ୍ୟୁ ପୁଣି ଆମର ମଧ୍ୟରେ ଠିଆ ହେବାକୁ ଉର୍ଦ୍ଧ୍ୱରୁ ସ୍ଥାନାନ୍ତରିତ ହୋଇଛନ୍ତି ଏଥିରେ ଚମତ୍କୃତ ହେବାର କୌଣସି କାରଣ ନାହିଁ ଦାଉଦ କହିଥିଲେ ଏଣୁ ମୁଁ ମୃତ୍ୟୁଚ୍ଛା ରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ କାରଣ ତୁମେ ମୋର ସହବର୍ତ୍ତୀ ଏହା ନିଶ୍ଚିତ ସେଠାରେ ଠିଆ ହୋଇଯାଇଥିବା ଅବସରରେ ପରମେଶ୍ୱରଙ୍କ ଦୂତ ଇସ୍ରାଏଲ ଛାଉଣୀ ସମ୍ମୁଖକୁ ଆସି ଉପସ୍ଥିତ ହେଲେ ପୁଣି ସ୍ଥାନାନ୍ତରିତ ହେଲେ ତତ୍ପରେ ଚାଲିଯାଇ ସେମାନଙ୍କର ପୁଣି ଶତ୍ରୁଙ୍କ ମଧ୍ୟରେ ଆସି ଉପସ୍ଥିତ ହେଲେ ତତ୍ପରେ ପରମେଶ୍ୱର ଦୂତ ଆଜି ରାତିରେ ଏଠାରେ ଠିଆ ହୋଇଅଛନ୍ତି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପୁଣି ଶତ୍ରୁ ମଧ୍ୟରେ ଠିଆ ହୋଇଛନ୍ତି ମୁଁ ଯେ କଣ କହୁଅଛି ସେ କଥାକୁ ମୁଁ ଭଲ ଭାବେ ଜାଣେ ମୁଁ ଜାଣେ ଏଠାରେ ପ୍ରଚାର ମଞ୍ଚ ଉପରେ ଠିଆ ହୋଇ ରହିଥିବାର ଅବସରରେ ପୁଣି ଏହି ଛୋଟ ଦଳଟିର ମଧ୍ୟରେ ମୁଁ ଯେତେବେଳେ ଉପସ୍ଥିତ ଅଛି ମୁଁ ଜାଣେ ଯେ ପରମେଶ୍ୱର ଅବନତ ହୋଇଥିଲେ ଆପଣ ମହିମାକୁ ଅବତରିତ ହେଉଛନ୍ତି ପୁଣି ଏହି ଭବନ ମଧ୍ୟରେ ଯେତେବେଳେ ଉପସ୍ଥିତ ଅଛନ୍ତି ପରମେଶ୍ୱରଙ୍କ ବଚନରୁ ଆପଣମାନେ ଯଦି ଅଗ୍ରସରେ ଦୂରେଇ ଯିବେ ତେବେ ସେ ଯଦି ଆପଣମାନଙ୍କ ମଧ୍ୟରେ ଓହରି ନ ଯାଆନ୍ତି ତେବେ ଲକ୍ଷ୍ୟ କରନ୍ତୁ ଦେଖନ୍ତୁ ପୁଣି ଏହା ଛାଉଣୀ ପୁଣି ମିଶ୍ରମାନଙ୍କର ମଧ୍ୟକୁ ଆସି ଉପସ୍ଥିତ ହେଲେ ସେ ତ ଆପଣଙ୍କର ପୁଣି ଆପଣଙ୍କ ପିଲା ମଧ୍ୟକୁ ଆସି ଉପସ୍ଥିତ ହୁଅନ୍ତି ସେ ତ ଆପଣଙ୍କର ପୁଣି ଆପଣଙ୍କର ସକଳ ପାପ ମଧ୍ୟକୁ ଆସି ଠିଆ ହୋଇଛନ୍ତି ଠିକ ଏତେବେଳେ ଉପସ୍ଥିତ ଅଛନ୍ତି କାହିଁକି ଆମେ ମଣ୍ଡଳୀର ଯାତ୍ରା ପଥରେ ଅବସ୍ଥାନ କରିଅଛୁ ଜଗତକୁ ସବୁବେଳେ ମିଶର ବୋଲି ପରିଚିତ କରାଯାଇଅଛି ପୁଣି ଇସ୍ରାଏଲୀ ପ୍ରଜା ଯେତେବେଳେ ବାହାରି ଆସିଲେ ମନେ ରଖନ୍ତୁ ସେଠାରେ ସେମାନେ ଏକ ମଣ୍ଡଳୀର ସଦସ୍ୟ ଥିଲେ ମାତ୍ର ରକ୍ତ ଆଉ ପ୍ରାୟଶ୍ଚିତ କର୍ମଟି ସାଧିତ ହେଲା ଉତ୍ତରେ ତତ୍ପରେ ପରମେଶ୍ୱରଙ୍କୁ ସେମାନେ ସୁନ୍ଦରତଗଣ ହେଲେ ପୁଣି ଆଜିକାଲିର ସୁନ୍ଦରତଟି ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଅଟେ ସ୍ତିଫାନ କହିଥିଲେ, ସମସ୍ତେ ତୁମମାନେ ସମସ୍ତେ ହୃଦୟର ପୁଣି କର୍ଣ୍ଣର ଅସୁନ୍ଦରତା କ'ଣ? ତୁମମାନେ କାହିଁକି ପବିତ୍ର ଆତ୍ମାଙ୍କର ବିରୋଧ କରିଥାଅ? ତୁମମାନଙ୍କ ପିତୃପୁରୁଷଗଣ ଯେପରି କରିଥିଲେ ତୁମମାନେ ମଧ୍ୟ ସେପରି କରିଥାଅ। ପବିତ୍ର ଆତ୍ମା ହୃଦୟର ଶୂନ୍ୟତିକୁ ସାଧନ କରିଥିଲେ, ଜଗତର ସମସ୍ତ ପ୍ରକାର ପ୍ରଲୋଭନକୁ ହତ କରି ଦୂରେଇ ଦେଇଥିଲେ। ଏହା ତ ପୁରାତନ ପବିତ୍ରତା ମଣ୍ଡଳୀର ଏକ ଫ୍ୟାସନ ହୋଇ ପରିଚିତ ହୋଇଥିଲା, ଯାହାକି ଗତାନୁଗତ ଭାବେ ରହି ଆସିଥିଲା, ଏହିପରି ଭାବେ କାର୍ଯ୍ୟ କରିଥିଲା, ଏହାରିପରି ଜୀବିତ ହୋଇ ରହିଥିଲା। ମାତ୍ର ଆଜିକାଲି ଏହା ତ ଜଗତର ବାକି ବିଷୟ ଗୁଡିକ ପରି ହୋଇସାରିଛି। ଏହା ଅତିଶୟ ଅଶୋଭନୀୟ ବିଷୟ ଅଟେ। ଆମମାନଙ୍କୁ ସକଳ ପ୍ରକାର ବାଧାବିଘ୍ନକୁ ଧରାଶୟ କରିବାକୁ ଅଛି। ମେଥଡିଷ୍ଟ ପୁରୁଣା ପ୍ରଚାରକ ମୋର ଜଣେ ବନ୍ଧୁ ବୃଦ୍ଧ ଭାଇ ସ୍ପର୍ଜନ ପ୍ରାୟତଃ କହୁଥିଲେ, ଗୋଟିଏ ଗୀତକୁ ସେ ପ୍ରାୟତଃ ସବୁବେଳେ ଗାନ କରୁଥିଲେ, ଆମମାନେ ସକଳ ବାଧାକୁ ପ୍ରତିହତ କରିବା, ଆମମାନେ ସକଳ ବାଧାକୁ ପ୍ରତିହତ କରିବା, ଆମମାନେ ପାପ ସହିତ ସାଲିସ କରିଥିଲୁ, ଆମମାନେ ସକଳ ବାଧାକୁ ପ୍ରତିହତ କରିବା, ବେଶ ସବୁ ପଳାଇ ଯାଇଛନ୍ତି। ପୁଣି ଛେଳି ଗୁଡାକ କିପରି ଭାବରେ ଗୋଠ ମଧ୍ୟକୁ ପ୍ରବେଶ କରିଥିଲେ? ଯେହେତୁ ଆପଣମାନେ ସକଳ ବାଧାକୁ ପ୍ରତିହତ କରିଥାନ୍ତି, ତାହା ହିଁ ଏହା ଅଟେ। ଆପଣମାନେ ଖ୍ରୀଷ୍ଟୀୟ ଜୀବନଯାପନ ଏକ ନିରୂପଣ, ଏକ ନିରୂପିତ ଆଦର୍ଶକୁ ପ୍ରତିହତ କରିଥାନ୍ତି। ଯେହେତୁ ଧର୍ମ ବିଦ୍ୟା ଗୁଡିକ କେତେକ ପ୍ରଚାରକଙ୍କୁ ଶିକ୍ଷିତ କରି ବାହାର କରିଛନ୍ତି, ପୁଣି ସତ୍ର ସହିତ ସାଲିସ କରିବା ପାଇଁ ସେଗୁଡିକ ବ୍ୟବସ୍ଥା କରିଛନ୍ତି, କିନ୍ତୁ ପାପକୁ ଦୋଷାରୋପ କରିବାକୁ ପବିତ୍ର ଆତ୍ମା ସବୁବେଳେ ସେହି ସ୍ଥାନରେ ଉପସ୍ଥିତ ଭାବେ ରହି ଆସୁଛନ୍ତି। ତତ୍ପରେ ଜଣେ ବିଶ୍ୱାସୀ ଆଉ ଜଗତର ସମସ୍ତ ପ୍ରକାର ବିଷୟ ଗୁଡାକ ମଧ୍ୟରେ ଆଜି ରାତ୍ରିକାଳ ଠିଆ ହୋଇଛନ୍ତି, ଆମେନ୍। ସେହି ମେଘସ୍ତମ୍ଭ ମିଶ୍ରୀୟ ଦଳ ଓ ଇସ୍ରାଏଲୀ ଦଳ ମଧ୍ୟକୁ ଆସିଲା, ପୁଣି ମେଘ ଆଉ ଅନ୍ଧକାର ହେଲେ ତାହା ରାତ୍ରିକୁ ଆଲୁଅମୟ କଲା। ଏଥିପାଇଁ ସମସ୍ତ ରାତ୍ରି ଏକ ଦଳ ଅନ୍ୟ ଦଳ ନିକଟକୁ ଆସିପାରିଲେ ନାହିଁ। ଧ୍ୟାନ ଦିଅନ୍ତୁ, ସେହି ସମାନ ମେଘସ୍ତମ୍ଭଟି ଯିଏକି ଏହି ଛୋଟ ଦଳଟିର ବିଶ୍ୱାସୀମାନଙ୍କୁ ଆଲୋକ ପ୍ରଦାନ କରିଥିଲେ, ତାହା ଆପଣ ପକ୍ଷକୁ ଅନ୍ଧ କରି ପକାଉଥିଲେ। ଖୁବ୍ ଭଲ କଥା, ନିଜ ନିଜର ବିଦ୍ୟୁତ୍ ପ୍ରବାହର ପ୍ରତିରୋଧକାରୀ ଜ୍ୟାକେଟ୍ ଗୁଡିକୁ ପିନ୍ଧି ପକାନ୍ତୁ, ଏହା ଏହି ସ୍ଥାନକୁ ଆସନ୍ତି। ଲକ୍ଷ୍ୟ କରନ୍ତୁ, ପ୍ରତ୍ୟେକ ବ୍ୟକ୍ତି ଯିଏକି ଆଲୋକକୁ ଅସ୍ୱୀକାର କରନ୍ତି ଅନ୍ଧ ହୋଇପଡନ୍ତି, ଏହି ଅନ୍ଧକାର ମଧ୍ୟରେ ଗମନ କରନ୍ତି, ଯେହେତୁ ଆପଣ ଜ୍ୟୋତିକୁ ଅସ୍ୱୀକାର କରିପାରନ୍ତି ନାହିଁ, ଆମେନ୍। ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ଏପରି ପ୍ରଚାରକଙ୍କୁ ପରମେଶ୍ୱର ପ୍ରେରଣ କରନ୍ତି, ଏହା ଯେ ଏକ ସତ୍ୟନିଷ୍ଠ ପ୍ରଚାର ରୂପେ ବିବେଚିତ ଅଟେ, ସେ କଥାକୁ ପ୍ରଘଟ କରିବା ନିମନ୍ତେ ପରମେଶ୍ୱର ବିଭିନ୍ନ ଚିହ୍ନ ପୁଣି ଅଦ୍ଭୁତ ଲକ୍ଷଣକୁ ଲୋକମାନଙ୍କ ମଧ୍ୟକୁ ପ୍ରେରଣ କରନ୍ତି, ପୁଣି ଲୋକମାନେ ଏହାକୁ ଅସ୍ୱୀକାର କରନ୍ତି। ତେଣୁ ଆପଣମାନଙ୍କ ପାଇଁ ଅନ୍ଧକାର ବିନୁ ଅନ୍ୟ କିଛି ବିଷୟ ଅବଶିଷ୍ଟ ରହିଯାଏ ନାହିଁ। ହେ ମୋର ଭାଇ, ଆଲୋକ ଯେତେବେଳେ ପ୍ରଜ୍ୱଳିତ ହେଉଅଛି ସେତେବେଳେ ଆଲୋକ ସହିତ ଗମନ କରନ୍ତୁ, ଆଲୋକକୁ ଗ୍ରହଣ କରନ୍ତୁ। ଖ୍ରୀଷ୍ଟ ହିଁ ସେହି ଆଲୋକ ଅଟନ୍ତି, ଆପଣଙ୍କ ନିକଟକୁ ଆଲୋକକୁ ଘେନି ଆସିବା ପାଇଁ ସେ ଆଗମନ କରିଅଛନ୍ତି। ମାତ୍ର ଯେଉଁମାନେ ଆଲୋକକୁ ଅସ୍ୱୀକାର କରିଥିଲେ ସେମାନେ ଅନ୍ଧକାରକୁ ଲାଭ କରିଥିଲେ। ତେଣୁ ସେହି ପ୍ରତ୍ୟେକ ପୁରୁଷ ଆଉ ସ୍ତ୍ରୀ ଆଜି ରାତ୍ରି କାଳରେ ଯେଉଁମାନେ ଆଲୋକକୁ ଅସ୍ୱୀକାର କରନ୍ତି ସେମାନେ ଅନ୍ଧକାର ମଧ୍ୟରେ ଗମନ କରନ୍ତି, ପୁଣି ସେ ଯେ କେଉଁ ଆଡ଼କୁ ଯାଉଅଛି ସେ କଥାକୁ ଆଦୌ ବୁଝନ୍ତି ନାହିଁ। ଲୋକମାନଙ୍କ ଗହଣରେ ଖୁବ୍ ଉତ୍ତମ ଲୋକର ଧାରଣାକୁ ଉତ୍ପନ୍ନ କରି ଜଣେ ଜଣାଶୁଣା ବ୍ୟକ୍ତି ରୂପେ ପରିଚିତ ଥାଇ ଚଳପ୍ରଚଳ କରନ୍ତି ସତ, ମାତ୍ର ପରମେଶ୍ୱରଙ୍କ ଉପସ୍ଥିତିରେ ସେ ଯେ କିପରି ଭାବରେ ଉପସ୍ଥିତ ଥାନ୍ତି ତାହାକେ ବିସ୍ମିତ ହୁଅନ୍ତି। ଏହାକୁ ଧ୍ୟାନ ଦିଅନ୍ତୁ, ଏଠାରେ କେତେ ଚମତ୍କାର ବିଷୟଟି ରହିଅଛି। ସେ ତ ଏକଦଳ ପାଇଁ ଆଲୋକ ସ୍ୱରୂପୀ ଥିଲେ, ପୁଣି ଅପରଦଳ ପାଇଁ ଅନ୍ଧକାର ସ୍ୱରୂପ ଥିଲେ। ଇସ୍ରାଏଲ ତତ୍ପରେ ମୋସା ପ୍ରାର୍ଥନା କଲା ପରେ ସେମାନେ ଶାନ୍ତିର ସହିତ ବିଶ୍ରାମ କରିବାକୁ ଶୟନ କରିବାକୁ ସକ୍ଷମ ହୋଇପାରିଥିଲେ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଅନନ୍ତର ମୋସା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା। ତେଣୁ ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ। ଯଦି ଆପଣମାନେ ଧ୍ୟାନ ଦେବେ, ଇସ୍ରାଏଲ ସନ୍ତାନ ଯେତେବେଳେ ଉପସ୍ଥିତ ହେଲେ ଯେଉଁମାନେ କି ଅନ୍ଧକାର ମଧ୍ୟରୁ ବାହାରି ଆସିଥିଲେ ପୁଣି ଆଲୋକକୁ ଗ୍ରହଣ କରିଥିଲେ, ସେମାନେ ଯେତେବେଳେ ସମସ୍ୟାରେ ପଡ଼ିଲେ ଜ୍ୟୋତିଟି ପଛକୁ ଚାଲିଯାଇ ଅବସ୍ଥାନ କଲେ, ଆଉ ସମସ୍ତ ରାତ୍ରି ସେମାନେ ଆରାମରେ ଶୟନ କଲେ, ଆଉ ସେମାନେ ଯେତେବେଳେ ଶୟନ କରୁଥିଲେ ପରମେଶ୍ୱରଙ୍କ ଘୂର୍ଣ୍ଣନ ବାୟୁକୁ ପ୍ରେରଣ କରୁଥିଲେ ସାରା ସମୁଦ୍ର ଉପରେ ତାହା ଏହା ପ୍ରଭାବିତ ହେଉଥିଲା, ଉଦ୍ଧାର ପଥକୁ ଉନ୍ମୋଚନ କରୁଥିଲା।
ମେଷ ଶାବକଙ୍କ ପ୍ରତି ହାଲେଲୁୟା।
ମୁଁ ଅତିଶୟ ଆନନ୍ଦିତ ଅଟେ ଯେ ଆଜି ରାତ୍ରି ବେଳା ମୋ ପବିତ୍ର ଆତ୍ମାରେ ଭରପୁର ହୋଇ ରହିଅଛି।
ଯେତେବେଳେ ଆମ୍ଭେମାନେ ଶୟନ କରୁଅଛୁ, ଆନନ୍ଦିତ ହେଉଅଛୁ,
ପୁଣି ପରମେଶ୍ୱରଙ୍କ ପ୍ରତିଜ୍ଞାରେ ଆଶ୍ରିତ ହୋଇ ରହିଅଛୁ, ସେତେବେଳେ ଧର୍ମାତ୍ମାରେ ଭରପୁର ରହିଅଛୁ।
ଉଦ୍ଧାର ଏକ ପଥକୁ ପରିଷ୍କାର କରିବା ନିମନ୍ତେ ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ,
ପୁଣି ଏହି ପ୍ରତିଜ୍ଞା ପରେ ସେମାନେ ଆଶ୍ରିତ ହୋଇ ରହିଥିଲେ। ପରମେଶ୍ୱର ଉପସ୍ଥିତି ଥିଲେ, ସେମାନଙ୍କ ସମ୍ମୁଖରେ ଏକ ପଥକୁ ଉନ୍ମୋଚନ କରୁଥିଲେ।
ଆଜିର ରାତ୍ରି କାଳରେ ପ୍ରତ୍ୟେକ ପୁରୁଷ ଆଉ ସ୍ତ୍ରୀ ଏହିସବୁ ବିଷୟ ଉପରେ ଭରସା ରଖି ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ,
ପବିତ୍ର ଆତ୍ମାଙ୍କୁ ଆଦରି ନେବେ, ଯେତେବେଳେ ଆପଣମାନେ ନିଦ୍ରାଗ୍ରସ୍ତ ଅଛନ୍ତି,
ପୁଣି ତାଙ୍କରି ପ୍ରତିକାର ଥାଇ ଯେତେବେଳେ ଆପଣମାନେ ବିଶ୍ରାମ ଗ୍ରହଣ କରୁଛନ୍ତି, ସେ ଆପଣଙ୍କର ରକ୍ଷକ ଅଟନ୍ତି।
ଏପରି ହୋଇପାରେ ଯେ ଆପଣ ଜଣେ ଲଙ୍ଗଳା ବ୍ୟକ୍ତି ଅଟନ୍ତି,
ଏପରି ମଧ୍ୟ ହୋଇପାରେ ଯେ ଆପଣ ଜଣେ ଅନ୍ଧ ବ୍ୟକ୍ତି ଅଟନ୍ତି,
ଏପରି ହୋଇପାରେ ଯେ ଆପଣ ଦୃଷ୍ଟିହୀନ ଅଟନ୍ତି,
ଏପରି ମଧ୍ୟ ହୋଇପାରେ ଯେ ଆପଣ ଶୁଣିପାରନ୍ତି ନାହିଁ,
ଏପରି ମଧ୍ୟ ହୋଇପାରେ ଯେ ଆପଣ ପୀଡିତ ଅଟନ୍ତି
ହୃଦରୋଗ ବ୍ୟାଧିରେ, କର୍କଟ ରୋଗରେ, କିମ୍ବା ଅନ୍ୟ ଯେକୌଣସି ରୋଗରେ ଆକ୍ରାନ୍ତ ଥାଇ ମୃତ୍ୟୁବରଣ କରୁଅଛନ୍ତି।
ଆଜି ରାତ୍ରି ବେଳା ଜ୍ୟୋତିଙ୍କୁ ଗ୍ରହଣ କରନ୍ତୁ,
ପୁଣି ଏହାଙ୍କ ଉପରେ ଆଶ୍ରିତ ହୋଇପଡ଼ନ୍ତୁ।
ତତ୍ପରେ ପବନଟି ପେଣ୍ଟିକଷ୍ଟ ଦିନ ପ୍ରଚଣ୍ଡ ଶବ୍ଦ କରି ଭୀଷଣ ଭାବେ ପ୍ରେରିତ ହୋଇଥିଲେ।
ସେହି ସ୍ଥାନଟିର ମଧ୍ୟରେ ବହିଯିବ,
ପୁଣି ଆପଣମାନଙ୍କ ପାଇଁ ଏକ ପଥ ଖୋଲି ପକାଇବେ।
ହାଲେଲୁୟା।
ତାହା ତ ପୀଡ଼ାର ସେହି ପତାକା ମଧ୍ୟ ଦେଇ ବହି ଚାଲିଯିବେ,
ସୁସ୍ଥତା ଦେଶର ମଧ୍ୟକୁ ପୁନର୍ବାର ଆସି ଉପସ୍ଥିତ ହେବେ,
ପୁଣି ଥଣ୍ଡାର ମୃତ୍ୟୁର ସେହି ଦେଶଟିର ମଧ୍ୟ ଦେଇ ଆପଣ ଅତିକ୍ରମ କରିଯିବେ।
ପ୍ରଚଳିତ ପ୍ରଥା, ବିଭିନ୍ନ ମତବାଦର ବନ୍ଧନକୁ ଛିଣ୍ଡାଇ ପକାଇବେ,
ଆପବିତ୍ରାତ୍ମାରେ ଭରପୁର ହୋଇ ଏକ ଆନନ୍ଦ ଭରା ଉତ୍ଫୁଲ୍ଲ ହୃଦୟକୁ, ଖୁସିରେ ଭରପୁର ଥିବା ହୃଦୟକୁ ହାସଲ କରିବେ।
ପରମେଶ୍ୱର ନିଜ ଶକ୍ତିକୁ ଦେଖାନ୍ତି,
ପୁଣି ଏହାକୁ ଦେଖାଉଥିଲେ। ମୋତେ କ୍ଷମା କରି ଦିଅନ୍ତୁ,
ମୁଁ ଅଧିକ ଉଚ୍ଚ ଶବ୍ଦ କରିବା ଆଡ଼କୁ ଗତି କରୁଅଛି।
ସାମର୍ଥ୍ୟ ଦ୍ୱାରା ପରିତ୍ରାଣକୁ ଉଦ୍ଧାରକୁ ଦେଖାଉଛନ୍ତି।
ଅନ୍ୟ ଏକ ବିଷୟ ପରେ ସେ ପଛରେ ସେହି ସ୍ଥାନରେ ତାଙ୍କ ରକ୍ତ ଦ୍ୱାରାକୁ ଦେଖାଇଥିଲେ,
ସେ ଏହି ସ୍ଥାନରେ ନିଜର ସମର୍ଥକୁ ଦେଖାଇଥିଲେ,
ମୁକ୍ତି ଦ୍ୱାରା ନିଜର ରକ୍ତ ମାଧ୍ୟମରେ ଏହାକୁ ଦେଖାଇଥିଲେ।
ରକ୍ତର ମାଧ୍ୟମରେ ମୃତ୍ୟୁରୁ ନିଷ୍ଠା ଲାଭ କରିବା ପାଇଁ ଆପଣ ସମର୍ଥକୁ ପରିଚିତ କରାଇଥିଲେ।
ମୁକ୍ତିର ସମର୍ଥ ଦ୍ୱାରା ଉଦ୍ଧାର ଏକ ପନ୍ଥାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆପଣ ସମର୍ଥକୁ ଦେଖାଇଥିଲେ।
ଆଉ ଆଜି ଦିନ ଆପଣମାନେ ଯେଉଁମାନେ ଗ୍ରହଣ କରିଛନ୍ତି,
ଆମେନ୍,
ଆପଣମାନେ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତକୁ ଗ୍ରହଣ କରିନେଇଛନ୍ତି,
ଆପଣମାନଙ୍କୁ ପାପ ପରିଷ୍କାର କରିଦେବାକୁ ତାହାଙ୍କୁ ଆଦରି ନେଇଛନ୍ତି।
ପବିତ୍ରାତ୍ମାଙ୍କ ଶକ୍ତି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି,
ସେ ପବିତ୍ରାତ୍ମାଙ୍କର ବାପ୍ତିସ୍ମରକୁ ଆପଣମାନଙ୍କୁ କଢାଇ ନେବେ,
ପୀଡିତ ଅବସ୍ଥାରୁ ଆପଣମାନଙ୍କୁ ସୁସ୍ଥ ସମୟକୁ କଢାଇ ନେବା ପାଇଁ,
ଆପଣମାନଙ୍କୁ ନୂତନ କରି ପରିବର୍ତ୍ତନ କରିଦେବା ପାଇଁ ପରମେଶ୍ୱରଙ୍କ ସମର୍ଥ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି।
ଆପଣ ମଣ୍ଡଳୀର ଯାତ୍ରା ପଥରେ ପରମେଶ୍ୱର ସଞ୍ଚାଳିତ ହେଉଛନ୍ତି,
ସେ ତ ମୁଖରିତ ଆଡ଼କୁ ବଢି ଆସୁଅଛନ୍ତି,
ଯେଉଁ ସ୍ଥାନରେ କିଛି ସମୟ ତଳେ ପରମେଶ୍ୱର ନିଜର ଶସ୍ୟକୁ ଏକାଠି କରିବେ।
ଚକ୍ଷଣ ବିଷୟ, ଅନ୍ଧକାର ମଧ୍ୟରୁ ବାହାରି ଆସୁଅଛି,
ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆସୁଅଛି,
ତାହାକୁ କେତେ ଅଧିକ ଆମେ ସ୍ନେହ କରୁ,
ମୁଁ ତାହାକୁ କେତେ ଆଦର କରେ।
ଆଜିର ରାତ୍ରି ବେଳା ତାହା ମୋର ପ୍ରାଣକୁ କେତେ ଅର୍ଥକାରକ ଅଟେ।
ବନ୍ଧୁଗଣ, ଆପଣମାନେ ଅଟନ୍ତି,
ଆଜି ଜଣେକ ବ୍ୟକ୍ତିଙ୍କ ସହିତ ମୁଁ କଥାବାର୍ତ୍ତା କରୁଥିଲି,
ମୁଁ ଯେତେବେଳେ ବାହାର ପାଖରେ ଥିଲି
ଯିଏ ମୋ ସହିତ କଥାବାର୍ତ୍ତା କରୁଥିଲେ,
ଆଉ ସେ କହିଥିଲେ, ମୁଁ ଲୋକମାନଙ୍କୁ କହିବା ପାଇଁ ଚେଷ୍ଟା କରି ଆସୁଅଛି,
କହିଥିଲେ, ବିଲି, ତୁମେ ଯେତେବେଳେ ଛୋଟ ବାଳକଟିଏ ଥିଲ ସେହି ସମୟରେ ମୁଁ ଅଧିକ ପରିବର୍ତ୍ତନ ହୋଇଯାଇଛି।
କହିଥିଲେ, ତୁମେ ମୋ ପାଖକୁ ପ୍ରାୟ ଆସୁଥିଲ,
ପୁଣି ମୋର ବ୍ୟବସାୟ ସ୍ଥାନରେ ଆସି ମୋତେ ପରାମର୍ଶରେ କହୁଥିଲ,
ମୋତେ ପରମେଶ୍ୱର ସହିତ ନିହାତି ପକ୍ଷେ ସୁଧାର ଯିବାକୁ ଅଛି,
ମୋତେ ଅବଶ୍ୟ ପରମେଶ୍ୱର ସହିତ ବିଶ୍ୱସ୍ତ ହେବାକୁ ଅଛି,
ଆଉ କହିଥିଲ, ମୁଁ ତୁମର ପରିହାସ କଲା ଭଳି କିଛି କହିଥିଲି,
ମାତ୍ର କହିଥିଲେ, ବିଲି, ବିଷୟ ଗୁଡିକ କେତେବେଳେ ବଦଳି ଯାଇଛି,
କହିଥିଲେ, ତୁମେ ଯେ କଣ କହିଥିଲ ସେ କଥାକୁ ମୁଁ ବର୍ତ୍ତମାନ ବୁଝୁଅଛି,
ମୁଁ ଚିନ୍ତା କରି କହିଥିଲି, ପରମେଶ୍ୱରଙ୍କ ମହିମା ହେଉ,
ସେ କହିଥିଲେ, ଏହା ବିଷୟରେ ଅନ୍ୟମାନଙ୍କୁ କହିବା ନିମନ୍ତେ ମୁଁ ଚେଷ୍ଟା କରେ,
ପୁଣି କହିଥିଲେ, ସେମାନେ ବିଷୟବସ୍ତୁ ପରିବର୍ତ୍ତନ କରିଦେବେ,
ପୁଣି ଏକ ପରିହାସଜନକ ପତ୍ରିକା ଉପରେ କଥାବାର୍ତ୍ତା କରିବାକୁ ଆରମ୍ଭ କରିପକାନ୍ତି,
କିମ୍ବା କୌଣସି ଅନ୍ୟ ବିଷୟ ଉପରେ ଆଲୋଚନା କରନ୍ତି।
ଓହୋ, ଏହା ମୋର ଉଦ୍ଦେଶ୍ୟ ନୁହେଁ,
ସେହି ଅପର ପାର୍ଶ୍ୱସ୍ଥ କୋଣରେ ଉପସ୍ଥିତ ଥିବା ସେହି ଅନ୍ୟ ବ୍ୟକ୍ତି ଜଣକ ସମସ୍ତ ସେ ମରିଯାଇପାରନ୍ତି,
ସେ ପରବର୍ତ୍ତୀ ଜଣ କଟନ୍ତି, ଏପରି ହୋଇପାରେ ଯେ ତାଙ୍କର ସଂଖ୍ୟାଟି ସମ୍ଭବତଃ ପରବର୍ତ୍ତୀ ନମ୍ବର ଅଟେ, କାହାର ସଂଖ୍ୟାଟି ଯେ ପରବର୍ତ୍ତୀ ଅଟେ ଏହା ଅଜଣା ଅଟେ, ଏହା ସମ୍ଭବତଃ ଆପଣ କହିପାରେ। ବନ୍ଧୁ, ଆଜି ରାତ୍ରିବେଳା ତାହା ହିଁ ହୋଇପାରେ। ଆପଣଙ୍କ ପରମେଶ୍ୱର ଆହ୍ୱାନ କରିବା ସମୟ ସମ୍ଭବତଃ ଏହା ହୋଇପାରେ।
ପରମେଶ୍ୱର ମହାନ ପବିତ୍ର ଆତ୍ମା ଆଜି ରାତ୍ରିବେଳା ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି।
ଜୀବନ ଆଉ ମୃତ୍ୟୁର ମଧ୍ୟ ସ୍ଥଳରେ ଆଜି ରାତ୍ରିବେଳା ଉପସ୍ଥିତ ଅଛନ୍ତି। ପୀଡ଼ା ପୁଣି ସୁସ୍ଥ ସବଳତାର ମଧ୍ୟସ୍ଥଳରେ ବିଦ୍ୟମାନ ଅଟନ୍ତି। ମୁଁ ଯେ କାହାର ସମ୍ବନ୍ଧରେ କଥା କହିଥାଏ ସେ କଥାକୁ ମୁଁ ଜାଣେ, ତାହା ଯଥୋଚିତ ବିଷୟ ଅଟେ।
ଠିକ ଏହି ସମୟରେ ସେହି ସମାନ ପବିତ୍ର ଆତ୍ମା ଯାହାଙ୍କୁ ଆପଣମାନେ ଯେତେବେଳେ ଅନୁଭବ କରନ୍ତି,
ପ୍ରତ୍ୟେକ ନୂତନ ଜନ୍ମ ପ୍ରାପ୍ତ ବ୍ୟକ୍ତି ବିଶେଷ ସେହି ଆତ୍ମାଙ୍କୁ ଏହି ଭବନ ମଧ୍ୟରେ ଅନୁଭବ କରିବାକୁ ବାଧ୍ୟ ଅଟନ୍ତି। ଆପଣମାନେ ଏହାକୁ ଆଦୌ ଅଦରକାର ବୋଲି କହିପାରନ୍ତି ନାହିଁ। ଆପଣମାନେ ଯଦି ବା ଅନ୍ୟ ଏକ ଜୀବନକୁ ପାଇଥିଲେ, ଏହା ଯେ ସେହି ସ୍ଥାନରେ ଅବସ୍ଥିତ ଅଟେ ସେ କଥାକୁ ଆପଣମାନେ ବୁଝନ୍ତି। ଖୁବ୍ ଭଲ କଥା।
ଏକ ଚୁମ୍ବକ କି ପ୍ରକାର ଧରଣ ଅଟେ? ଏହା ଯେତେବେଳେ ଆକର୍ଷଣ କରିଥାଏ,
ଏକ ବିରାଟ ଚୁମ୍ବକ ଏକ ବସ୍ତୁର ନିକଟକୁ ଯେତେବେଳେ ଅଗ୍ରସର ହେଉଛି, ସେତେବେଳେ ଧାତବ ବସ୍ତୁଟି ହଲଚଲ ହେବାକୁ ଆରମ୍ଭ କରେ, ପୁଣି ଘୋଷାରି ହୁଏ, କାହିଁକି? ଯେହେତୁ ଏହା ଅତି ନିକଟକୁ ଚାଲି ଆସେ।
ଯେପରିକି ଏକ ବିରାଟକର ଚୁମ୍ବକ ଠିକ ଏହି ସ୍ଥାନର ଅତି ନିକଟକୁ ଏକଦା ଆସିଥିଲା,
ଇଣ୍ଡିଆନର ହେମଣ୍ଡରେ ଦେଖିବାକୁ ମିଳିଥିଲା। ପକ୍କା ପୋଡ଼କୁ ଭଲ ଭାବରେ ଚିକ୍କଣ କରି ପରିଷ୍କାର କରିବା କାର୍ଯ୍ୟକୁ ମୁଁ ସେମାନଙ୍କର ଲକ୍ଷ୍ୟ କରୁଥିଲି। ସେମାନେ ଏକ ବିରାଟ ଧାତବ ଉତ୍ତୋଳନ ଦଣ୍ଡକୁ କାଢି ଆଣିଲେ, ଏହାର ତଳେ ଏକ ବିରାଟ ଚୁମ୍ବକକୁ ଆଣି ରଖାଗଲା।
ପୁଣି ପକ୍କାର ମଧ୍ୟସ୍ଥଳରେ ସେମାନେ ସମସ୍ତ ଧାତବ ପଦାର୍ଥର ଟୁକୁରା ଗୁଡ଼ିକୁ ଆଣି ଏକାଧିକ କରି ରଖିଦେଲେ। ଆଉ ଏହି ଚୁମ୍ବକଟି ଏଗୁଡ଼ିକ ମଧ୍ୟରେ ଯେତେବେଳେ ଚାଲିଗଲା, ସେତେବେଳେ ଚୁମ୍ବକ ଆକର୍ଷଣ ଶକ୍ତିର ପ୍ରଭାବରେ ଏତେ ଗୁଡ଼ିଏ ପଦାର୍ଥ ଚୁମ୍ବକତ୍ୱରେ ପରିଣତ ହେଲେ, ସେ ସବୁ ବସ୍ତୁ ଲୌହ ଆଦି ସେ ଚୁମ୍ବକରେ ଲାଖିଗଲା, ପୁଣି ଚୁମ୍ବକର ସହିତ ଚାଲିଗଲା। ଆଉ ସେମାନେ ଏହାକୁ ଚୁମ୍ବକୀୟ ଶକ୍ତିରେ ବଦଳାଇ ଦେଲେ, ଏହାକୁ ଗମ୍ବୁଜର ଭିତର ଅଂଶକୁ ପକାଇଦେଲେ, ଆଉ ଏହାକୁ ପୁନରାୟ ପ୍ରସ୍ତୁତ କଲେ।
ସେହି ସ୍ଥାନରେ ଆଲୁମିନିୟମର କେତେକ ବର୍ଜିତ ଅଂଶ ରହିଥିଲା। ମୁଁ ପଚାରିଲି ସେହି ସବୁ କାହିଁକି ଅପସରଣ ହୋଇ ଚାଲିଗଲା ନାହିଁ। ସେ କହିଲେ ସେଗୁଡ଼ିକ ଚୁମ୍ବକ ଦ୍ୱାରା ଚୁମ୍ବକୀୟ ଶକ୍ତିରେ ପରିବର୍ତ୍ତନ ହେଲେ ନାହିଁ। ମୁଁ କହିଲି ପରମେଶ୍ୱରଙ୍କ ପ୍ରଶଂସା କର, ମୁଁ କହିଲି ସେହି ସବୁ ପଦାର୍ଥ କାହିଁକି ଗଲା ନାହିଁ, ଏହି ସ୍ଥାନରେ ଏହି ଲୌହ ଖଣ୍ଡଟି କାହିଁକି ଗଲା ନାହିଁ। କହିଥିଲେ ଆପଣ ଯଦି ଧ୍ୟାନ ଦିଅନ୍ତି, ଏହା ତଳୁ ବୋଲ୍ଟରେ କଷା ଯାଇଛି।
ହେ ବନ୍ଧୁଗଣ, ପୁଣି ତାହା ଆଜିକାଲି ପ୍ରାୟତଃ ଏକାଧିକ ସଂଖ୍ୟକ ଲୋକଙ୍କ ଅବସ୍ଥା ଆଜିର ରାତ୍ରିକାଳ ଅଟେ।
ଆପଣମାନେ ମଣ୍ଡଳୀର ସଦସ୍ୟଗଣ ହୋଇସାରିଛନ୍ତି, ମାତ୍ର ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଦ୍ୱାରା ଚୁମ୍ବକୀୟ ଶକ୍ତିର ପ୍ରଭାବରେ ପ୍ରଭାବିତ ନାହାନ୍ତି। ତତ୍ପରେ କୌଣସି ଏକ ବସ୍ତୁକୁ ଆପଣମାନେ ନିଜ ନିଜର ଧୋଲାଏ ପକାଇବା ଧରାଶୟ କରିବାକୁ ଦିଅନ୍ତି, କେତେକ ମତଭେଦକୁ ଆପଣମାନେ ପ୍ରଶ୍ରୟ ଦିଅନ୍ତି, ସେଗୁଡ଼ାକ ଆପଣମାନଙ୍କୁ ଅସ୍ତ୍ରକ ପକାଇବା ପାଇଁ।
ପୁଣି ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ପରମେଶ୍ୱର ପୁତ୍ର ରୂପେ ପରିଚିତ ଥିବା ଏକ ବିରାଟ ଚୁମ୍ବକ ପୂର୍ବ ଦିଗରୁ ଆସୁଅଛନ୍ତି, ତାହା ଏହି ଦେଶକୁ ମୂଳପୋଛ କରି ପକାଇବେ।
ପୁଣି ସେହି ପ୍ରତ୍ୟେକ ବ୍ୟକ୍ତି ଯିଏକି ଯୀଶୁ ଖ୍ରୀଷ୍ଟଙ୍କଠାରେ ମୃତ୍ୟୁବରଣ କରିଥିଲେ ସେମାନେ ଉତ୍ଥାପିତ ହେବେ, ତାଙ୍କ ସହିତ ଉଠିବେ, ପୁଣି ସୁଦୂରବର୍ତ୍ତୀ ସ୍ଥାନକୁ ଚାଲିଯିବେ।
ଆଉ ସେହି ସବୁ ଶରୀର ବଦଳିଯିବ, ପୁଣି ତାଙ୍କର ସ୍ୱରୂପରେ ଗଠିତ ହେବ, ତାଙ୍କ ନିଜସ୍ୱ ଗୌରବମୟ ଶରୀର ଢାଞ୍ଚାକୁ ବଦଳିଯିବ, ଯେଉଁ ସ୍ଥାନରେ ଆମେ ସଦାକାଳ ପର୍ଯ୍ୟନ୍ତ ପୁଣି ଚିରସ୍ଥାୟୀ ବାସ କରିବୁ।
ପୀଡ଼ାରୁ ମୁକ୍ତ ହୋଇ, ବୃଦ୍ଧାବସ୍ଥାରୁ ମୁକ୍ତ ହୋଇ, ପ୍ରତ୍ୟେକ ପରିସ୍ଥିତିରୁ ମୁକ୍ତ ହୋଇ ରହିବୁ, ପୁଣି ଈଶ୍ୱରଙ୍କ ଭାବରେ ସ୍ଥାନ ପାଇ ତାଙ୍କର ଆଶିଷିତ ଉପସ୍ଥିତିରେ ଚିରଦିନ ବାସ କରି ରହିବୁ।
ଆମେନ୍।
ଆପଣମାନଙ୍କୁ ଆଦୌ ଭୟଭୀତ ନ କରୁ। ଠିକ ଏହି ସମୟରେ ମୁଁ ଅତିଶୟ ରୂପେ ଧାର୍ମିକ ମନ ଅବସ୍ଥାକୁ ଅନୁଭବ କରେ, ମୁଁ ନିଶ୍ଚିତ ଭାବେ କରେ, ଖୁବ୍ ଭଲ କଥା।
ମାତ୍ର ମୁଁ ଜାଣେ ଯେ ମୋର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ।
ପୁଣି ମୋର ଚର୍ମ ଏହି ରୂପେ ବିନଷ୍ଟ ରାତ୍ରରେ ମୁଁ ମାଂସ ବି ନହେଇ ପରମେଶ୍ୱର ଦେଖିବି, ମୁଁ ତାହାଙ୍କୁ ଆପଣା ସପକ୍ଷରେ ଦେଖିବି, ମୋର ଚକ୍ଷୁ ତାଙ୍କୁ ଦେଖିବ, ଅନ୍ୟ ନୁହେଁ।
ମୁଁ ଯେ ପାଗଳ ଏପରି ବିଚାର କରନ୍ତୁ ନାହିଁ, ମୁଁ ସେପରି ନୁହେଁ। ଯଦି ମୁଁ ସେପରି ଅଟେ ତେବେ ମୋତେ ଏକଲା ରହିବାକୁ ଦିଅନ୍ତୁ, ଏହି ମାର୍ଗରେ ରହି ମୁଁ ଅଧିକ ଆନନ୍ଦିତ ଅଟେ, ଅପର ମାର୍ଗରେ ଥିବା ଠାରୁ ଅଧିକ ଆନନ୍ଦିତ ଅଟେ।
ଆଜ୍ଞା ହଁ, ସେପରି ଏହି ମାର୍ଗରେ ମୋତେ ଅଗ୍ରସରେ ରହିବାକୁ ଦିଅନ୍ତୁ।
ଆହେ, ନିଶ୍ଚିତ ରୂପେ ଜଗତ ପାଇଁ ପାଗଳ, କାରଣ ଏହି ସବୁ ବିଷୟ ଯାହାକୁ ଜଗତ ପାଗଳ ବୋଲି କହିଥାଏ ସେଗୁଡାକୁ ପରମେଶ୍ୱର
ଆଶିଷ ବୋଲି କହନ୍ତି। ଆପଣଙ୍କୁ ନିଜର ବିଚାର ବୁଦ୍ଧିକୁ ଲୁପ୍ତ ପ୍ରାୟ କରିବାକୁ ଅଛି, ଏଇ ଜଗତ ପ୍ରତି ସେପରି କରିବାକୁ ଅଛି, କାରଣ କାହିଁକି ଆପଣ ତ ଏଇ ଜଗତର ନୁହନ୍ତି।
ପୃଥକ କରୁଥିବା ସେଇ ସୀମାକୁ ଆପଣମାନେ ଯେତେବେଳେ ପାର କରନ୍ତି,
ସେଥିରେ ଯାଏ ଆପଣମାନେ ପରମେଶ୍ୱରଙ୍କ ରାଜ୍ୟର ନାଗରିକଗଣ ହୁଅନ୍ତି। ଆରେ ବା ଚମତ୍କାର ବିଷୟ, ଏହା କିପରି ଉତ୍ତମ ବିଷୟ ଅଟେ, କାହିଁକି ଆପଣ ଜଣେ ନୂତନ ସୃଷ୍ଟି ହୋଇପାରନ୍ତି। ଆରେ ବା ଆପଣ ବର୍ତ୍ତମାନ ଯାହା ଅଟନ୍ତି ସେଥିରୁ ବଦଳି ଯାଇଛନ୍ତି,
ଆପଣମାନେ ବର୍ତ୍ତମାନ ଈଶ୍ୱରଙ୍କ ପୁତ୍ରଗଣ ଅଟନ୍ତି। ଏତେବେଳେ ଆମେ ସମସ୍ତେ ସ୍ୱର୍ଗୀୟ ସ୍ଥାନରେ ଉପବେଶନ କରିଅଛୁ, ଆମେମାନେ ହେବୁ ତାହା ନୁହେଁ, 1000 ବର୍ଷ ରାଜତ୍ୱ କାଳରେ ଉପକାର ହେବୁ ଏପରି ନୁହେଁ, ଆମେ ବର୍ତ୍ତମାନ ଅଟୁ, ଠିକ ଏହି ସମୟରେ ଆମେ ପରମେଶ୍ୱରଙ୍କ ପୁତ୍ରଗଣ ଅଟୁ, ଠିକ ଏହି ମୁହୂର୍ତ୍ତରେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବାସ କରି ଆମେ ସ୍ୱର୍ଗୀୟ ସ୍ଥାନ ଗୁଡ଼ିକରେ ଉପବେଶନ କରିଅଛୁ, କେବଳ ଆରାଧନାରେ ନୁହେଁ, ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବାସ କରି ରହିଅଛୁ।
ପୁନରୁଜ୍ଜୀତ ପ୍ରଭୁ ଯୀଶୁ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଆପଣଙ୍କ ସାମର୍ଥ୍ୟ ସହିତ ସେ ଏଠାରେ ଉପସ୍ଥିତ ଅଛନ୍ତି, ସେ ନିଜର ମୁକ୍ତିର ସମର୍ଥରେ ଥାଇ ଏଠାରେ ଉପସ୍ଥିତ ଅଛନ୍ତି, ଯାତ୍ରାରେ ଅଗ୍ରସର ହେବାକୁ ସେଠାରେ ଉପସ୍ଥିତ ଅଛନ୍ତି, ପ୍ରତ୍ୟେକ ସଦସ୍ୟଙ୍କୁ ତାଙ୍କରି ସହିତ ସହଭାଗିତା ମଧ୍ୟ ରଖିବା ନିମନ୍ତେ ସେଠାରେ ଉପସ୍ଥିତ ଅଛନ୍ତି,
ପ୍ରତ୍ୟେକ ପାପୀକୁ କଢାଇ ଆଣିବାକୁ ସେଠାରେ ବିଦ୍ୟମାନ ଅଟନ୍ତି।
ଆପଣ ଯେ କେତେ ଅଧପତିତ ଅବସ୍ଥା ଅଛନ୍ତି ସେଥିପାଇଁ କିଛି ଯାଆସ ନାହିଁ, ଆପଣମାନଙ୍କର ଜୀବନରେ ତାଙ୍କର ପୁନରୁତ୍ଥାନ ସମର୍ଥକୁ ଘେନି ଆସିବାକୁ ଆଉ ଆପଣଙ୍କୁ ଏକ ନୂତନ ସୃଷ୍ଟି କରିବାକୁ ସେ ଏହି ସ୍ଥାନରେ ବିଦ୍ୟମାନ ଅଟନ୍ତି।
ଏଠାରେ ଗତ କିଛି ବର୍ଷ ପୂର୍ବେ ବିଶ୍ୱର ସମସ୍ତ ଧର୍ମାବଲମ୍ବୀ ଏକତ୍ରିତ ହୋଇଥିଲେ। ମୁଁ ଏପରି ବିଶ୍ୱାସ କରେ ଯେ ଇଂଲଣ୍ଡର ଲଣ୍ଡନ ସହରରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଏକାଠି ହୋଇଥିଲେ, ପ୍ରକୃତରେ ମୁଁ ନିଶ୍ଚିତ ସ୍ଥାନକୁ ମନେ ପକାଇ ପାରେ ନାହିଁ, କିନ୍ତୁ ସେମାନେ ସମସ୍ତେ ଯେତେବେଳେ ଭିନ୍ନ ଭିନ୍ନ ମଣ୍ଡଳୀ ଗୁଡ଼ିକ ବିଷୟରେ ଆଲୋଚନା କରୁଥିଲେ, ମୁସଲମାନଗଣ ପୁଣି ବୌଦ୍ଧ ମତାବଲମ୍ବୀଗଣ ପୁଣି ଅନ୍ୟ ଅନେକ ମତାବଲମ୍ବୀମାନଙ୍କ ବିଷୟରେ କଥାବାର୍ତ୍ତା କରୁଥିଲେ।
ଜଣେ ସାଧାରଣ ଜଣେ ବ୍ୟକ୍ତି ଯିଏକି ଆମେରିକୀୟ ହୋଲିନେସ୍ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ, ତାଙ୍କ ନାମଟି ଯେ ଜନ୍ ହ୍ୱିଟ୍ ଥିଲା ଏପରି ମୁଁ ବିଶ୍ୱାସ କରେ, ତେଣୁ ସେଥିରେ ସେ ଯେତେବେଳେ ତାଙ୍କର କହିବା ନିର୍ଦ୍ଧାରିତ ସମୟରେ ଠିଆ ହୋଇପଡ଼ିଲେ, ଏହି ବିରାଟ ସମାଜ ମଧ୍ୟରେ ସମସ୍ତ ଧର୍ମର ମତାବଲମ୍ବୀଗଣ ଏକତ୍ରିତ ହୋଇଥିଲେ, ଆଉ ସେ ମହିଳା ମେକା ବିଜ୍ଙ୍କର କାହାଣୀକୁ ଶୁଣାଇଥିଲେ, ସେ କେତେ ପତିତା ଥିଲେ ସେ କଥା କହିଥିଲେ।
ଓକ୍ଲାହୋମାରେ ସେ ପୋଲିସ ଦ୍ୱାରା ଧରା ପଡ଼ିଥିଲେ, ଆପଣଙ୍କ ମୁଖରେ ସେ ସିଗାରେଟ୍ ଖଣ୍ଡେ ଲଗାଇ ରଖିଥିଲେ,
ପୁଣି ଷ୍ଟେଜ୍ କୋଚ୍ ଗାଡ଼ିରେ ସହର ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ନିର୍ଦ୍ଧାରିତ ଗତିସୀମାକୁ ସେ ଉଲ୍ଲଂଘନ କରିଥିଲେ, ଏକାଧିକ ସଂଖ୍ୟକ ନରହତ୍ୟା କରିଥିଲେ, ପୁଣି ଅତି ଦୁଷ୍ଟଚରିତ୍ର ନାରୀ ଥିଲେ, ପୁଣି ଏତେ ନରାଧମ ନାରୀ ଥିଲେ ଯେ ସେମାନେ ଯେତେବେଳେ ତାଙ୍କୁ ରାଡ଼ରେ ବୋଳି ତାପରେ ପକ୍ଷ ଉପରେ ଲଗାଇ ତାଙ୍କୁ ଦଣ୍ଡିତ କରିବାକୁ ଚାହିଁଲେ, ସେତେବେଳେ ସେମାନେ ମଧ୍ୟ ଦୂଷିତ ହୋଇ ପଡ଼ିବେ, ଏହିଭଳି ସେମାନେ ତାଙ୍କୁ ଛୁଇଁବାକୁ ଭୟ କରିଥିଲେ।
ପୁଣି ଏପରି ନାଟକ ଢଙ୍ଗରେ ସେ କାହାଣୀଟିକୁ ଯେତେବେଳେ ବର୍ଣ୍ଣନା କରି କହିଥିଲେ, ପରିଶେଷରେ ସମସ୍ତ ଶ୍ରୋତା ମଣ୍ଡଳୀ ଆପଣ ଆସନରେ ବିଶ୍ରାମ କରି ବସିଥିବାର ଦେଖିବାକୁ ମିଳିଲା।
ସେ କହିଥିଲେ, ଭଦ୍ର ବ୍ୟକ୍ତିଗଣ, ଏହି ବିଶ୍ୱର ସକଳ ଧର୍ମର ପୁରୋହିତଗଣ, ଆପଣମାନଙ୍କର ଧର୍ମରେ ଏପରି କିଛି ବିଶେଷ ଧରଣର ସୋଧକ ପ୍ରଣାଳୀ ରହିଛି କି ଯାହାକି ଲେଡି ମେକାବିଙ୍କର କଳଙ୍କିତ ହସ୍ତଦେହ ଧୋଇ ପରିଷ୍କାର କରିଦେଇପାରେ? କେହି ଜଣେ ହେଲେ ବ୍ୟକ୍ତି ଶବ୍ଦଟିଏ ସୁଦ୍ଧା କହିଲେ ନାହିଁ।
ସେ ଶୂନ୍ୟକୁ ଡେଇଁ ପଡ଼ିଲେ, ନିଜର ଗୋଇଠି ଦୟକୁ ଏକାଠି ବାଡ଼ାଇଲେ, ଆଉ ନିଜର କରଦେହକୁ ଥାପଡ଼ାଇଲେ, ସେ କହିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଯେ ତାଙ୍କର ହସ୍ତଦେହକୁ କେବଳ ସୂଚୀମତେ ଶୁଦ୍ଧ କରି ଧୋଇ ଦିଅନ୍ତି ଏପରି ନୁହେଁ, ମାତ୍ର ଏହା ତାଙ୍କ ହୃଦୟକୁ ମଧ୍ୟ ଧୋଇଦେବେ, ଆମେନ୍। ତାହା ନିରାଟ ସତ୍ୟ କଥା ଅଟେ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଲୁଇସ୍ ଭିଲିର କ୍ୟାଣ୍ଟୁକି ସ୍ଥିର ଜଣେ ପତିତା ବେଶ୍ୟାଙ୍କୁ ସୁଦ୍ଧା ଗ୍ରହଣ କରିନେବେ, ପୁଣି ତାଙ୍କୁ ଜଣେ ଭଦ୍ର ନାରୀ କରିଦେବେ, ତାଙ୍କ ମଧ୍ୟରେ ପତିତା ଆଚରଣ ମୂର୍ତ୍ତିକୁ ବାହାର କରି ପକାଇବେ, ଏହା ଜଣେ ପୋଖତ ମଦ୍ୟପକୁ ସେ ମଦ୍ୟଶାଳରୁ କାଢି ଆଣିବେ, ପୁଣି ତାଙ୍କ ମଧ୍ୟରେ ଭଦ୍ର ବ୍ୟକ୍ତିଙ୍କର ସ୍ୱଭାବକୁ ପ୍ରବେଶ କରାଇ ତାଙ୍କୁ ସୁଚରିତ୍ର ବ୍ୟକ୍ତି କରି ପକାଇବେ, ପୁଣି ଈଶ୍ୱରଙ୍କ ଜଣେ ସାଧୁ ପୁରୁଷ କରିଦେବେ।
ମୋର ବନ୍ଧୁଗଣ, ରାଜ୍ୟର ନାଗରିକଗଣ, କାଣ୍ଟକି ପୁଣି ଇଣ୍ଡିଆନାର ମୋର ସହ ରାଜ୍ୟବାସୀଗଣ, ପୁଣି ଚତୁର୍ଥଗ୍ରସ୍ତ ବ୍ୟକ୍ତିଗଣ, ଆପଣମାନେ କଣ ଚିନ୍ତା କରନ୍ତି ନାହିଁ କି ଆଜିର ରାତ୍ରିକାଳୀନ ଅବସରଟି ଏହି ପ୍ରଭୁ ଯୀଶୁଙ୍କ ସମ୍ବନ୍ଧରେ ପ୍ରାୟତଃ ବିଚାର କରିବା ବେଳାଟି ଏହା ହିଁ ଅଟେ। ଏଥିପୂର୍ବେ କି ଆପଣଙ୍କ ଶେଷ ସୁଯୋଗଟିକୁ ଆପଣଙ୍କୁ
ମିଳିପାରେ। ଏହି ମହାନ ଯାତ୍ରା ମଧ୍ୟରେ ମଣ୍ଡଳୀ ଯେ ପ୍ରବେଶ କରୁଅଛି ସେ ବିଷୟ ଆପଣମାନେ ଯେତେବେଳେ ଲକ୍ଷ୍ୟ କରନ୍ତି, ଅଗ୍ନିସ୍ତମ୍ଭଟି ଯେ ଆମମାନଙ୍କ ସମ୍ମୁଖରେ ମାର୍ଗଦର୍ଶନ କରାଇ ବଢାଇ ନେଉଥିବାର ବିଷୟଟିକୁ ଯେତେବେଳେ ଦେଖନ୍ତି, ସକଳ ପ୍ରକାରର ଅଦ୍ଭୁତ କର୍ମକୁ ପୁଣି ଚିହ୍ନ ଗୁଡିକ ଉପସ୍ଥିତ ରହି ସାଧନ କରୁଥିବା ଦେଖନ୍ତି। ଆଜିର ରାତ୍ରିବେଳା ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଆପଣ ପରିତ୍ରାଣ ସକଳ ସମର୍ଥ ସହିତ ଭୂଷିତ ଥାଇ ଏଠାରେ ଉପସ୍ଥିତ ଅଛନ୍ତି। ପ୍ରତ୍ୟେକ ପାପୀକୁ ସମ୍ପୂର୍ଣ୍ଣ ରୂପେ ଶୁଚି କରିଦେବା ପାଇଁ ସେ ଏଠାରେ ଉପସ୍ଥିତ ଅଛନ୍ତି। ପ୍ରତ୍ୟେକ ପଶୁଘୁଞ୍ଚକାରୀକୁ ଫେରାଇ ଆଣିବାକୁ ସେଠାରେ ବିଦ୍ୟମାନ ଅଟନ୍ତି। ପ୍ରତ୍ୟେକ ପୀଡିତ ବ୍ୟକ୍ତିକୁ ସୁସ୍ଥ କରିଦେବା ନିମନ୍ତେ ସେଠାରେ ଉପସ୍ଥିତ ଅଛନ୍ତି। ସେ ତ ସମ୍ପୂର୍ଣ୍ଣ ସୁସମାଚାର ଅଟନ୍ତି। ଆମମାନେ ସମ୍ପୂର୍ଣ୍ଣ ସୁସମାଚାରକୁ ପ୍ରଚାର କରିଥାଉ, ସମ୍ପୂର୍ଣ୍ଣ ମେଷ ଶାବକଙ୍କୁ ଭୋଜନ କରିଥାଉ, ପବିତ୍ର ଆତ୍ମାଙ୍କ ଅଗ୍ନି ସହିତ ଏହାଙ୍କୁ ଭାଜିଥାଉ, ପାକ କରିଥାଉ, ପୁଣି ଭୋଜନ କରିବାକୁ ଏହା ଯେ ଉତ୍ତମ ଅଟନ୍ତି ତାହା ବୁଝିଥାଉ। ଯେହେତୁ ପବିତ୍ର ଆତ୍ମା ଅଲୌକିକ ରୂପେ ଆମ୍ଭ ମାନଙ୍କ ନିକଟରେ ପ୍ରଘଟିତ କରିଛନ୍ତି ଯେ ଏହା ବାସ୍ତବରେ ଉତ୍ତମ ଅଟେ, ପରମେଶ୍ୱର ସଦାପ୍ରଭୁ ଯେ ମଙ୍ଗଳମୟ ଅଟନ୍ତି ଏହା ଆସ୍ୱାଦନ କରି ଦେଖ। ପ୍ରସ୍ତର ଖୋଳ ମଧ୍ୟରେ ଥିବା ମଧୁପରି ଏହା ସ୍ୱାଦିଷ୍ଟ ଅଟନ୍ତି।
ଆପଣଙ୍କ ପ୍ରେମ ଓ ସାମର୍ଥ୍ୟରେ ଆପଣଙ୍କ ଶ୍ରେଷ୍ଠ ତଳକାରୀ ସମସ୍ତ ଆଶିଷରେ ଭରପୁର ଥାଇ ଆମମାନଙ୍କର ପ୍ରଭୁ ଯୀଶୁ ଏଠାରେ ଅଛନ୍ତି। ଆଜି ରାତ୍ରିବେଳା ସେ କି ପ୍ରକାରେ ମଣ୍ଡଳୀ ଆଉ ପାପର ମଧ୍ୟରେ ଦଣ୍ଡାୟମାନ ହୁଅନ୍ତି, ଆପଣଙ୍କର ପୁଣି ବିଚାର ମଧ୍ୟସ୍ଥରେ ସେ କି ପ୍ରକାରେ ଉପସ୍ଥିତ ରହନ୍ତି, ରକ୍ତ ପ୍ରବାହିତ କରୁଛନ୍ତି, ପ୍ରାର୍ଥନା କରୁଛନ୍ତି। ଏଠାରେ କିଛି ଦିନ ପୂର୍ବେ ଏଠାରେ ସ୍ଥିତ ଓହାଇଓ ର ଏକ ସ୍ଥାନକୁ ମୁଁ ଚାଲିଗଲି, ଯେଉଁ ସ୍ଥାନରେ ମୋର ଅଭିମତର ବିଚାର ପରେ ମୋତେ କେବଳ ନିର୍ଣ୍ଣୟ ନେବାକୁ ପଡିଥିଲା। ଏକ ଛୋଟ କାଟ ଡନକର ଭୋଜନାଳୟରେ ମୁଁ ଭୋଜନ କରୁଥିଲି। ଆମମାନେ ଏକ ବଡ ଧରଣର ଉପାସନାକୁ ସଞ୍ଚାଳନ କରୁଥିଲୁ। ମୋତେ ଗ୍ରାମାଞ୍ଚଳରୁ କେତେକ ମାଇଲ ଦୂରବର୍ତ୍ତୀ ସ୍ଥାନରେ ଏକ ପାନ୍ଥ ନିବାସରେ ରହିବାକୁ ପଡିଥିଲା। ମୁଁ ତ ଡନକର ଭୋଜନାଳୟରେ ଭୋଜନ କରୁଥିଲି, ଖୁବ ଆଦରଣୀୟ ଉତ୍ତମ ଲୋକ ଗୁଡିକ ଥିଲେ, ପୁଣି ରବିବାର ଦିନ ସେମାନେ ବନ୍ଦ କରୁଥିଲେ, ପୁଣି ଆରାଧନାଳୟକୁ ଯାଉଥିଲେ। ମୋତେ ଅନ୍ୟ ପାର୍ଶ୍ୱରେ ଏକ ସାଧାରଣ ଛୋଟକାଟ ସର୍ବସାଧାରଣ ଆମେରିକା ଭୋଜନାଳୟକୁ ଯିବାକୁ ପଡିଥିଲା। ମୋର ରାତ୍ରିକାଳ ଭୋଜନକୁ ଗ୍ରହଣ କରିବାକୁ ଯିବାକୁ ପଡିଥିଲା। ମୁଁ ଯେତେବେଳେ ଦ୍ୱାର ଭିତରକୁ ପଶିଗଲି, ମୋର ଆଶ୍ଚର୍ଯ୍ୟ କାରଣ ହୋଇଗଲା, ଏହି ସ୍ଥାନରେ ଜଣେ ରାଜକୀୟ ପୋଲିସ ଜଣେ ଯୁବତୀକୁ ଆପଣ ବାହୁ ପାର୍ଶ୍ୱରେ ଧରି ଠିଆ ହୋଇଥିଲା, ପୁଣି ଜୁଆ ଖେଳର ଏକ ଯନ୍ତ୍ରରେ ଜୁଆ ଖେଳୁଥିଲା। ଆଉ ଜୁଆ ଖେଳ ଓହାଇଓରେ ଆଇନ ବହିର୍ଭୂତ ଖେଳ ଅଟେ, ଆଉ ସେହି ସ୍ଥାନରେ ନିୟମର ଜଣେ ରକ୍ଷକ ସ୍ୱୟଂର ନିୟମକୁ ଉଲ୍ଲଙ୍ଘନ କରୁଥିଲା। ପୁଣି ଏପରି ମଧ୍ୟ ହୋଇପାରେ, ମୋର ସମବୟସ୍କ ସେ ବ୍ୟକ୍ତି ଜଣକ ଥିଲେ ସମ୍ଭବତଃ, ଆଉ ସେ ବିବାହ କରିଥିଲେ, କୌଣସି ଅନ୍ୟ ସ୍ଥାନରେ ଏକ ପରିବାରର ଅଧିକାରୀ ଥିବେ, ସେଠାରେ ଠିଆ ହୋଇ ଅନ୍ୟ ଜଣେ ଯୁବତୀକୁ ଆପଣ କୋଳାଗତ ରଖିଥିଲେ। ମୁଁ ରେଷ୍ଟୁରାଣ୍ଟର ଅନ୍ୟ ପାର୍ଶ୍ୱକୁ ଫେରି କରି ଦେଖିଲି, କେତେକ ଯୁବକ ପଛରେ ସେହି ସ୍ଥାନରେ ବସିଥିଲେ, ମଦ୍ୟପାନ କରୁଥିଲେ, ପୁଣି କେହି ଜଣେ ଯୁବତୀ ସେହି ସ୍ଥାନରେ ଅନୈତିକ ଆଚରଣ କାର୍ଯ୍ୟକଳାପ କରୁଥିଲେ। ଏଠାରେ ମୋର ଠିକ ନିକଟରେ ଏକ ବୁଥଳକୁ ମୁଁ ଦୃଷ୍ଟି ଫେରି ଅନାଇଲି। ସେଠାରେ ମୋର ଠିକ ନିକଟରେ ଏକ ବୁଥଳକୁ ମୁଁ ଦୃଷ୍ଟି ପକାଇ ଅନାଇଲି, ଯେତେବେଳେ କି ମୁଁ ବସି ପଡ଼ିବାକୁ ପ୍ରସ୍ତୁତ ହୋଇସାରିଥିଲି। ସେଠାରେ ଜଣେ ଏକ ବୃଦ୍ଧ ନାରୀ ବସିଥିଲେ, ପ୍ରାୟତଃ 58 ବର୍ଷ ବୟସ୍କ ନାରୀ ଥିଲେ, ସମ୍ଭବତଃ 60 ବର୍ଷର ମହିଳା ଥିଲେ, ମୋର ମାଙ୍କ ବୟସ ଜଣେ ବୃଦ୍ଧା ଥିଲେ, ସେଠାରେ ବସିଥିଲେ। ତାଙ୍କ ଚମଡ଼ା ସମ୍ପୂର୍ଣ୍ଣ ରୂପେ ଓହଳି ପଡିଥିଲା, ଏକ ଛୋଟ କାଟ ଅଧିକ ବସ୍ତୁକୁ ପିନ୍ଧିଥିଲେ, ପୁଣି ଓହୋ ତାହା ଅତି ଭୟଙ୍କର ଧରଣର ଅବସ୍ଥା ଥିଲା। ପୁଣି ତାଙ୍କର ବୁଢା ଅଙ୍ଗୁଳି ଦେହ ସୁନେଲି ରଙ୍ଗରେ ରଙ୍ଗା ଯାଇଥିଲା, ତାଙ୍କର ଓଷ୍ଠ ଦେହ ବାଇଗଣୀ ରଙ୍ଗରେ ରଙ୍ଗା ହୋଇଥିଲା। ଆପଣମାନେ କଦାପି ଦେଖିଥିବା ଏକ ଭୟଙ୍କର ଦୃଶ୍ୟ ବିଷୟରେ ତାହା ଥିଲା। ତାର କେଶ ପୁରାପୁରି ଭାବେ ଛୋଟ କରି କଟା ଯାଇଥିଲା, ପୁଣି ସେହି ପରିଧାନର ସଜାଗୁଜା ହୋଇଥିଲା, ଆଉ ସେ ମଦ୍ୟପାନ କରୁଥିଲା। ସେଠାରେ ତାଙ୍କ ସହିତ 2 ଜଣ ପୁରୁଷ ବ୍ୟକ୍ତି ବସିଥିଲେ, ଭୟଙ୍କର ରୂପେ ଦେଖାଯାଉଥିଲେ, ମଦ୍ୟପାନ କରୁଥିଲେ। ପୁଣି ସେମାନେ ମଧ୍ୟ ଜଣେ ବ୍ୟକ୍ତି ମେଜର ଗୋଟିଏ କଳରେ ଥାଳି ଗୁଡିକର ବାହାରେ ଅଂଶରେ ଶୋଇଥିଲେ। ପୁଣି ସେମାନେ ଯେତେବେଳେ ପରସ୍ପରଠାରୁ କ୍ଷମା ଯାଚନା କଲେ, ତତ୍ପରେ କୋଠରୀ ମଧ୍ୟରୁ ବାହାରକୁ ବାହାରିଗଲେ। ସେଠାରେ ମୁଁ ଠିଆ ହୋଇଥିଲି, ମୁଁ ଚିନ୍ତା କଲି, ହେ ଈଶ୍ୱର, ଆପଣ ଏହାକୁ କିପରି ଭାବେ ଶୋଇପାରନ୍ତି, ଏପରି ଧରଣର ଜଘନ୍ୟ ଅବସ୍ଥାକୁ ଆପଣ କିପରି ଭାବେ ଦେଖିପାରନ୍ତି, ଯେତେବେଳେ ମୋର ଅନ୍ତକରଣରେ ସୁଦ୍ଧା ପୁଣି ମୁଁ ଯାହା ଅଟେ ତହିଁରୁ ଅଧିକ ମନ୍ଦ ଅଟେ। ତଥାପି ମୁଁ ତା ବିସ୍ମିତ ହୋଇପଡ଼େ ଯେ ମୋର ସାନ ଝିଅ ସାରା ଆଉ ରିବିକା ଯଦି ନିଶ୍ଚିତ ରୂପେ ସେପରି ଧର ଏକ ବଂଶର ମତେ ନିହାତି ପକ୍ଷେ ବଢି ଉଠିବେ, ସେ ଅବସ୍ଥାଟି ଯେ ଆସୁଅଛି ତାହାକୁ ଦେଖିବେ। ହେ ପ୍ରଭୁ,
ଆପଣ ଏହାକୁ ପୃଥିବୀ ପୃଷ୍ଠ କାହିଁ ପଶି ପକାଇ ନିଶ୍ଚିନ୍ତ କରି ପକାଉ ନାହାନ୍ତି।
ସେଠାରେ ମୁଁ ସହସା ବସି ପଡିଲି, ପୁଣି କେବଳ କାନ୍ଦିବାରେ ଆରମ୍ଭ କଲି। ଏକ ଦର୍ଶନକୁ ମୁଁ ଦେଖିଲି, ମୁଁ ଦେଖିଲି ଏହା ଯେପରି ଥିଲା ଜଗତଟି ଶୂନ୍ୟ ଗଗନରେ ଯେପରି ଚାରିଆଡ଼କୁ ଘୁରି ଘୁରି ବୁଲୁଛି, ପୁଣି ସେହି ଜଗତର ଚାରିପାଖକୁ ମେଘଧନୁ ଘେରି ହୋଇ ରହିଛି। ଆଉ କେହି ଜଣେ ବ୍ୟକ୍ତି ଯିଏକି ମୋ ସହିତ କଥାବାର୍ତ୍ତା କରୁଥିଲେ କହିଲେ, ତାହା ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଅଟେ ଯାହା ଏହି ଜଗତର ଚାରିପାଖକୁ ଘେରି ରହିଛି, ଯାହାକି ଏହାକୁ ବିନାଶ ହେବାରୁ ରକ୍ଷା କରି ରଖୁଛି। ଯଦି ପରମେଶ୍ୱର ପାପକୁ ଲକ୍ଷ୍ୟ କରିପାରନ୍ତି, ଯେଉଁଦିନ ତୁମେ ତାହାକୁ ଭୋଜନ କରିବ ସେଇଦିନ ତୁମେ ଅବଶ୍ୟ ମରିବ। ସେହି ରକ୍ତର ଅଧୀନରେ ଥିବା ପ୍ରତ୍ୟେକ ମନୁଷ୍ୟ ପାଇଅଛି, ସେ ଜଣେ ସ୍ୱତନ୍ତ୍ର ବିଚାରଯୁକ୍ତ ମନୁଷ୍ୟ ହୋଇଅଛି, ଆପଣଙ୍କର ନିର୍ଣ୍ଣୟକୁ ଗ୍ରହଣ କରିଅଛି। କିନ୍ତୁ ଆପଣ ଯଦି କଦାପି ମୃତ୍ୟୁବରଣ କରନ୍ତି, ପୁଣି ଆପଣଙ୍କର ପ୍ରାଣଟି ସେହି ରକ୍ତର ବାହାରେ ବହୁ ଦୂରରେ ରହିଥିବା ଯୋଗୁଁ ଚିତ୍କାର କରିଥାଏ, ତେବେ ତ ସେଠାରେ ପହଞ୍ଚିବା ପୂର୍ବେ ଆପଣ ତ ପୂର୍ବରୁ ବିଚାରିତ ହୋଇସାରିଛନ୍ତି। ସେ କ୍ଷେତ୍ରରେ ଆପଣଙ୍କ ପାଇଁ ଅନ୍ୟ କିଛି ସୁଯୋଗ ଅବଶିଷ୍ଟ ରହିନାହିଁ। ତତ୍ପରେ ମୁଁ ନିଜକୁ ଦର୍ଶନ କଲି, ସେଠାରେ ମୋହର ପ୍ରଭୁ ଯୀଶୁଙ୍କୁ ମୁଁ ଠିଆ ହୋଇ ରହିଥିବା ଦେଖିଲି। ତାଙ୍କର ମସ୍ତକରେ କଣ୍ଟାକର ଏକ ମୁକୁଟ ସହିତ ତାଙ୍କୁ ଦେଖିଲି, ଆଉ ଲୋତକ ଝରି ପଡୁଥିଲା, ରକ୍ତ ସହିତ ମିଶୁଥିଲା, ଯେତେବେଳେ କି ଏହା ତାଙ୍କର ଦାଢ଼ିକୁ ଧୋଇ ପକାଉଥିଲା। ଆଉ ମୋର ସକଳ ପାପକୁ ତାଙ୍କର ସମ୍ମୁଖରେ ଉପସ୍ଥିତ ହେବାର ମୁଁ ଦେଖିଲି। ପୁଣି ପ୍ରତିଟି ଥର ଠିକ ସେହିପରି ଧରଣର ହୋଇ ତାଙ୍କ ସମ୍ମୁଖରେ ଆସି ଉପସ୍ଥିତ ହେଲା। ଯେତେବେଳେ ପର୍ଯ୍ୟନ୍ତ ସେ ଦୋହଲାଇଥିଲେ ସେତେବେଳେ ପର୍ଯ୍ୟନ୍ତ ସେପରି ହେଲା। ତାଙ୍କର କପଡ଼ାରେ କଣ୍ଟା ଗୁଡିକ ଅଧିକ ରୂପେ ଧସେଇ ହୋଇ ପଡିବା ଯାଏ ତାହା ହେଲା। ସେ ପଛକୁ ଥରହର ହେଉଥିଲେ, ସେ କହିପାରିଥାନ୍ତେ, ପିତା ତାକୁ କ୍ଷମା କରିଦିଅ, ସେ ଯେ କଣ କରୁଛି ତାହା ସେ ଜାଣେ ନାହିଁ। ଆଉ ପୁନଶ୍ଚ ମୁଁ କିଛିଟା ବିଶେଷ ଧରଣ କାର୍ଯ୍ୟକୁ କରିବି। ତତ୍ପରେ ତାଙ୍କର ରକ୍ତ ମୋଟର ଯାନର ଏକ ବମ୍ପର ପରି ହୋଇଯାଇଥିଲା, ମୋଟର ଯାନଟିକୁ ସୁରକ୍ଷା ପ୍ରଦାନ କରୁଥିଲା। ପୁଣି ଅପ୍ରତ୍ୟାଶିତ ରୂପେ ପରମେଶ୍ୱରଙ୍କ କୋପରୁ ମୋତେ ଢାଲ ରୂପେ ସୁରକ୍ଷା ଦାନ କରୁଥିଲା, ମୋତେ ସୁରକ୍ଷିତ ରଖୁଥିଲା। ତତ୍ପରେ ଧୀରେ ଧୀରେ ମୁଁ ତାଙ୍କ ନିକଟରେ ଆସିଲି, ତାଙ୍କ ଚରଣ ନିକଟରେ ଆଣ୍ଠୁଇ ପଡିଲି। ମୁଁ କହିଲି, ସେହି ସ୍ଥାନଟିର ଆଡ଼କୁ ନଜର ପକାଇଲି, ମୋ ସମ୍ମୁଖରେ ଗୋଟିଏ ବସ୍ତୁ ପଡି ରହିଥିଲା, ସେଠାରେ ପୁରାତନ ପାପରେ ଲିଖିତ ହୋଇ ରହିଥିବା ଏକ ପୁସ୍ତକ ଥିଲା, ପୁଣି ମୋର ନାମଟି ସଦା ଉପରେ ରଖାଯାଇଥିଲା। ମୁଁ କହିଲି, ପ୍ରଭୁ ଆପଣ ମୋତେ କ୍ଷମା କରିବେ କି? ସେ କହିଲେ, ନିଶ୍ଚିତ ରୂପେ। ସ୍ନେହର ଭରପୁର ଚକ୍ଷୁର ସହିତ ତାଙ୍କ ପାର୍ଶ୍ୱକୁ ନେଇଗଲେ, କିଛିଟା ରକ୍ତ ବାହାରି ଆସିଲା, ପୁଣି ତାହା ପରେ ଲେଖା ହେଲା, କ୍ଷମା କରିଦେଲି। ପୁଣି ଏହାକୁ କ୍ଷମାର ସମୁଦ୍ରର ଅତଳ ସ୍ଥାନକୁ ଫୋପାଡି ଦେଲି। ସେ କହିଲେ, ବର୍ତ୍ତମାନ। ମୁଁ କହିଲି, ପ୍ରଭୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ସେ କହିଲେ, ଏତେବେଳେ ମୁଁ ତୁମକୁ କ୍ଷମା କରିଥାଏ, ମାନେ ତୁମେ ତାହାକୁ ଦୋଷୀ କରୁଅଛ, ଆହା ତାହା ତ ମୋ ପାଇଁ ସମ୍ପୂର୍ଣ୍ଣ ନକ୍ସାକୁ ବଦଳାଇ ଦେଲା। ମୁଁ ଏହି ଦର୍ଶନରୁ ବାହାରି ଆସିଲି, ମୁଁ ସେହି ସ୍ଥାନକୁ ଚାଲିଆ ଗଲି, ପୁଣି ତାଙ୍କ ପାଖରେ ବସିଗଲି, ତତ୍ପରେ କଥାବାର୍ତ୍ତା କରିବାକୁ ଆରମ୍ଭ କଲି। ପୁଣି ତାଙ୍କର ପଛ ଜୀବନର କିଛିଟା ତିକ୍ତତାପୂର୍ଣ୍ଣ ଅନୁଭୂତି ରହିଥିଲା। ମୁଁ ପଚାରିଲି, ଆପଣ ଜଣେ ଖ୍ରୀଷ୍ଟିଆନ ଆଉ ନଥିଲେ କି? ସେ କହିଲେ, ଏକ ଖ୍ରୀଷ୍ଟିଆନ ପରିବାରରେ ମୁଁ ବଢିଥିଲି। ସେ ଆପଣଙ୍କର ପତିଙ୍କ ସହିତ ଏକ ଅଘଟଣର ବିଷୟକୁ ମୋତେ କହିଲେ, ପୁଣି ସନ୍ତାନଗଣ ତଥା ଅନ୍ୟାନ୍ୟ ସକଳ ବିଷୟ ଯେ କଣ ଥିଲା ସେ କଥାକୁ ମଧ୍ୟ କହିଲେ। ମୁଁ ପଚାରିଲି, ଏହିସବୁ ବର୍ଷରେ ଏହିସବୁ ପରିସ୍ଥିତିରେ ପରମେଶ୍ୱରଙ୍କୁ ଆପଣ ଭେଟ କଲା ପର୍ଯ୍ୟନ୍ତ ଆପଣ କଦାପି ଶାନ୍ତିରେ ବାସ କରିଛନ୍ତି କି? ସେ କହିଲେ, ମହାଶୟ ତାହା ନିରାଟ ସତ୍ୟ କଥା ଅଟେ। ମୁଁ କହିଲି, ଠିକ ଏହି ମୁହୂର୍ତ୍ତରେ ଆପଣ ତାଙ୍କୁ ଗ୍ରହଣ କରିବେ ନାହିଁ କି? ସେ ପଚାରିଥିଲେ, ସେ ମୋତେ ଗ୍ରହଣ କରିନେବେ କି? ମୁଁ କହିଲି, ସେ ତ ବର୍ତ୍ତମାନ ଆପଣଙ୍କ ହୃଦୟ ଦ୍ୱାରରେ ଆଘାତ କରୁଅଛନ୍ତି। ପୁଣି ସେହି ବୁଥରୁ ବାହାରି ଆସି ସେଠାରେ ପକ୍କା ପରେ ସେଠାରେ ସ୍ଥିର ସମବେତ ଜନତାଙ୍କ ସମ୍ମୁଖରେ ସେ ପୁଣି ଆଣ୍ଠୁଇ ପଡିଲେ। ସଂକୀର୍ଣ୍ଣ ଛିଦ୍ର କଳ ଗୁଡିକ ବନ୍ଦ ହୋଇଗଲା, ଖରାପ ଭାଷାରେ ଗାଳି ଗୁଳଜ କରୁଥିବାର ଆଚରଣ ବନ୍ଦ ହୋଇଗଲା, ପୁଣି ଅନ୍ୟାନ୍ୟ କୁଅଭାଷା ଗୁଡିକ ଦୂରେଇ ଗଲା। ପୁଣି ମୁଁ ନିଜର ହସ୍ତଦ୍ୱୟକୁ ଉପରକୁ ଉଠାଇଲି, ତତ୍ପରେ ମୋର ହସ୍ତଦ୍ୱୟ ତତ୍ପରେ ଥରର ହେଉଥିବା ଚମଡା ଓହଳି ପଡିଥିବା କ୍ଷୀଣ ହସ୍ତଦ୍ୱୟ ତାଙ୍କୁ ଯୀଶୁ ଖ୍ରୀଷ୍ଟ ଆଡ଼କୁ କଢାଇ ଆଣିଲା।
ବନ୍ଧୁଗଣ, ଏହା ତାହା ହିଁ ଅଟେ। ଆଦୌ ଦେଖନ୍ତୁ ନାହିଁ, ଯୀଶୁ ଅଛନ୍ତି। ଆପଣ ଯେ କଣ କରିଛନ୍ତି ସେ କଥାକୁ ମୁଁ ଆଦୌ ମହତ୍ତ୍ୱ ଦିଏ ନାହିଁ। ଆପଣଙ୍କ ସକଳ ପାପ ଯେ କେତେ ଘୋର ଅନ୍ଧକାରମୟ ଅଟେ, ଆପଣଙ୍କ ଜୀବନଟି ଯେ କେତେ ମସୃଣ ଅଟେ, ସେ କଥାକୁ ମୁଁ ଗୁରୁତ୍ୱ ଦିଏ ନାହିଁ। ପରମେଶ୍ୱର ଆଜି ରାତ୍ରି କାଳରେ ଠିଆ ହୋଇଛନ୍ତି, ଆପଣଙ୍କର ହୃଦୟର ଦ୍ୱାରରେ କରାଘାତ କରୁଛନ୍ତି,
ଆଉ ଆପଣ ଯେ କିପରି ଧରଣ ଅଟନ୍ତି ସେଥିରେ କିଛି ଯାସ ନାହିଁ, ଆପଣଙ୍କୁ କ୍ଷମା କରିଦେବାକୁ ସେ ପ୍ରସ୍ତୁତ। ମୁହୂର୍ତ୍ତ ପାଇଁ ଆସନ୍ତୁ ଆମମାନେ ନିଜ ନିଜର ମସ୍ତକ ଗୁଡିକ ଅବନତ କରିବା, ପୁଣି ସେଠାରେ ରହିଥିବା ବର୍ଗ ନିକଟ ଚାଲି ଆସନ୍ତୁ। ଆପଣ ସବୁ କରିବେ କି? ସ୍ୱର୍ଗସ୍ଥ ପିତା, ଓହୋ, ମୁଁ ଏପରି ପ୍ରାର୍ଥନା କରେ ଯେ ଆପଣ ଠିକ ଏତିକି ବେଳେ କରିବେ, ଯେତେବେଳେ ପବିତ୍ର ଆତ୍ମା ଏହି ଭବନ ମଧ୍ୟରେ ସଞ୍ଚାଳିତ ଅବସ୍ଥା ରହିଛନ୍ତି ସେତେବେଳେ କରିବେ। ଆପଣଙ୍କର ଶ୍ରଦ୍ଧା ଭାଜନ ହେବା ପାଇଁ ଆସୁ ଆମମାନେ ପ୍ରଥମେ ରାଜ୍ୟ ଅନ୍ୱେଷଣ କରିବା, ତତ୍ପର ଆପଣ ପୀଡିତ ମାନଙ୍କୁ ସୁସ୍ଥ କରିବେ ଏପରି ମୁଁ ବିଶ୍ୱାସ କରେ। କିନ୍ତୁ ଠିକ ଏତେବେଳେ ହେ ପିତା, ଯେତେବେଳେ ଅନୁଭବ କରାଯାଉଛି ଯେ ଏପରି ଧର ଏକ ମହାନ ଗଭୀର ଆଗ୍ରହ ଓ ଦୃଢ଼ ପ୍ରତ୍ୟୟ ରହିଛି, ଲୋକମାନେ ଜାଣୁଅଛନ୍ତି ଯେ ଆପଣଙ୍କର ମଣ୍ଡଳ ଏକ ଯାତ୍ରା ପଥରେ ଅବସ୍ଥାନ କରି ରହିଛି, ପୁଣି ବିଚାର ନିଷ୍ପତ୍ତି ଆଡ଼କୁ ଆମମାନେ ଅଗ୍ରସର ହେଉଅଛୁ। ନ ଜାଣିଥିଲେ ହେଁ ମାତ୍ର ପ୍ରାତଃକାଳରେ କେହି ଜଣେ ବ୍ୟକ୍ତି ସମ୍ଭବତଃ ବିଛୁଆ ନିକଟକୁ ଆସିପାରନ୍ତି, ପୁଣି ସେଠାରେ ଆମମାନେ ସାଇତ ଅବସ୍ଥାରେ ଥାଇପାରୁ, ଚିର ନିଦ୍ରାଗ୍ରସ୍ତ ଥାଇପାରୁ। ଏହି ସମୟରେ ଆସନ୍ତାକାଲିର ରାତ୍ରିବେଳା କୌଣସି ସ୍ଥାନ ଏକ ସଭାଗାର ମଧ୍ୟରେ ଥାଇପାରୁ, ପୁଣି ଆମମାନଙ୍କର ପ୍ରାଣ ଗୁଡିକ ସୁଦୂର ଅନନ୍ତ ମଧ୍ୟରେ ଥାଇପାରେ। ହେ ଈଶ୍ୱର, ଏହା ସମ୍ଭବତଃ ସର୍ବଶେଷ ସମୟ ହୋଇପାରେ, ତେଣୁ ମନୁଷ୍ୟ ଗ୍ରହଣ କରିବା ପାଇଁ ସମ୍ଭବତଃ ଏହା ଶେଷ ସୁଯୋଗ ହେବ। ନିଶ୍ଚିତ ଭାବେ ଏଠାରେ ଏକାଧିକ ସଂଖ୍ୟା ବ୍ୟକ୍ତି ବସିଥାଇ ପାରନ୍ତି, ପୁରୁଷଗଣ ଓ ସ୍ତ୍ରୀଗଣ ବସିଥାଇ ପାରନ୍ତି, ଯେଉଁମାନେ ଅଭ୍ୟାସ କରିଥିଲେ, ଯେଉଁମାନେ କି ଏକ ନୈତିକ ପୁଣି ଉତ୍ତମ ଜୀବନକୁ ଯାପନ କରିଥିଲେ, କିନ୍ତୁ ଆଦୌ ନୂତନ ଜନ୍ମର ଅଧିକାରୀ ହୋଇନାହାନ୍ତି। ପବିତ୍ର ଆତ୍ମାରେ ଭରପୁର ହେବାର ଅର୍ଥ ଯେ କ'ଣ ସେ କଥାକୁ ଆଦୌ ବୁଝନ୍ତି ନାହିଁ, ସମ୍ପୂର୍ଣ୍ଣ ରୂପେ ସମର୍ପିତ ଜୀବନର ଅର୍ଥ ଯେ କ'ଣ ସେ ବିଷୟକୁ ବୁଝନ୍ତି ନାହିଁ। ସମସ୍ତ ପ୍ରକାରର ବନ୍ଧନ ସହିତ, ସମସ୍ତ ପ୍ରକାର ଅପ୍ରୀତିକର ବିଷୟ ଗୁଡିକ ସହିତ ସେମାନଙ୍କଠାରୁ ଦୂର ହୋଇଅଛି, ଆଉ ତତ୍ପରେ ପରମେଶ୍ୱରଙ୍କ ଆତ୍ମା ତାଙ୍କରି କରୁଣା ମଧ୍ୟ ରଖି ସେମାନଙ୍କୁ ବାପ୍ତିତ କରନ୍ତି। ପ୍ରିୟ ପିତା, ଆପଣ କରିବେ ନାହିଁ କି ଆଜି ରାତ୍ରିବେଳାରେ ଆପଣଙ୍କର ଅତି ପ୍ରିୟ ସନ୍ତାନ ଯୀଶୁଙ୍କ ନାମରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ପଦାର୍ପଣ କରନ୍ତୁ, ପୁଣି ଏହି ମୁହୂର୍ତ୍ତରେ କଥାବାର୍ତ୍ତା କରନ୍ତୁ, ପୁଣି ସେମାନେ ଯେପରି ସେମାନଙ୍କ ହୃଦୟର ସରଳତା କରିପାରନ୍ତି, ଆପଣଙ୍କର ବିଚାର ଗୁଡିକୁ ଆପଣଙ୍କର ଉତ୍ତେଜନ ଉତ୍ତର କରିପାରନ୍ତି, ସେମାନଙ୍କ ହୃଦୟକୁ ଉତ୍ତେଜିତ କରିପାରନ୍ତି, ପୁଣି କହିପାରନ୍ତି, ହେ ଯୀଶୁ, ମୁଁ ଏଇଠାରେ ଉପସ୍ଥିତ, ମୁଁ ଯେପରି ଭାବେ ଅଛି ମୋତେ ଠିକ ସେହିପରି ଭାବରେ ଗ୍ରହଣ କରି ନିଅନ୍ତୁ, ପୁଣି ମୋତେ ଗଠନ କରନ୍ତୁ, ପୁଣି କିଛିଟା ଭିନ୍ନ ଧରଣ କରି ମୋତେ ପ୍ରସ୍ତୁତ କରନ୍ତୁ, ମୋତେ ହେବା ପାଇଁ ତୁମେ ଯେପରି ଭାବରେ ପ୍ରସ୍ତୁତ କରିଅଛ, ମନସ୍ଥ କରିଅଛ, ସେପରି ଧର ଜଣେ ବ୍ୟକ୍ତି କରି ମୋତେ ପ୍ରସ୍ତୁତ କରନ୍ତୁ। ମୋର ଜୀବନର ସମସ୍ତ ସମୟରେ ଆପଣ ମୋ ସହିତ କଥାବାର୍ତ୍ତା କରିଅଛନ୍ତି, ମୋ ସହିତ ଆପଣ ଆଳାପ କରିଅଛନ୍ତି, ଏକ ଭିନ୍ନ ଧରଣର ଆଚରଣକୁ ସମ୍ପାଦନ କରିବା ପାଇଁ ଆପଣ ମୋ ପାଇଁ ଚେଷ୍ଟା କରିଅଛନ୍ତି, ସେହି ସମର୍ପଣ କର୍ମକୁ କରିବା ପାଇଁ ଆପଣ ମୋ ପାଇଁ ପ୍ରବଳ ଉଦ୍ୟମ କରିଛନ୍ତି, କିନ୍ତୁ ହେ ପ୍ରଭୁ, ମୋ ପାଇଁ ଦିନଟି ଅବସରଟି ବହୁତ ଆଗରୁ ଶେଷ ହୋଇସାରିଛି, ମାତ୍ର ବର୍ତ୍ତମାନ ଫେରି ଆସିବାକୁ ମୁଁ ପ୍ରସ୍ତୁତ ଅଛି। ପିତା, ଏହାକୁ ପ୍ରଦାନ କରନ୍ତୁ, ବିଚାର ନିଷ୍ପତ୍ତି ପୂର୍ବେ କରୁଣା ଯେତେବେଳେ ଡାକୁଅଛନ୍ତି, ମଣ୍ଡଳୀର ଯାତ୍ରାର ଅବସରଟି ଯେତେବେଳେ ମିଶ୍ର ଦେଶକୁ ତ୍ୟାଗୁଅଛି, ସେମାନେ ଯେପରି ଆସିପାରନ୍ତି ସେହି ଆହୁତ ହୋଇଥିବା ଶ୍ରେଷ୍ଠ ଦଳ ସହିତ ମିଶି ଅଗ୍ରସର ହୁଅନ୍ତୁ। ଯୀଶୁଙ୍କ ନାମରେ ଆମମାନେ ଏହାକୁ ଭିକ୍ଷା କରୁ। ଆଉ ଆମମାନେ ସମସ୍ତେ ନିଜ ନିଜର ମସ୍ତକ ଗୁଡିକୁ ଯେତେବେଳେ ଅବରୋଧ ରଖିଅଛୁ, ପୁଣି ସକଳ ଚକ୍ଷୁ ମୁଦ୍ରିତ ରହିଅଛି, ପୁଣି ଖ୍ରୀଷ୍ଟିଆନ ମାନେ ପ୍ରାର୍ଥନା କରୁଛନ୍ତି, ମୁଁ ବିସ୍ମୟ ପ୍ରକାଶ କରେ ଯଦି ଆପଣମାନେ ନିଜ ନିଜର ହସ୍ତ ଉପରକୁ ଉଠାନ୍ତି, କହନ୍ତି ଭାଇ ବ୍ରାହ୍ମ, ଆପଣ ମୋତେ ସ୍ମରଣ କରନ୍ତୁ, ମୁଁ ଯୀଶୁଙ୍କ ବିଷୟରେ ଆପଣ କହୁଥିବା ପ୍ରତ୍ୟେକ ବାକ୍ୟକୁ ସତ୍ୟ ବୋଲି ବିଶ୍ୱାସ କରେ। ଆଉ ଆମମାନେ ସମସ୍ତେ ପବିତ୍ର ଆତ୍ମାରେ ଭରପୁର ହେବାକୁ ଆବଶ୍ୟକ କରୁ, ଆଉ ମୁଁ ଅଦ୍ୟାବଧି ସେପରି ହୋଇନାହିଁ, ମୁଁ ମଣ୍ଡଳୀର ଜଣେ ସଦସ୍ୟ ହୋଇ ଆସିଅଛି, କିମ୍ବା ଏପରି ହୋଇପାରେ ଯେ ଆପଣ ସଦସ୍ୟଟିଏ ଆଦୌ ହୋଇନାହାନ୍ତି, ଏପରି ମଧ୍ୟ ହୋଇପାରେ ଯେ ଆପଣ ଜଣେ ପାପୀ ରୂପେ ବିବେଚିତ ହୋଇ ଆସିଛନ୍ତି, ଖ୍ରୀଷ୍ଟଙ୍କୁ ଆଦୌ ଗ୍ରହଣ କରିନାହାନ୍ତି, କିମ୍ବା କୌଣସି ଏକ ମଣ୍ଡଳୀର ଜଣେ ସଦସ୍ୟ ହୋଇ ଆପଣ ରହି ଆସିଛନ୍ତି, ପୁଣି ଆଦୌ ନୂତନ ଜନ୍ମରେ ଜନ୍ମଗ୍ରହଣ କରିନାହାନ୍ତି, ଆପଣ ନିଜର ହସ୍ତ ଉପରକୁ ଉଠାଇବେ କି? କହିବେ ଭାଇ ବ୍ରାହ୍ମ, ମୋତେ ଆପଣଙ୍କର ପ୍ରାର୍ଥନା ମନେ ପକାନ୍ତୁ, ମୁଁ ଜଣେ ସୁଯୋଗ୍ୟ ବ୍ୟକ୍ତିକୁ ଚାହେଁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆଉ ଆପଣଙ୍କୁ ପୁଣି ଆପଣଙ୍କୁ ଆପଣଙ୍କୁ ଆଉ ଆପଣଙ୍କୁ ପୁଣି ମୋର ଭାଇ ଆପଣଙ୍କୁ ପୁଣି ଆପଣଙ୍କୁ ହେ ଭଉଣୀ ଆପଣଙ୍କୁ ଆଉ ହେ ଭାଇ ଆପଣଙ୍କୁ ଆପଣଙ୍କୁ ହଁ ଆପଣଙ୍କୁ ଭାଇ ଭଉଣୀ ଆପଣମାନଙ୍କୁ ଆଶୀର୍ବାଦ ଦିଅନ୍ତୁ। ମୁଁ ଲକ୍ଷ୍ୟ କରେ ଆହେ ଏଠାରେ ମୋର ବାମ ପାର୍ଶ୍ୱରେ କେତେଜଣ ବ୍ୟକ୍ତି ଏଇ ପାଖରେ ଅଛନ୍ତି, ନିଜର ହାତ ଉପରକୁ ଉଠାନ୍ତୁ, କହନ୍ତୁ ଭାଇ ବ୍ରାହ୍ମ ମୋତେ ମନେ ପକାନ୍ତୁ, ମୁଁ ଜନ୍ମ ଗ୍ରହଣ କରିବାକୁ ଚାହେଁ। ବର୍ତ୍ତମାନ ମନେ ରଖନ୍ତୁ ପବିତ୍ର ଆତ୍ମା ଆପଣମାନଙ୍କ ସହିତ କଥାବାର୍ତ୍ତା କରୁଅଛନ୍ତି। ଯଦି ମୁଁ ଈଶ୍ୱରଙ୍କର ସେବକଟିଏ ହୋଇଥାଏ ଏହି ପ୍ରଚାର ମଞ୍ଚ ପରେ ମୁଁ ଯେ ଠିଆ ହୋଇଅଛି ସେଥିପାଇଁ ମୁଁ ଯେପରି ନିଶ୍ଚିତ ଅଟେ ଠିକ ସେତିକି ନିଶ୍ଚିତ ଅଟେ ଯେ ମୁଁ ତାଙ୍କ ଜଣେ ସେବକ ଅଟେ। ବନ୍ଧୁଗଣ ମୁଁ ଯେ ଆପଣଙ୍କ ପ୍ରତି ନିୟମିତ ସେବକ ଅଟେ ସେପରି କିଛି ହୋଇପାରିଥାଏ, ମାତ୍ର ମୁଁ ଜଣେ ଭଣ୍ଡ ବ୍ୟକ୍ତି ଆଦୌ ନୁହେଁ। ମୁଁ ଯେ କାହା ବିଷୟରେ କହେ ସେଥିରେ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ଅଟେ ସେ କଥାକୁ ମୁଁ ଜାଣେ। ସେପରି ସ୍ଥଳେ ଆପଣମାନଙ୍କ ସମସ୍ୟା ଯେ କଣ ଅଟେ ଯଦି ସେ ସମ୍ବନ୍ଧରେ ମୁଁ ଜାଣନ୍ତି, ପୁଣି ଆପଣମାନଙ୍କର ବ୍ୟାଧି ଯେ କଣ ଅଟେ ସେ ବିଷୟରେ ଯଦି ମୁଁ ଅବଗତ ହୁଏ, ପୁଣି ଆପଣମାନେ ନିମନ୍ତେ ମୋର ପ୍ରାର୍ଥନାକୁ ଈଶ୍ୱର ଶୁଣନ୍ତି। ଆଉ ଠିକ ଏହି ସମୟରେ ଏହି ଭବନ ମଧ୍ୟରେ କେତେକ ବ୍ୟକ୍ତି ବସିଛନ୍ତି ଯେଉଁମାନେ ସୁସ୍ଥତା ଲାଭ କରିଛନ୍ତି, କର୍କଟ ରୋଗରେ ଥାଇ ପୁଣି ଅନ୍ଧତ୍ୱ ପୁଣରେ ଥାଇ ତତ୍ପରେ ବଧିର ଅବସ୍ଥାରେ ଥାଇ ପୁଣି ଲଙ୍ଗଳା ଅବସ୍ଥାରେ ପୁଣି ଅନ୍ୟାନ୍ୟ ବିଭିନ୍ନ ବ୍ୟାଧିରେ ପୀଡ଼ାଗ୍ରସ୍ତ ଥାଇ ସୁସ୍ଥତା ଲାଭ କରିଛନ୍ତି। ସମସ୍ତ ବିଶ୍ୱର ହେଉଥିବା ଉପାସନା ଗୁଡ଼ିକରେ ନିଜ ନଜର ପକାଇ ଦେଖନ୍ତୁ ଆପଣଙ୍କ ସମ୍ବନ୍ଧରେ ବର୍ତ୍ତମାନ କିପରି ଅଟେ, ଏହା ବିଷୟରେ ବର୍ତ୍ତମାନ କି ପ୍ରକାର ସମୟ ଅଟେ। ଏଥିପାଇଁ ସେ ମୋର ପ୍ରାର୍ଥନାକୁ ଶୁଣନ୍ତି, ତେବେ ଆପଣମାନଙ୍କ ପ୍ରାଣ ଅବସ୍ଥା ବିଷୟକ ପ୍ରାର୍ଥନାକୁ ସେ କଣ ଶୁଣିବେ ନାହିଁ। ଆପଣଙ୍କ ସମସ୍ୟାଟି ଯେ କେଉଁଠାରେ ଅଛି ସେ କଥାକୁ ସେ ଯଦି ମୋ ନିକଟରେ ପ୍ରକଟ କରିଦେବେ, ତେବେ ଆପଣଙ୍କର ଯତ୍ନଟି ଯେ କେଉଁଠାରେ ଅଛି ସେ କଥାକୁ ସେ ବର୍ତ୍ତମାନ ମୋ ପାଖରେ ପ୍ରଗଟ କରିବେ ନାହିଁ କି। ଆଉ କେତେଜଣ ବ୍ୟକ୍ତି ନିଜ ନିଜର ହାତ ଉପରକୁ ଉଠାଇବେ ଆଉ କହିବେ ଭାଇ ବ୍ରାହ୍ମ ମୋତେ ସ୍ମରଣ କରନ୍ତୁ, ଏହି ସମୟରେ ମୁଁ ଆବଶ୍ୟକ କରେ ମୋ ପ୍ରତି କରୁଣାମୟ ହୁଅନ୍ତୁ, ଏପରି କହି ପରମେଶ୍ୱର ନିକଟରେ ନିବେଦନ କରିବେ କି। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପୁଣି ଆପଣଙ୍କୁ ଆଉ ଆପଣଙ୍କୁ ତତ୍ପରେ ଆପଣଙ୍କୁ ପୁନର୍ବାର ଆଶୀର୍ବାଦ କରନ୍ତୁ। ଆରେ ବା ଆଶ୍ଚର୍ଯ୍ୟ ତ ଭବନ ପ୍ରତିଟି ସ୍ଥାନରେ ପ୍ରତିଟି ଜାଗାରେ ସେପରି ରହିଛି। ଆପଣମାନେ ନିଜ ନିଜର ମସ୍ତ ଗୁଡ଼ିକୁ ଯେତେବେଳେ ଅବରୋଧ କରିଛନ୍ତି ମୁଁ ବିସ୍ମୟ ପ୍ରକାଶ କରିଥାଏ। ଯଦି ଆପଣମାନେ କରନ୍ତି ସେ ବ୍ୟକ୍ତିଗଣ ଯେଉଁମାନେ କି ହାତ ଉପରକୁ ଉଠାଇଥିଲେ କେବଳ ଅଧିକ କିଛି ଅନୁଗ୍ରହକୁ ପାଇବାକୁ ଭରସା ରଖିଛନ୍ତି, ତେବେ କୁହନ୍ତୁ ହେ ପ୍ରଭୁ ଆପଣଙ୍କ ହାତ ଉପରକୁ ଉଠାଇବା ପାଇଁ ମୁଁ ଯଥେଷ୍ଟ ଅନୁଗ୍ରହକୁ ପାଇସାରିଥିଲି, ତେଣୁ ମୁଁ ଯେତେବେଳେ ପ୍ରାର୍ଥନା କରେ ମୋତେ ଠିଆ ହୋଇ ପଡ଼ିବାକୁ ଅଧିକ କିଛି ଅନୁଗ୍ରହ ପ୍ରଦାନ କରନ୍ତୁ। ହେ ପ୍ରଭୁ ଦିବସର ଅବସାନ ପୂର୍ବେ ଯଦି ସେ ମୋ ପାଇଁ ଆସିବେ ଆପଣଙ୍କ ପାଇଁ ଏହା ହିଁ ମୋର ସର୍ତ୍ତ ଅଟେ ଯେ ମୁଁ ବିଶ୍ୱସ୍ତ ହେବାକୁ ଚାହେଁ, କୌଣସି ଏକ ଦିନ ମୁଁ ଆପଣଙ୍କ ସହିତ ଭେଟ କରିବାକୁ ଚାହେଁ। ଏହି ସମାଧାନଟି ମୋ ଶରୀର ଉପରେ ଆଚ୍ଛାଦିତ ହେବ, ପୁଣି ମୃତ୍ୟୁର ବିଶ୍ରାମ ଆଡ଼କୁ ମୁଁ ଅଗ୍ରସର କରିବି। ଚିକିତ୍ସକ ମହାଶୟ ମୋ ପାଖରୁ ଦୂରେଇ ଯିବେ, ଆଉ କିଛି କରିପାରିବାର ନାହିଁ ଏପରି କହି ହଟିଯିବେ। ତତ୍ପରେ ହେ ଈଶ୍ୱର ମୋର ପ୍ରାଣ ଉପରେ ଅନୁଗ୍ରହ କରିବା ହେଉନ୍ତୁ। ଏହି କୋଠରୀ ମଧ୍ୟରେ ମୃତ୍ୟୁର ଶୀତଳ ବା ଯେତେବେଳେ ପ୍ରଭାବିତ ହେଉଅଛି ସିଓନର ସେହି ପୁରାତନ ଚରିଟି ଆସନ୍ତୁ, ପୁଣି ମୋତେ ଏହି ସ୍ଥାନରୁ ସଙ୍ଗେ ନେଇଯାଆନ୍ତୁ। ହେ ପ୍ରଭୁ ଦୃଢ଼ ହୋଇ ରହିବାକୁ ମୁଁ ଯାଉଅଛି, ଏହା ଅଧିକ କିଛି ଅନୁଗ୍ରହ ଆବଶ୍ୟକ କରୁଛି, କିନ୍ତୁ କିଛିଟା ବିଶେଷର ବିଷୟ ମୋତେ ସଞ୍ଚାଳିତ କରୁଛନ୍ତି, ମୁଁ ଠିଆ ହୋଇପଡୁଛି। ଭାଇ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। କେହି ଜଣେ ଅନ୍ୟ ବ୍ୟକ୍ତି ଠିଆ ହୋଇପଡିବେ କହିବେ ପ୍ରଭୁ ମୁଁ ଠିଆ ହୋଇଛି, ଭାଇ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ହେ ଭାଇ ଭଉଣୀ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, କେବଳ ଠିଆ ହୋଇ ରହିଥାନ୍ତୁ। ପ୍ରତ୍ୟେକ ଜଣ ଯେଉଁମାନେ ସ୍ମରଣ କରାଯିବା ପାଇଁ ଇଚ୍ଛା କରନ୍ତି ଏହି ପ୍ରାର୍ଥନାରେ ସେପରି କରାଯିବା ନିମନ୍ତେ ଇଚ୍ଛା ପ୍ରକାଶ କରନ୍ତି, ନିଜ ନିଜର ପ୍ରାଣ ପରିତ୍ରାଣ ନିମନ୍ତେ ତାହା କରିବାକୁ ଚାହାନ୍ତି। ଆପଣ ମାନେ ସମସ୍ତେ ଠିଆ ହୋଇପଡିବେ କି। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଯୁବକ ବ୍ୟକ୍ତି ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ମହାଶୟ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଭାଇ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୋର ଭଉଣୀ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଭାଇ ଆପଣଙ୍କୁ ଭଉଣୀ ଆପଣଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। କେହି ଜଣେ ଅନ୍ୟ ବ୍ୟକ୍ତି ଏତେବେଳେ ଠିଆ ହୋଇପଡିବେ ପୁଣି କହନ୍ତି, ଭାଇ ବ୍ରହ୍ମ ଏହି ସ୍ଥାନରେ ମୁଁ ଉପସ୍ଥିତ ଅଟେ, ମୁଁ ଆପଣଙ୍କ ସମ୍ମୁଖରେ ଆଦୌ ଠିଆ ହେଉ ନାହିଁ, ମୁଁ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇଅଛି। କେହି ଜଣେ ଅଦୃଶ୍ୟ ଶକ୍ତି ମୋତେ ଠିଆ ହୋଇ ପଡିବାକୁ କହିଲେ, ପୁଣି ମୁଁ ଠିଆ ହୋଇ ପଡିଅଛି। ଆପଣ ଏହାକୁ କରିବେ କି କେବଳ ନିଜ ଗୋଡରେ ଠିଆ ହୋଇ ପଡନ୍ତୁ, ଠିକ ଏତିକିଟା ପରିମାଣରେ ଈଶ୍ୱରକୁ ସ୍ୱୀକାର କରି ନିଅନ୍ତୁ। ହେ ଭଉଣୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସେଇଠାରେ ଆହୁରି ଅଧିକ ଅଛନ୍ତି ଭଦ୍ର ମହିଳା, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ତାହା ସତ୍ୟଗତ ଅଟେ। ଗରିବ ମାତା ଜଣକ ନିଜର ସାନ ପିଲାଟିକୁ କୋଳେ ଧରିଛନ୍ତି, ସାମନାକୁ ଆସିବା ପାଇଁ ଖୁବ୍ ଚେଷ୍ଟା କରୁଛନ୍ତି, ତାଙ୍କ ଚକ୍ଷୁ ତଳେ ଲୋତକ ଭରପୁର ଅଟେ। ଆପଣ ଆସିବେ ନାହିଁ କି, ପୁଣି ଥରେ ଠିଆ ହୋଇ ପଡନ୍ତୁ, ଭଦ୍ରେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସେଠାରେ ବୃଦ୍ଧା ନାରୀ ଜଣକ ଉଠି ପଡିଥିଲେ, ପୁଣି ପ୍ରକୃତିରେ ଅତିଶୟ ବୃଦ୍ଧା ଅଟନ୍ତି, ସେ ଯେ ଈଶ୍ୱରଙ୍କୁ ଅବଶ୍ୟ ମୁଖାମୁଖି ହୋଇ ଭେଟିବାକୁ ଯାଉଛନ୍ତି। ଏହି ଦିନମାନଙ୍କ ମଧ୍ୟରେ ଗୋଟିଏ ଦିନ ସେପରି ହେବାକୁ ଅବଶ୍ୟ ଯାଉଅଛି, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ପରବର୍ତ୍ତୀ ଜଣକ କିଏ ଠିଆ ହୋଇ ପଡିବେ, କହନ୍ତି ମୁଁ କଣ ଠିଆ ହୋଇ ପଡିବି କି, ପ୍ରାର୍ଥନା କରାଯିବା ପାଇଁ କେବଳ ଠିଆ ହୋଇ ପଡନ୍ତୁ। କେହି ଜଣେ ଅନ୍ୟ ବ୍ୟକ୍ତି ଅଛନ୍ତି କି, ମୁଁ ତ କେବଳ ଏପରି ଅନୁଭବ କରେ ଯେ କେହି ଜଣେ ବ୍ୟକ୍ତି ଠିଆ ହେବାକୁ ଇଚ୍ଛା କରନ୍ତି, ଏପରି ହୋଇପାରେ ଯେ ଆପଣ ଟିକିଏ ଅଧିକ ନିକଟ ହେବାକୁ ଚାହାନ୍ତି। ଏହାକୁ କୌଣସି ପ୍ରକାର ଅନ୍ୟଥା କରନ୍ତୁ ନାହିଁ, କେବଳ ଠିଆ ହୋଇ ପଡନ୍ତୁ। ଆପଣ ଏହାକୁ କରିବେ କି, ଆପଣମାନେ ଯେଉଁମାନେ କି ଅଧିକ ନିକଟରେ ଈଶ୍ୱରଙ୍କର ହେବାକୁ ଚାହାନ୍ତି ଏପରି କରିବେ କି, ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ତାହା ଉଚିତ ପ୍ରକାର ବିଷୟ ଅଟେ। ଅନ୍ୟ କେହି ବ୍ୟକ୍ତି ସେପରି କରିବେ କି, ଭଦ୍ର ନାରୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆଜ୍ଞା ହଁ ତାହା ହିଁ। ସେଇଠାରେ ଆହୁରି ତିନି ଜଣ ବ୍ୟକ୍ତି, ଅତି କମ୍ରେ ତିନି ଜଣ ବ୍ୟକ୍ତି ଅଛନ୍ତି, ମୁଁ ଠିକ ସିଧାସଳଖ ନାହିଁ ରହିଛି, ଅବଶ୍ୟ ଠିଆ ହୋଇ ପଡିବାକୁ ଥିଲା ସେଠାରେ, କାରଣ ସେଠାରେ ପରମେଶ୍ୱରଙ୍କ ଦୂତ ଜଣକ ଠିଆ ହୋଇ ରହିଛନ୍ତି। ଭଦ୍ର ନାରୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ତା ନିରାଟ ସତ୍ୟକଥା ଅଟେ। ପୁଣି ଭାଇ, ତା ସମୁଚୀନ ସତ୍ୟକଥା ଅଟେ, ଏହା ସମ୍ବନ୍ଧରେ କଣ ସତ୍ୟ କଥା ଅଟେ। ପୁଣି ପ୍ରଭୁଙ୍କର ଦୂତ ଜଣକ ଠିଆ ହୋଇ ରହିଛନ୍ତି, ତାହା ମୁଁ ଜାଣେ, ମୁଁ ଏହାଙ୍କୁ ଦେଖେ, ପୁଣି ମୁଁ ବୁଝେ ଯେ କୌଣସି ଜଣେ ବ୍ୟକ୍ତିଙ୍କୁ ଏଥିରେ ଠିଆ ହୋଇ ପଡିବା ଉଚିତ ହେବ। ଏକ ମିନିଟ ପାଇଁ ମୁଁ ଅପେକ୍ଷା କରିବି, ପ୍ରଭୁଙ୍କର କରିପାରନ୍ତି, ସେ ଯେ ଆପଣଙ୍କ ହୃଦୟ ମଧ୍ୟକୁ ସମର୍ଥ ସହିତ ପ୍ରବେଶ କରୁଛନ୍ତି ତା ଆପଣମାନେ ଜାଣନ୍ତି। ମୋର ବନ୍ଧୁ ସେଠାରେ ସେ ଠିଆ ହୋଇ ଅଛନ୍ତି, ତାହା ତ ତାଙ୍କର ଅଟେ ଯିଏକି ଆପଣଙ୍କୁ ଠିଆ ହୋଇ ପଡିବାକୁ କହୁଅଛନ୍ତି। ଆପଣ ଏହାକୁ କରିବେ ନାହିଁ କି, ଠିକ ଏହି ସମୟରେ କେବଳ ଠିଆ ହୋଇ ପଡନ୍ତୁ, ପୁଣି ତାଙ୍କୁ ଗ୍ରହଣ କରି ନିଅନ୍ତୁ, ସମୁଚୀନ ବିଷୟ ଅଟେ। ଆପଣମାନେ ଏତେବେଳେ ନିଶ୍ଚିତ ଅଟନ୍ତି କି, ଆଜିର ରାତ୍ରି ବେଳା ପରମେଶ୍ୱର ଆପଣଙ୍କୁ ଯଦି ଡାକିବେ, ଏହି ଉପାସନା ମଧ୍ୟ ଡାକିବେ, ତେବେ ଏହି ସମାଚାରଟି, ଏହି ନିମନ୍ତ୍ରଣଟି ସେ ସୁଦୂରବର୍ତ୍ତୀ ସ୍ଥାନରେ ଆପଣଙ୍କୁ ସାମ୍ନା କରିବ ଯେତେବେଳେ ଆପଣ ମୃତ୍ୟୁବରଣ କରନ୍ତି। ଏ ବିଷୟରେ ଆପଣ କଣ କରିଛନ୍ତି? ଯଦି ଆପଣ ସୁସ୍ପଷ୍ଟ ନୁହନ୍ତି, ନିଶ୍ଚିତ ନୁହନ୍ତି, ବର୍ତ୍ତମାନ ଉଠି ପଡନ୍ତୁ, ଯେପରିକି ତଦ୍ୱାରା ସେ ଆପଣଙ୍କୁ ଦେଖନ୍ତି ଯେ ଆପଣ ତାଙ୍କୁ ଗ୍ରହଣ କରିବାକୁ ଚାହାନ୍ତି, ଜ୍ୟୋତିରେ ଗମନାଗମନ କରିବାକୁ ଚାହାନ୍ତି ବୋଲି ଈଶ୍ୱର ଦେଖିବେ। ବର୍ତ୍ତମାନ ଆମମାନଙ୍କ ଦୟାରୁ ସ୍ୱର୍ଗସ୍ଥ ପିତା, ଏମାନେ ସମସ୍ତେ ଆପଣଙ୍କର ପ୍ରିୟତମ ସନ୍ତାନ ଅଟନ୍ତି, ଏମାନଙ୍କ ହୃଦୟ ଗୁଡିକ କୋମଳତମ ଅଟେ, ବଚନ ଏମାନଙ୍କ ହୃଦୟରେ ଆଜି ରାତ୍ରିବେଳା ପତିତ ହେଲା, ବିଶ୍ୱାସ ସବଳଦ୍ୱାରା ଜାତ ହୁଏ, ଆଉ ସବଳ ପରମେଶ୍ୱରଙ୍କ ବାକ୍ୟରୁ ହୁଏ। ପୁଣି ସେମାନେ ଶୁଣିପାରିଥିଲେ, ଆପଣ ସେମାନଙ୍କ ହୃଦୟକୁ କୋମଳମୟ କରିଥିଲେ, ଅନେକ ଠିଆ ହୋଇ ରହିଛନ୍ତି ପୁରୁଷଗଣ, ପୁଣି ସ୍ତ୍ରୀଗଣ, ବାଳକଗଣ ଆଉ ବାଳିକାଗଣ ଠିଆ ହୋଇ ରହିଛନ୍ତି, ଆପଣଙ୍କୁ ସେମାନଙ୍କର ନିଜସ୍ୱ ପ୍ରେମିକ ତାଳକର୍ତ୍ତା ପୁଣି ନେତା ବୋଲି ସ୍ୱୀକାର କରି ସେମାନେ ଆପଣଙ୍କ ନିକଟରେ ସ୍ୱୀକାର କରନ୍ତି। ଆଉ ଈଶ୍ୱରଙ୍କ ଦୂତ କରିବା ହେଉନ୍ତୁ, ଆଜିର ରାତ୍ରି କାଳରେ ଯିଏ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ସେ ସମ୍ପୂର୍ଣ୍ଣ ଜୀବନ କାଳରେ ସେମାନଙ୍କର ମାର୍ଗଦର୍ଶନ ଯେପରି କରିପାରନ୍ତି, ଠିକ ଏହି ସମୟରେ ସେ ସେମାନଙ୍କୁ କାଳବରୀ ଆଡ଼କୁ ଯେପରି କଢାଇ ନେଇପାରନ୍ତି, ସେମାନଙ୍କର ଅନ୍ତଃକରଣ ଗୁଡିକରେ ଅନୁଧାବନ କରାଯାଇପାରନ୍ତି, ପୁଣି ଯୀଶୁଖ୍ରୀଷ୍ଟଙ୍କୁ ସେମାନଙ୍କ ତଳକତା ରୂପେ ଗ୍ରହଣ କରିନେଇପାରନ୍ତି, ତତ୍ପରେ ପବିତ୍ର ଆତ୍ମା କରିପାରନ୍ତି, ଖ୍ରୀଷ୍ଟଙ୍କ ରକ୍ତ ମାଧ୍ୟମରେ ସେମାନଙ୍କ ସକଳ ପ୍ରାଣପୁରକୁ ଓହ୍ଲାଇ ଆସିପାରନ୍ତି, ପୁଣି ସକଳ ପ୍ରକାରର ଭେଦଭାବକୁ ଦୂରେଇ ଦେଇପାରନ୍ତି, ତତ୍ପରେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମରେ ସେମାନଙ୍କୁ ଭରି ଦେଇପାରନ୍ତି। ଏହି ରାତ୍ରିର ଅବସରଟି ସେମାନଙ୍କର ଜୀବନ ପାଇଁ ଏକ ବିରାଟ ସୁ ଅବସର ଯେପରି ହୋଇପାରେ, ଏହା ଯେ ସେ ପ୍ରକାର ଧରଣ ଅଟେ, ସେ କଥା ଆମେ ଜାଣୁ, ଯେହେତୁ ଆଜି ରାତ୍ରି ବେଳା ସେମାନେ ଆପଣଙ୍କୁ ଗ୍ରହଣ କରୁଛନ୍ତି। ହେ ପ୍ରଭୁ, ଠିକ ଏହି ମୁହୂର୍ତ୍ତରେ ସେମାନଙ୍କୁ ପ୍ରଦାନ କରନ୍ତୁ। ତତ୍ପରେ ଆଜି ରାତ୍ରି ବେଳାରେ ସେମାନେ ଆନନ୍ଦ କରୁ କରୁ ଖୁସି ମନରେ ଆପଣ ଆପଣ ଘରକୁ ଏହି ସ୍ଥାନ ଯେପରି ଫେରି ଯାଇପାରନ୍ତି, ଆପଣଙ୍କ ସମସ୍ତ ଅନ୍ତକରଣ ସହିତ ଈଶ୍ୱରଙ୍କର ପ୍ରଶଂସା କରୁ କରୁ ଫେରନ୍ତି। ଏହି ଆଶିଷକୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତାଙ୍କ ମାଧ୍ୟମରେ ନିବେଦନ କରୁଅଛି। ପୁଣି ଆପଣମାନେ ଯେହେତୁ ବସିଯିବାକୁ ତତ୍ପର ଅଟନ୍ତି, ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏତେବେଳେ ଆପଣମାନେ ମୋତେ ପଚାରକୁ ଦିଅନ୍ତୁ, ଆପଣମାନେ ମଧ୍ୟରେ ପ୍ରତ୍ୟେକ ଜଣ ଯେଉଁମାନେ କି ଠିଆ ହୋଇଥିଲେ, ପୁଣି ଆପଣମାନେ ସମସ୍ତେ ଜାଣନ୍ତି ଯେ ଆପଣମାନେ ଯେତେବେଳେ ଠିଆ ରହିଥିଲେ ସେତେବେଳେ କିଛିଟା ବିଶେଷ ଧରଣର ଘଟଣା ଘଟିଥିଲା। ନିଜ ନିଜ ହାତ ଉପରକୁ ଉଠାଇଥିଲେ, କେବଳ ନିଜ ନିଜ ହାତ ଉପରେ ଉଠାଇଥିଲେ, କୌଣସି ବିଶେଷ ଧରଣର ଘଟଣା ଯେ ଘଟିଥିଲା ସେ କଥା ଆପଣ ଜାଣନ୍ତି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏହା ନିରାଟ ସତ୍ୟ ଘଟ ଅଟେ। ହେ ବନ୍ଧୁଗଣ, ଏହାକୁ ହେବା ହିଁ ଅଛି, ଏହାକୁ ହେବାକୁ ହିଁ ଅଛି। ମୁଁ ଠିଆ ହୋଇଥିଲି, ଠିକ ଏହି ମୁହୂର୍ତ୍ତରେ ଦେଖିଥିଲି ସେହି ସମାଜ ସ୍ୱର୍ଗଦୂତ ଜଣକ ଯାହାଙ୍କ ବିଷୟରେ ମୁଁ କହିଥାଏ, ଏଠାରେ ଏହି ଭବନ ମଧ୍ୟ ଦେଇ ଏକ ଦିଗରୁ ଅନ୍ୟ ଦିଗକୁ ଅଗ୍ରସର ହୋଇ ଯାଉଛନ୍ତି। ପ୍ରଭୁଙ୍କର ସେହି ସମାଜ ସ୍ୱର୍ଗଦୂତ ଜଣକ ଅଗ୍ନିର ସ୍ତମ୍ଭଟି ଅଗ୍ରସର ହୋଇ ଯାଉଛନ୍ତି। ସେ ପ୍ରତ୍ୟାଦେଶ ଅଧୀନରେ ଥାଇ ମୁଁ ବିଗତ 5 କିମ୍ବା 10 ମିନିଟ୍ ସମୟ ପର୍ଯ୍ୟନ୍ତ ପ୍ରଚାର କରୁଥିଲି। ମୁଁ ଏହାଙ୍କୁ ଅନୁଭବ କରେ, ଏହି ଭବନର ମଧ୍ୟ ଦେଇ ଅଗ୍ରସର ଯାଞ୍ଚ କରୁଥିବାର ମୁଁ ଦେଖେ। ବର୍ତ୍ତମାନ ମୁଁ ଯେ ଆପଣଙ୍କୁ କଥା କାହାଣୀଟିଏ କହୁଅଛି, ଏପରି ଆପଣ ବିଚାର କରିପାରନ୍ତି, ମାତ୍ର ଏହା ତ ନିରାଟ ସତ୍ୟ କଥା ଅଟେ। ଆଉ ମୋତେ ଯେ ପ୍ରାର୍ଥନାର ଏକ ଧାଡ଼ିକୁ ତଥାପି ଡାକିବାକୁ ପଡିବ, ଏପରି ମୁଁ ବିଚାର କରେ ନାହିଁ। ମୁଁ ବିଚାର କରେ ଯେ ମୁଁ ଠିକ ଏହି ସ୍ଥାନରେ ଠିଆ ହୋଇ ରହିବି, ଆଉ ମୁଁ ଯେ ଆପଣମାନଙ୍କୁ ସତ କଥା କହିଅଛି ତାହାକୁ ଦୃଢ କରିବାକୁ ପରମେଶ୍ୱରଙ୍କୁ କହିବି। ସକଳ ପ୍ରକାର ଚିହ୍ନ ପୁଣି ଅଦ୍ଭୁତ ଘଟଣା ଗୁଡିକ ଯେ ନିରାଟ ସତ୍ୟ କଥା ଅଟେ, ଏହାକୁ ଅନୁମୋଦନ କରିବାକୁ ଈଶ୍ୱରଙ୍କୁ ଅନୁରୋଧ କରିବି, ତାହା ସତ୍ୟ କଥା। ଏଠାରେ ଉପସ୍ଥିତ ଥିବା କେତେ ଜଣ ବ୍ୟକ୍ତି ଆରୋଗ୍ୟ ହେବାକୁ ଚାହାନ୍ତି, ପୀଡିତ ବ୍ୟକ୍ତିଗଣ ସୁସ୍ଥତା ଲାଭ କରିବାକୁ ଚାହାନ୍ତି, ନିଜ ନିଜ ହାତ ଗୁଡାକୁ ଉପରକୁ ଉଠାନ୍ତୁ। ଆପଣମାନେ ଯିଏ ଯେଉଁଠାରେ ଉପସ୍ଥିତ ଥାନ୍ତି ସେପରି କରନ୍ତୁ, କୁହନ୍ତୁ ମୁଁ ଏହାକୁ ଗ୍ରହଣ କରେ, ଖୁବ୍ ଭଲ କଥା। ମୁଁ ଚାହେଁ ଯେ ଆପଣମାନେ ଦେଖନ୍ତୁ, ଜୀବିତ ରହନ୍ତୁ, ପୁଣି ବିଶ୍ୱାସ କରନ୍ତୁ। ଏହି ସମବେତ ଜନତାଙ୍କ ମଧ୍ୟରେ କେହି ଜଣେ ବ୍ୟକ୍ତି, ଏହି ଗହଳି ମଧ୍ୟରୁ କେହି ଜଣେ ବ୍ୟକ୍ତି, ଏହି ସମାଗମ ମଧ୍ୟରୁ କେବଳ ଦେଖନ୍ତୁ ଆଉ କହିଥିଲେ, ହେ ପ୍ରଭୁ ଯୀଶୁ, ଏହିପରି ଭାବେ ମୁଁ ବିଶ୍ୱାସ କରେ। ସର୍ବପ୍ରଥମେ ବେଦୀର ଆହ୍ୱାନଟିକୁ ମୁଁ ଦେଇଥିଲି, ତାହାର କାରଣ ଥିଲା ଆମମାନଙ୍କୁ ତାଙ୍କର ସପକ୍ଷବାଦିତାକୁ ପାଇବାକୁ ଅଛି। ଏହା ମୋ ପାଇଁ କିଛିଟା ନୂତନ ଧରଣର ଅନୁଭୂତି ଅଟେ। ପ୍ରଥମେ ମୋତେ ତାଙ୍କ ସହିତ ଅନୁକମ୍ପା ପାଇବାକୁ ହିଁ ଅଛି। ତତ୍ପରେ ମୁଁ ଯଦି ଅନୁକମ୍ପାକୁ ପାଇସାରିଛି, ପୁଣି ଅନୁକମ୍ପାଟିଏ କରିଥିଲି, ଆଉ ଆପଣମାନେ 1 ଡର୍ଜନ କିମ୍ବା 2 ଡର୍ଜନ ସଂଖ୍ୟକ ପ୍ରାଣ ତତ୍ପରେ ତାଙ୍କ ପାଖକୁ ଆସିଥିଲେ, ନିଶ୍ଚିତ ରୂପେ ନିଶ୍ଚିତ ରୂପେ। ବର୍ତ୍ତମାନ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତିବିଶେଷ ଯେଉଁମାନେ ଖ୍ରୀଷ୍ଟଙ୍କ ନିକଟକୁ ଆସିଲେ, ତତ୍ପରେ ପବିତ୍ର ଆତ୍ମାରେ ଭରପୁର ଥିବା ଏକ ଉତ୍ତମ ମଣ୍ଡଳୀର ଅନୁସନ୍ଧାନ କରନ୍ତୁ, ପୁଣି ଏଥି ମଧ୍ୟକୁ ଯାଆନ୍ତୁ। ତତ୍ପରେ ଆପଣମାନେ ଏହାଙ୍କୁ ନ ପାଇଲା ପର୍ଯ୍ୟନ୍ତ ସେଠାରେ ତାଙ୍କର ବାପ୍ତିସ୍ମକୁ ଅନ୍ୱେଷଣ କରନ୍ତୁ। କେବଳ ଯାଆନ୍ତୁ, ପ୍ରତିଦିନ ରାତିବେଳା ଯାଆନ୍ତୁ, ପ୍ରତିଦିନ ଯାଆନ୍ତୁ, କେବଳ ପ୍ରାର୍ଥନା କରିବାରେ ଲାଗି ରହନ୍ତୁ। ପୁଣି ଆପଣମାନେ ଜନତାଗଣ ଯେଉଁମାନେ ପୀଡିତ ଅଟନ୍ତି, ଯଦି ମୁଁ ଆପଣମାନଙ୍କୁ ସତ୍ୟ କଥା କହିଅଛି, ତେବେ ଏହା ଯେ ସତ୍ୟ କଥା ଅଟେ ତାହାକୁ ପରମେଶ୍ୱର ସାକ୍ଷ୍ୟ ପ୍ରଦାନ କରିବେ, ତାହା ସତ୍ୟ କଥା ଅଟେ। କେବଳ ସେହି ଜଣେ ମାତ୍ର ଅଟନ୍ତି ଯିଏ ଏହାକୁ କରିପାରନ୍ତି। ଆପଣମାନେ ଯଦି କେବଳ ପ୍ରାର୍ଥନା କରିବେ, ପୁଣି ଆପଣଙ୍କ ସର୍ବାନ୍ତକରଣ ସହିତ ଏହାକୁ ବିଶ୍ୱାସ କରିବେ, ତେବେ ଯେ ପରମେଶ୍ୱର ଏହାକୁ ପରିଚିତ କରାଇବେ। କେବଳ ଧ୍ୟାନ ଦିଅନ୍ତୁ, ପୁଣି ଏହାକୁ କହନ୍ତୁ। 8 ବର୍ଷ ତଳେ ଇଣ୍ଡିଆନାର ଗ୍ରୀନ୍ସ ମିଲ୍ରେ ପ୍ରଭୁଙ୍କର ସ୍ୱର୍ଗଦୂତ ଯେତେବେଳେ ମୋତେ ସେଠାରେ ଦର୍ଶନ ଦେଇଥିଲେ, ସେହି ସମୟରେ ଏକ ଶିଶୁ ବାଳକ ସମୟ ଅବସ୍ଥାରୁ ମୋତେ ମାର୍ଗଦର୍ଶନ କରାଉଛନ୍ତି, ମୋତେ ଦର୍ଶନ ଗୁଡିକ ଦେଖାଉଛନ୍ତି। ମୁଁ ଯେତେବେଳେ ଭେଟିଲି, ତାଙ୍କ ପାଖକୁ ଗଲି, ସେ କହିଲେ, ଯଦି ତୁମେ ବିଶ୍ୱାସଭାଜନ ହୁଅ, ତୁମକୁ ଜନତାଙ୍କୁ ବିଶ୍ୱାସ କରିବାକୁ ପ୍ରବର୍ତ୍ତାଇ ପାର, କୌଣସି ବିଶ୍ୱାସ ପ୍ରାର୍ଥନାରେ ଅସମ୍ଭବ ହେବ ନାହିଁ, କେହି ତୁମର ପ୍ରାର୍ଥନା ନିକଟରେ ଠିଆ ହୋଇପାରିବ ନାହିଁ। ସେ ସେହି ସମୟରେ ଯାହାକୁ କରିପାରିଥିଲେ ଏତେବେଳେ ମଧ୍ୟ ସେହି ସମାନ ଧରଣ କାର୍ଯ୍ୟକୁ ସେ କରିପାରନ୍ତି। ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଅଛନ୍ତି, ପୁଣି ସେଠାର ବାହାର ପାଖରେ ଏକ ଜନଗହଳି ତାଙ୍କ ସମ୍ମୁଖରେ ରହିଅଛି। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଉପରେ ଯେ କଣ ବିତି ଯାଇଥାଏ ସେ କଥାକୁ ସେ ଜାଣନ୍ତି। ଆପଣ ଯେ କଣ କରିଛନ୍ତି ଆପଣଙ୍କର ସମସ୍ୟାଟି ଯେ କଣ ଏହି ସବୁ ବିଷୟରେ ଟିକିନି କଥା ସେ ଜାଣନ୍ତି, ତାହାକୁ ଆପଣ ବିଶ୍ୱାସ କରନ୍ତି ନାହିଁ କି? ତେବେ ଆପଣଙ୍କର ସର୍ବାନ୍ତଙ୍କ ସହିତ ଏହାଙ୍କୁ ବିଶ୍ୱାସ କରନ୍ତୁ। ଏଠାରେ ଜଣେ ଯୁବକଙ୍କୁ ବସିଥିବାର ମୁଁ ଲକ୍ଷ୍ୟ କରେ, ବିଶ୍ୱାସ କରୁଛନ୍ତି, ଚେଷ୍ଟା କରୁଛନ୍ତି, ବିଶ୍ୱାସ ରଖୁଛନ୍ତି। ତୁମ୍ଭ ମଧ୍ୟରେ ଯେ କଣ ମନ୍ଦତା ରହିଛି ସେ ବିଷୟଟିକୁ ପ୍ରଭୁ ଯେ ମୋତେ ପ୍ରଘଟ କରିଦେବେ, ସେ କଥାକୁ ତୁମେ ବିଶ୍ୱାସ କର କି? ତୁମେ କର କି? ସେ ଯଦି କରିବେ ତେବେ ତୁମେ ନିଜର ସୁସ୍ଥତାକୁ ଗ୍ରହଣ କରିନେବ କି? ତୁମ୍ଭର ହୃଦରୋଗର ସମସ୍ୟା ରହିଛି ତାହା ସତ୍ୟ କଥା ଅଟେ ନା? ତୁମେ ଯେ ଏଥିରୁ ସୁସ୍ଥତା ଲାଭ କରିଥିଲ ଏପରି ଧରଣ କଥାକୁ ଯଦି ମୁଁ ତୁମକୁ କହିଥିଲି ତେବେ କଣ ହୋଇଥିଲା? ତୁମେ ଏହାକୁ ବିଶ୍ୱାସ କରିବ କି? ହଁ, କେବଳ କିଛି ସମୟ ପାଇଁ ଠିଆ ହୋଇପଡ। ତୁମେ ବ୍ୟଗ୍ରତା ଅନୁଭବ କରୁଥିବା ଏକ ହୃଦୟର ଅଧିକାରୀ ହୋଇଅଛ, ପୁଣି ଏକ ବିରକ୍ତି ସୂଚକ ହୃଦୟକୁ ଲାଭ କରିଅଛ। କିଛି ଦିନ ଧରି ଏହା ତୁମକୁ ଭାରାକ୍ରାନ୍ତ କରୁଅଛି। କେବଳ ଗୋଟିଏ ମାତ୍ର ସମୟ ତୁମେ ଯେତେବେଳେ ଶୟନ କରୁଅଛ ସେତେବେଳେ ଏହା ଆରାମପ୍ରଦ ହେଉଛି। ପୁଣି ନିଶ୍ୱାସ ପ୍ରଶ୍ୱାସରେ ତୁମେ ପର୍ଯ୍ୟାପ୍ତ ପରିମାଣର ପ୍ରଶ୍ୱାସ ଭାବ ନେଇଅଛ, ଅସ୍ତବ୍ୟସ୍ତ ହୋଇ ପଡୁଅଛ, ତା ସତ୍ୟ କଥା ଅଟେ ନା? ଯେହେତୁ ତୁମ୍ଭର ଉଦର ମଧ୍ୟରୁ ବଦ ହଜମିର ଏକ କଷ୍ଟ ଉତ୍ପନ୍ନ ହେଉଛି ଯାହାକି ଏହାର କାରଣ ଅଟେ, ପୁଣି ତହିଁରୁ ବାହାରି ଆସି ତୁମର ଶିରା ପଶିରାକୁ ପ୍ରଭାବିତ କରେ, ତା ନିରାଟ ସତ୍ୟ କଥା ଅଟେ ନା? ତୁମେ ଏହା କଦାପି ସେଥିପାଇଁ ବ୍ୟଗ୍ରତା ଅନୁଭବ କରିବ ନାହିଁ। ତୁମ ପାଖରେ ବର୍ତ୍ତମାନ ଯାହା କିଛି ଅଛି ତାହାକୁ ସୁରକ୍ଷାକୁ ରଖିଥାଅ। ତୁମେ ବର୍ତ୍ତମାନ ସ୍ୱଗୃହକୁ ଫେରିଯାଇପାର, ପୁଣି ସୁସ୍ଥ ହୋଇ ରହିଥାଅ। ମୁଁ ତୁମର ବିଚାରଧାରାକୁ ଆଦୌ ପଢ଼ୁ ନାହିଁ, ମୁଁ ସମ୍ପୂର୍ଣ୍ଣ ରୂପେ ତୁମ ପାଇଁ ଜଣେ ଅଜଣା ବ୍ୟକ୍ତି ଅଟେ। ସେଠାରେ ବସି ରହିଥିବା ଜଣେ ଅତି ସାଧାରଣ ବ୍ୟକ୍ତି ତୁମେ ଅଟ, ତାହା ସତ୍ୟ କଥା ଅଟେ ନା? ମୋର ବିଗତ ଜୀବନରେ ମୁଁ ତୁମକୁ ଆଦୌ ଦେଖିନାହିଁ, ପୁଣି ତୁମ୍ଭ ସମ୍ବନ୍ଧରେ କିଛି ହେଲେ ବିଷୟକୁ ଆଦୌ ଜାଣିନାହିଁ, ତାହା ସତ୍ୟ କଥା ଅଟେ ନା? ପ୍ରଭୁ ଯେ ଏଇଠାରେ ଅଛନ୍ତି ଏକଥା କେବଳ ବିଶ୍ୱାସ କର। ଆହେ ଯୁବକ ବ୍ୟକ୍ତି ଫ୍ରାଙ୍କଲି, ମୁଁ ତୁମକୁ କିଛିଟା ବିଷୟ ପଚାରିବାକୁ ଚାହେଁ, ପୁଣି ଏହା ସତ୍ୟ କଥା କିମ୍ବା ନୁହେଁ ସେ ବିଷୟଟିକୁ ତୁମେ ବୁଝ। ପ୍ରାୟ କିଛି ମୁହୂର୍ତ୍ତ ପୂର୍ବେ ଅକସ୍ମାତ ତୁମ ଉପରକୁ କିଛିଟା ଅଦ୍ଭୁତ ଧର ବିଷୟ ଅବତରିତ ଥିଲା, ଯେତେବେଳେ ମୁଁ କହିବାକୁ ଆରମ୍ଭ କଲି ଯେ ଘାତକ ମଧ୍ୟରୁ ନାହୁରଟି ଲୋପ ପାଇଗଲା, ତା ସତକଥା ଥିଲା ନା? ସେଠାରେ ତୁମେ ବସିଥିବା ସମୟରେ ଏହା ଏକ ପ୍ରକାର ଅଦ୍ଭୁତ ଧର ଅନୁଭୂତି ଥିଲା କି? ତା ସତକଥା ନୁହେଁ କି? ପୁଣି ଠିକ ସେହି ସମୟରେ ତୁମେ ମୋ ଆଡ଼କୁ ଚାହିଁ ଦେଖିଥିଲ ନା? ପୁଣି ଠିକ ସେହି ସମୟରେ ମୋହର ଚକ୍ଷୁଟା ତୁମକୁ ଧରି ନଥିଲା କି? ତାହା ତ ସେଇ ବେଳାଟି ଥିଲା ଯେତେବେଳେ ତୁମେ ହୃଦରୋଗର ଯନ୍ତ୍ରଣାରୁ ମୁକ୍ତ ହୋଇଥିଲ, ଠିକ ସେହି ସ୍ଥାନରେ ସୁସ୍ଥ ହୋଇଥିଲ। ଆମେନ୍। ତା ବାସ୍ତବରେ ସେପରି ଅଟେ, ସେହି ସ୍ଥାନରେ ଅଛନ୍ତି। ବନ୍ଧୁଗଣ, ମୁଁ ଆପଣମାନଙ୍କର ମସ୍ତିଷ୍କ ଚିନ୍ତାଧାରାକୁ ଆଦୌ ପଢ଼ୁ ନାହିଁ, ମୁଁ ତାଙ୍କର ସତ୍ୟ କଥା ହିଁ କହୁଅଛି। ପୁଣି ଏହା ଯେ ପ୍ରକୃତରେ ସତ୍ୟ କଥା ଅଟେ ତାହାକୁ ପରମେଶ୍ୱର ପ୍ରକଟ କରନ୍ତି, ତାଙ୍କର ଠିକ ପାଖରେ ବସିଛନ୍ତି ଯେ ଆପଣ ଏ ସମ୍ବନ୍ଧରେ କଣ ବିଚାର କରନ୍ତି? ଆପଣ ବିଶ୍ୱାସ କରନ୍ତି କି ଆପଣ ମୋତେ ପରମେଶ୍ୱରଙ୍କ ଭାବରେ ବୋଲି ବିଶ୍ୱାସ କରନ୍ତି କି? ଆପଣ କଣ ବିଶ୍ୱାସ କରନ୍ତି? ଯଦି ଈଶ୍ୱର ଆପଣ ଆଗକୁ ହୋଇ ବସିଛନ୍ତି, ଏଠାରେ ସାମ୍ନା ଆସରେ ବସିଛନ୍ତି, ତାହା ସେ କାରଣଟି ଅଟେ ଯେ ମୁଁ ଆବଶ୍ୟକ କରୁଥିବା ଅଧିକ କଥା କହୁଛି। ଦେଖନ୍ତୁ, ଏହା ସେଠାରେ ପଛ ପାଖରେ ଉପସ୍ଥିତ ଅଛନ୍ତି, ପୁଣି ମୋର ଚାରିପାଖକୁ ଘେରି ରହିଛନ୍ତି। ତଥାପି ପରମେଶ୍ୱରଙ୍କ ଆତ୍ମାଙ୍କ ସହିତ ଯଦି ମୁଁ ସମ୍ପର୍କ ସ୍ଥାପନ କରେ, ତେବେ ଆପଣ ବିଶ୍ୱାସ କରିବେ କି କଣ ଯେ ତ୍ରୁଟି ରହିଛି ତାହାକୁ ଈଶ୍ୱର ପ୍ରକଟ କରିଦେବେ ବୋଲି ଆପଣ କଣ ବିଶ୍ୱାସ କରନ୍ତି କି? ଆପଣ ନିଜର ସୁସ୍ଥତାକୁ ସ୍ୱୀକାର କରିବେ କି? ଆପଣ ଜଣେ ମଧୁମେହ ରୋଗୀ ଅଟନ୍ତି, ତା ନିରାଟ ସତ୍ୟ କଥା ଅଟେ ନା? ତାହା ଯଦି ସତ୍ୟ କଥା ଅଟେ ତେବେ ନିଜ ହାତ ଉପରକୁ ଉଠାନ୍ତୁ, ନିଜ ପାଦରେ ଠିଆ ହୋଇ ପଡ଼ନ୍ତୁ। ଏତେବେଳେ ଆପଣ ନିଜର ସୁସ୍ଥତାକୁ ଗ୍ରହଣ କରନ୍ତି କି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କର ଅନୁପରିମାଣର ପ୍ରତ୍ୟେକ ସ୍ଥାନରେ ଆପଣଙ୍କୁ ଆରୋଗ୍ୟ ଦାନ କରିବାକୁ ହେଉ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ବିଶ୍ୱାସର ଅଧିକାରୀ ହେଉନ୍ତୁ। ଏଠାରେ କେହି ଜଣେ ବ୍ୟକ୍ତି ବିଶ୍ୱାସ କରନ୍ତି, ଆପଣ ସର୍ବନ୍ତଙ୍କ ସହିତ ବିଶ୍ୱାସରେ ରହନ୍ତୁ, ବିଶ୍ୱାସ କରନ୍ତୁ। ଜଣେ ଯୁବକ ବ୍ୟକ୍ତି ନୀଳ ରଙ୍ଗର ସୁଟ୍ ପିନ୍ଧି ବସିଥିବାର ମୁଁ ଦେଖେ, ସେଠାରେ ଏହା ତାଙ୍କର ଠିକ ଉପରେ ଉପସ୍ଥିତ ଥାନ୍ତି। ଆପଣଙ୍କର ଚର୍ମ ରୋଗ ଅଛି, ଆପଣ ସେପରି ନୁହନ୍ତି କି? ଯୁବକ ବ୍ୟକ୍ତି, ତୁମେ ସେପରି ନୁହ କି? ତାହା କଣ ସତ୍ୟ କଥା ନୁହେଁ କି? ନିଜର ପାଦରେ ଠିଆ ହୋଇ ପଡ। ଆହେ, ମୁଁ ଦେଖେ ତୁମ୍ଭେ ଏହି ସଦସ୍ୟମାନଙ୍କ ଦଳ ସହିତ ଅଛ, ତାହା ସତ୍ୟ କଥା ଅଟେ ନା? ତୁମେ ସୁସ୍ଥ ହୋଇ ନିଜ ଘରକୁ ଫେରିଯିବାକୁ ଚାହ କି? ତେବେ ନିଜର ହାତ ଉପରକୁ ଉଠାଅ, ପୁଣି କୁହ ପ୍ରଭୁ ଯୀଶୁ ପ୍ରଭୁଙ୍କର ସ୍ୱାଗତ ଯେ ବର୍ତ୍ତମାନ ମାର୍ଗଦର୍ଶନ କରାନ୍ତି, ସେ କଥାକୁ ବର୍ତ୍ତମାନ ବିଶ୍ୱାସ କରେ, ଆଉ ମୁଁ ଯେ ସୁସ୍ଥ ହୋଇ ସାରିଛି ତାହାକୁ ବିଶ୍ୱାସ କରେ। ସେଠାରେ ତାଙ୍କ ଠିକ ପାର୍ଶ୍ୱବର୍ତ୍ତୀ ବ୍ୟକ୍ତି ଜଣକ ଏ ବିଷୟରେ ଆପଣ କଣ ବିଚାର ରଖନ୍ତି? ଆପଣ ମଧ୍ୟ କଣ ବିଶ୍ୱାସ କରନ୍ତି? ଏକ ମିନିଟ ପାଇଁ ଠିଆ ହୋଇପାରନ୍ତୁ, ତେବେ ମୁଁ ଆପଣଙ୍କୁ ଦେଖିପାରେ। ମୁଁ ଯେ ଈଶ୍ୱରଙ୍କ ଦାସ ଅଟେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ନିଜ ସର୍ବାନ୍ତକ ସହିତ ସେପରି କରନ୍ତି କି? ସେହି ହୃଦରୋଗର ବ୍ୟାଧିରୁ ଆପଣ ମୁକ୍ତ ହେବାକୁ ଚାହାନ୍ତି କି? ତାହା ହିଁ ଆପଣ ହାସଲ କରିଥିଲେ। ଏହା ତାହା ନଥିଲା କି? ମୁଁ କହିଥିଲି ତାହା ହିଁ ଯାହାକୁ ଆପଣ ହାସଲ କରିଥିଲେ। ବର୍ତ୍ତମାନ ଏଥିରେ ଆପଣ ଆଉ ଆକ୍ରାନ୍ତ ନୁହନ୍ତି, ଆପଣ ମଧ୍ୟ ଘରକୁ ଚାଲି ଯାଇପାରନ୍ତି। ତାଙ୍କର ଠିକ ପାର୍ଶ୍ୱବର୍ତ୍ତୀ ବ୍ୟକ୍ତି ଜଣକ, ମହାଶୟ ଏ ବିଷୟ କେଳି ଆପଣ କଣ ଚିନ୍ତା କରନ୍ତି? ଆପଣ ନିଜର ସର୍ବାନ୍ତକ ସହିତ ବିଶ୍ୱାସ କରନ୍ତି କି? ମୋତେ ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତ ରୂପେ ଆପଣ କଣ ବିଶ୍ୱାସ କରନ୍ତି କି? ଠିଆ ହୋଇପଡ଼ନ୍ତୁ। ଏତେବେଳେ ନିଜର ସମସ୍ତ ହୃଦୟ ସହିତ ଆପଣ ବିଶ୍ୱାସ କରନ୍ତି କି? ଆପଣ ବାତାରାମୀର ଶିକାର ଥିଲେ, ତା ସତ୍ୟ କଥା ନୁହେଁ କି? ବୁଝନ୍ତି ତ, ତା ସତ୍ୟ କଥା ଅଟେ ନା? ନିଜର ହାତ ଉପରେ ଉଠାନ୍ତୁ, ଏତେବେଳେ ସୁସ୍ଥ ହୋଇ ଆପଣ ନିଜର ଘରକୁ ଫେରି ଯାଇପାରନ୍ତି। ଯୀଶୁ ଖ୍ରୀଷ୍ଟ ତ ଆପଣଙ୍କୁ ସୁସ୍ଥ କରିଦିଅନ୍ତି। ସେଠାରେ ଧାଡି ମଧ୍ୟରେ ଠିଆ ହୋଇଥିବା ପରବର୍ତ୍ତୀ ବ୍ୟକ୍ତିଙ୍କ ସମ୍ବନ୍ଧରେ କଣ? ନିଜର ସର୍ବାନ୍ତର ସହିତ ଆପଣ ବିଶ୍ୱାସ କରନ୍ତି କି? ନିଜର ପାଦ ଉପରେ ଠିଆ ହୋଇପଡ଼ନ୍ତୁ। ପରମେଶ୍ୱରଙ୍କ ଜଣେ ଭାବବାଦୀ ରୂପେ, ତାଙ୍କର ସେବକ ରୂପେ ଆପଣ ମଧ୍ୟ ବିଶ୍ୱାସ କରନ୍ତି କି? ଆପଣଙ୍କ କଣ ଯେ ଦୁର୍ବଳତା ଅଛି ସେ କଥାକୁ ପରମେଶ୍ୱର ମଧ୍ୟ ପ୍ରକାଶ କରିଦେବେ, ଯେପରିକି ତତ୍ର ଆପଣ ନିଜର ସୁସ୍ଥତାକୁ ଗ୍ରହଣ କରିବେ। ଏ ପ୍ରକାର ବିଷୟକୁ ଆପଣ ବିଶ୍ୱାସ କରନ୍ତି କି? ଏହା ଆପଣଙ୍କର ଗଳାର ବ୍ୟାଧି ଅଟେ, ତାହା ସତ୍ୟ କଥାରେ ନା? ଘରକୁ ଚାଲି ଯାଆନ୍ତୁ, ପୁଣି ପ୍ରଭୁ ପୁଣି ଯୀଶୁଖ୍ରୀଷ୍ଟ ନାମରେ ସୁସ୍ଥ ହୋଇ ରହିଥାନ୍ତୁ। ଏହି ଭବନ ମଧ୍ୟରେ ଅନ୍ୟ କେହି ବ୍ୟକ୍ତି ଉପସ୍ଥିତ କି ଯିଏକି ସୁସ୍ଥ ହେବାକୁ ଇଚ୍ଛା ରଖନ୍ତି, ସେ ଠିଆ ହୋଇପାରନ୍ତି, ପୁଣି ସୁସ୍ଥ ହୋଇଯାଇପାରନ୍ତି। ପରମେଶ୍ୱରଙ୍କ ସେବକ ବୋଲି ଆପଣ ମୋତେ ଯଦି ଭରସା କରିଛନ୍ତି, ତେବେ ନିଜ ପାଦରେ ଠିଆ ହୋଇପଡ଼ନ୍ତୁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସ୍ତ୍ରୀ ରୋଗର ସମସ୍ୟା, କର୍କଟ ରୋଗ, ଏହା ସେହି ସ୍ଥାନରେ ଦୂରୀଭୂତ ହୁଏ। ପରମେଶ୍ୱର ଆଶିଷର କାରଣ ହେଉନ୍ତୁ। ଆପଣଙ୍କ ମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ବ୍ୟକ୍ତି ପରମେଶ୍ୱରଙ୍କୁ ନିଜ ନିଜ ହାତ ଉପରକୁ ଉଠାନ୍ତୁ। ଆମମାନଙ୍କ ସ୍ୱର୍ଗସ୍ଥ ପିତା, ଏହି ଭବନ ମଧ୍ୟସ୍ଥିତ ସକଳ ପ୍ରକାର ବ୍ୟାଧିକୁ ମୁଁ ଦୋଷାରୋପ କରେ, ସକଳ ପ୍ରକାର ମନ୍ଦ ଆତ୍ମାକୁ କାଢି ପକାଏ। ପୁଣି ପବିତ୍ର ଆତ୍ମା ହେତେବେଳେ ଅଧିକାରୀ ନେଉନ୍ତୁ, ପୁଣି ପ୍ରତ୍ୟେକ ଜଣଙ୍କୁ ସୁସ୍ଥତା ଦିଅନ୍ତୁ। ପରସ୍ପର ପରେ ନିଜ ନିଜ ହାତକୁ ଥୁଅନ୍ତୁ, ଆଉ କହନ୍ତୁ ପରମେଶ୍ୱର ପ୍ରଶଂସା କରନ୍ତୁ। ପ୍ରତ୍ୟେକ ସ୍ତରରେ ତାହା ହେଉ ତାହା ହିଁ କହନ୍ତୁ। ପୁଣି ଉତ୍ଫୁଲ୍ଲିତ ହେଉନ୍ତୁ, ଆଉ ଆନନ୍ଦିତ ହୋଇ ରହନ୍ତୁ, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଆପଣମାନେ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ସୁସ୍ଥ କରିବା ନିମନ୍ତେ ପରମେଶ୍ୱରଙ୍କ ସେବକ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି।